सर्वप्रथमे मोर गुरुदेव श्री श्रीमद गौरवंद स्वामी श्री गुरुदेव चरण कमल परम गुरुदेव श्री श्रीमद अभय चरणारविंद भक्ति वेदानंद स्वामी श्री प्रभुपाद चरण कमल दंडवत प्रणाम पूर्वक प्रभु श्री श्री राम लक्ष्मण सीता हनुमान राधा कृष्ण एवं हनुमान जी रामेश्वर महादेव चरण कमल कोटि कोटि दंडवत प्रणाम पूर्वक एवं समस्त आचार्य एवं समस्त वैष्णव मान चरण कमल दंडवत प्रणाम पूर्वक आज मंदिर रे आम भगवान बाणी अवतार श्रीमद भागवत मूल कथा किसी श्रवण करवा तेबे पूर्व वर्ष इटि प्रभु कृपार पूर्वांग चरित होते वर्ष षष्ठ स्कंदर 14 15 16 17 चारोटी अध्याय जितोटी अध्याय जीवे विशेषकर चित्रकेतु महाराज चरित आम ये आलोचना करवा षष्ठ स्कंदर 14 अध्याय आरंभ हे तेज चित्रकेतु महाराज चरित्र वैशिष्ट्य होची परीक्षित महाराज वृतासुर चरित सुनला परे चित्रकेतु महाराज विषय प्रश्न करथिबे किंतु वृतासुर महाराज चरित बहुत बड़ा चरित आउ सात दिन रे सरीबे ना सेतमे तांको रखी दिया गला वर्तमान वृतासुर पूर्व जन्म चित्रकेतु महाराज थिले सी एवं केमती पई से असुर जोनी की गले से विषय हम माने श्रवण करिबा विशेषकर चित्रकेतु महाराज चरित्र तीनो विशेष महत् कथा अच्छे जहाँ को शुणी राजा एक नंबर विषय थे विषयटा संसार रे सबठ कष्ट दिए जीवक धन स्त्री पुत्र ये जीवक बहुत कष्ट दिए आ महाराज चित्रकेतु महाराज सार्वभौम महाराज किंतु ଏତେ ଶୋକ ଏତେ ବିଳାପରେ କ୍ରନ୍ଦନ କରୁଛନ୍ତି ନାରଦ ମୁନିଙ୍କ ଆଗରେ ସାଧୁଙ୍କ ଆଗରେ ଅଙ୍ଗିରୁଷି ବା ଅଙ୍ଗିରା ଋଷିଙ୍କ ଆଗରେ ତାଙ୍କର ବିଷୟର ପ୍ରବଣତାକୁ ଦେଖି ଅଙ୍ଗିରା ଋଷି ଖୁସି ହୁଏ ବିଷୟ ଲୋକ ଉପରେ ସାଧୁ ଅଧିକ ଖୁସି ହୁଏ କେତେବେଳେ ଯେତେବେଳେ ବିଷୟ ନିଜକୁ ବିଷୟ ବୋଲି ଜ୍ଞାନ କରେ ଡକ୍ଟର ବହୁତ ଖୁସି ହୁଏ ରୋଗୀ ଉପରେ ଯେତେବେଳେ ରୋଗୀ ତାର ସତ କଥା କହିଦିଏ ଖୋଲି କାହିଁକି ମୋର ଏଇ ରୋଗ ଅଛି ମୁଁ ଏଇଭଳି ବାର ଚିତ୍ର କିନ୍ତୁ ଏକ ନମ୍ବର ବିଷୟ ଥିଲେ 10 ଲକ୍ଷ ରାଣୀ ସେ ବିବାହ କରିଥିଲେ କିନ୍ତୁ କାହାଙ୍କ ନିକଟରେ ପୁତ୍ର ନଥିଲା କିନ୍ତୁ ଏକ ନମ୍ବର ବିଷୟକୁ ସାଧୁ ଏକ ନମ୍ବର ସାଧୁ କରିଦେଇପାରିଲେ ନାରଦ ମୁନି ଭଳି ସାଧୁ ଅଙ୍ଗିରା ମୁନି ଭଳି ସାଧୁ କେବଳ ଉପଦେଶ ପ୍ରଦାନ କରି ଏତେ ବଡ଼ ବିଷୟକୁ ଏକ ନମ୍ବର ସାଧୁ ସ୍ୱୟଂ ଏ ଶରୀର ଧାରଣ କରି ଚିତ୍ରକେତୁ ମହାରାଜ ଶଙ୍କର୍ଷଣଙ୍କ ସହିତ କଥାବାର୍ତ୍ତା କରୁଥିଲେ ଏଭଳି ଭକ୍ତିର ପ୍ରଭାବ ସାଧୁର କୃପା ଏଭଳି ଏକ ନମ୍ବର ବିଷୟକୁ ଏକ ନମ୍ବର ସାଧୁ ବନେଇ ଦେଲେ ଆଉ ଚିତ୍ରକେତୁ ମହାରାଜଙ୍କର ଚରିତ୍ରରେ ତିନୋଟି ଜିନିଷ ବିଶେଷ କରି ନାରଦ ମୁନିଙ୍କର ଉପଦେଶ ତାଙ୍କର ପ୍ରବଚନ ଆମେ ଶୁଣିବା ଅଙ୍ଗିରା ଋଷିଙ୍କର ପ୍ରବଚନ ଶୁଣିବା ଆଉ ଭଗବାନଙ୍କର ପ୍ରବଚନ ଶୁଣିବା ଆଉ ଏ ତିନୋଟି ପ୍ରବଚନ ସ୍ୱାମୀପାଦ ତାଙ୍କ ଟୀକାରେ ବି ରଚନା କରିଛନ୍ତି ଅଲଗା ଆଚାର୍ଯ୍ୟମାନେ ରଚନା କରିଛନ୍ତି ବିଶେଷ ଭାବରେ ବିଜୟ ଧ୍ୱଜ ତାଙ୍କ ଟୀକାରେ ରଚନା କରୁଛନ୍ତି ଅତ୍ର ଚିତ୍ରକେତୃ ବିଷୟ ଇତିହାସମ ଶ୍ରବଣାଦିନାମ ସଂସାର ବିରକ୍ତି ଭୂୟା ପରୀକ୍ଷିତ ଚାହୁଁଛନ୍ତି ଏ ସଂସାର ମୋର ବିରକ୍ତି ଆସିବା ଦରକାର ମୋର 7 ଦିନ ସମୟ ଅଛି ଏ 7 ଦିନ ଭିତରେ ମୋର ସଂସାର ପ୍ରତି ଯେଭଳି ପୂର୍ଣ୍ଣ ବିରକ୍ତି ହେବା ଆସେ ଆଉ ସିଏ ସେଥିପାଇଁ ଶ୍ରବଣ କରିବା ପାଇଁ ଇଚ୍ଛା କରୁଛନ୍ତି ଯେ ଚିତ୍ରକେତୁଙ୍କର ଇତିହାସକୁ କାରଣ ଚିତ୍ରକେତୁ ଏତେ ବଡ଼ ବିଷୟ ଥିଲେ କିନ୍ତୁ ତାଙ୍କର ସଂସାର ପ୍ରତି ଏତେ ବଡ଼ ବୈରାଗ୍ୟ ଆସିଛି ଆପଣମାନେ ଶୁଣିବେ ଯିଏ ସଂସାରରେ ପିଲା ପାଇଁ ପୁତ୍ର ପାଇଁ ସାଧୁଙ୍କ ଆଗରେ ଭୋ ହୋଇ କାନ୍ଦୁଥିଲା ଚିତ୍ରକେତୁଙ୍କ ସମ୍ମୁଖରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଥିବେ ଭାଗବତରେ ଏଭଳି ସ୍ତୁତି ପୂର୍ବରୁ ଏଭଳି ଶବ୍ଦ କେଉଁଠି ରଚନା ହୋଇନାହାନ୍ତି ମୁକ୍ତ କଣ୍ଠରେ କ୍ରନ୍ଦନ କରିବେ ଚିତ୍ରକେତୁ ଭଗବାନଙ୍କ ରୂପକୁ ଦେଖି। ମୁଁ ଏତେ ବଡ଼ ବିଷୟ ଥିଲି କିନ୍ତୁ ଆଜି ପ୍ରଭୁଙ୍କୁ ସାକ୍ଷାତ ଦେଖିପାରୁଛି, ଶଙ୍କର୍ଷଣକୁ ସାକ୍ଷାତ ଦର୍ଶନ କରିଥିବେ ଚିତ୍ରକେତୁ। ତେଣୁ ଏ 14 ଅଧ୍ୟାୟରେ ତିନୋଟିଙ୍କର ତିନି ଜଣ ପ୍ରଭୁଙ୍କର ପ୍ରବଚନ, ନାରଦମୁନି, ଅଙ୍ଗିରା ଋଷି, ଏ 14, 15, 16, 17 ତା ଭିତରେ କେତେ ବାଟ ଯିବେ। ଏ ପ୍ରଥମ ଚରିତ୍ ନୂଆ କରି ହେଉଛନ୍ତି, ମୋର ଦୋଷ ତ୍ରୁଟି ଥାଇପାରେ, ଆପଣମାନେ କ୍ଷମା କରିବେ। ପ୍ରଥମ ପାଇଁ ପ୍ରସ୍ତୁତ ହେଇଛି ଏବଂ ଆରମ୍ଭ କରୁଛି, ଆଉ ସମୟ କେତେ ଲାଗିବ କିଛି କହିହେବନି। ବହୁତ ଟୀକା, ବହୁତ ସୁନ୍ଦର ସୁନ୍ଦର ଜିନିଷ ଭିତରେ ଅଛନ୍ତି, ତେଣୁ ମୁଖ୍ୟ ମୁଖ୍ୟ ଜିନିଷ ଆମେମାନେ ଶୁଣିବା। 14 ଅଧ୍ୟାୟ ଆରମ୍ଭରେ ଶ୍ରୀ ରାଜ ଉବାଜ, ଶ୍ରୀ ପରୀକ୍ଷିତ ଉବାଜ, ପରୀକ୍ଷିତ ମହାରାଜ କହୁଛନ୍ତି, ଏ ଶ୍ଳୋକଟିକୁ ସମସ୍ତେ ପାଠ କରିବେ, ତାପରେ ଆମେ ଆଗକୁ ଯିବା। ଶ୍ରୀ ପରୀକ୍ଷିତ ଉବାଜ ରଜସ୍ତମ ସ୍ୱଭାବସ୍ୟ ବ୍ରହ୍ମନ୍ ବୃତସ୍ୟ ପାତ୍ମନା ନାରାୟଣୋ ଭଗବତୀ ନାରାୟଣେ ଭଗବତୀ କଥମ ଆସିତ୍ ଦୃଢ଼ାମତି ରଜସ୍ତମ ସ୍ୱଭାବସ୍ୟ ବ୍ରହ୍ମନ୍ବୃତସ୍ୟ ପାତ୍ମନଃ ନାରାୟଣେ ଭଗବତୀ କଥମ ଆସିତ୍ ଦୃଢ଼ମତିଃ ରଜସ୍ତମ ସ୍ୱଭାବସ୍ୟ ବ୍ରହ୍ମନ୍ବୃତସ୍ୟ ପାତ୍ମନଃ ନାରାୟଣେ ଭଗବତୀ କଥମ ଆସିତ୍ ଦୃଢ଼ମତି। ଷଷ୍ଠ ସ୍କନ୍ଧ 14 ଅଧ୍ୟାୟରେ ପରୀକ୍ଷିତ ମହାରାଜ 13 ଅଧ୍ୟାୟ ଶେଷରେ ବୃତାସୁର ଚରିତ୍ର ଶ୍ରୁତି ଫଳକୁ ଶୁଣିଲେ। ସୁଖଦେବ କହିଲେ, ହେ ପରୀକ୍ଷିତ, ଏ ବୃତାସୁରଙ୍କର ମଙ୍ଗଳମୟ ଚରିତ୍ ଯିଏ ଶ୍ରବଣ କରନ୍ତି, ବିଶେଷ କରି ଏକାଦଶୀ ତିଥିରେ, ସେ ଭଗବାନଙ୍କର ପରମଧାମ ପ୍ରାପ୍ତ ହୁଅନ୍ତି। କାହିଁକି ନା ଅଦ୍ଭୁତ ଚରିତ୍ ଭାଗବତଙ୍କୁ ଯଦି କିଛି ଥାନ୍ତି, ସେ ହେଉଛନ୍ତି ବୃତାସୁର ମହାରାଜଙ୍କର ଚରିତ୍, ଯିଏକି ଚିତ୍ରକେତୁ ଥିଲେ, ସତୀଙ୍କ ଦ୍ୱାରା, ପାର୍ବତୀଙ୍କ ଦ୍ୱାରା ଅଭିଶପ୍ତ ହୋଇ ବୃତାସୁର ଶରୀର ପ୍ରାପ୍ତ ହେଲେ। ତାଙ୍କର ଭକ୍ତି ଭାଗବତମର, ତାଙ୍କର ସ୍ତୁତି, ତାଙ୍କର ଭକ୍ତି ଯଦି ଚର୍ଚ୍ଚା ନ ହୁଏ, ତାହେଲେ ଭାଗବତଙ୍କୁ ପୂର୍ଣ୍ଣ ହେବେ ନା। କାରଣ ଆମେ ଏଠି ବସିଛେ, ଭଗବାନଙ୍କ କଥା ମନ୍ଦିର ଭିତରେ ଆଲୋଚନା କରୁଛେ, ଭଗବାନଙ୍କ ସମ୍ମୁଖରେ ଭକ୍ତ ମେଳରେ। ମଣିଷ ପରିବେଶ ହେଲେ କିଛି ନା କିଛି କରିବ, ପରିବେଶ ବି ବହୁତ ସାହାଯ୍ୟ କରେ। ଆମେ ଟ୍ରେନ୍ରେ ଯାଉଛେ, କେଉଁ ଗାଡ଼ି ଘୋଡ଼ାରେ ଯାଉଛେ, ରାସ୍ତାରେ ଯାଉଛେ, ଆମେ ସେଠି ଭକ୍ତି କରିପାରିବାନି, ଆମ ପାଇଁ ପ୍ରତିବନ୍ଧକ ହେଇଯିବ। ଆମେ ମନ୍ଦିରକୁ ଆସିଲେ, ନିର୍ଦ୍ଦିଷ୍ଟ ସ୍ଥାନରେ ଭଗବାନଙ୍କୁ ଦେଖିଲେ ଆମର ଭକ୍ତିରେ ଟିକେ ବୃତ୍ତି ଆସିବ। ଏପରିକି ଆପଣ ନିଜ ଘରେ ବି ରୁହନ୍ତୁ, ସେ ଘରର କେଉଁଠି ପାଣି ସକ୍ କଲା, କେଉଁଠି କ'ଣ ହେଲା, କ'ଣ ଏଇଟା ଦେଖିଦେଲା ପରେ ବି ଆପଣ ଆଉ ଭଗବାନ ଏସ୍ ଏଇଟା ଏମିତି ହେଇଗଲା, ଲାଟ୍ରିନ୍ର ଏଇଟା ଖସିଗଲାଣି, ଏଇଟା ଏମିତି ଖରାପ ହେଇଗଲାଣି, ଫ୍ୟାନ୍ଟା ଚାଲୁନି। ଭକ୍ତି ପାଇଁ ଗୋଟେ ପରିବେଶ ଦରକାର। ପୁଣି ପ୍ରଭୁଙ୍କ ପାଖକୁ ଚାଲି ଆସିଲେ, ଛାଡ଼ ଏ ସଂସାରର କ'ଣ ଅଛି, ସଂସାରରେ କିଛି ନାହିଁ, ପ୍ରକୃତରେ ଭଗବାନ ହିଁ ସାର, ପରିବେଶ ଦରକାର। କିନ୍ତୁ ବୃତାସୁର ଅଦ୍ଭୁତ, ପରୀକ୍ଷିତ ମହାରାଜଙ୍କୁ ଚକିତ କରିଦେଉଛନ୍ତି। ପରୀକ୍ଷିତ ମହାରାଜ, ତାଙ୍କ ଅନ୍ତର ଭିତରେ ଗୋଟେ ଉଦ୍ଦୀପନା ଆସିଛି ଜାଣିବା ପାଇଁ। ଭକ୍ତି ସମସ୍ତେ କରନ୍ତି ଗୋଟେ ପରିବେଶ ନେଇକି, କିନ୍ତୁ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ସମ୍ମୁଖରେ, ବୃତାସୁର ଜାଣନ୍ତି ଇନ୍ଦ୍ର ହେଉଛି ମୋର ଶତ୍ରୁ, ଆଉ ଇନ୍ଦ୍ର ମୋର ଶତ୍ରୁ କିଭଳି ଶତ୍ରୁ ନା, ଭଗବାନ ତାଙ୍କୁ ଶତ୍ରୁ କରିକି ପଠେଇଛନ୍ତି। ଦଧିଚି ମୁନିଙ୍କର ଅସ୍ଥିକୁ ଧରିକି ଆସିଛନ୍ତି ସେ ମୋତେ ମାରିବା ପାଇଁ, ଜାଣନ୍ତି ଭଗବାନଙ୍କର, ଇନ୍ଦ୍ରଙ୍କ ପଛରେ ସପୋର୍ଟ ଅଛି, ଇନ୍ଦ୍ରଙ୍କର ବହୁତ ବଡ଼ ହାତ, ଭଗବାନଙ୍କର ବହୁତ ବଡ଼ ହାତ ଇନ୍ଦ୍ରଙ୍କ ପ୍ରତି ଅଛି। ପୁଣି ବି ତାଙ୍କ ଆଗରେ ଭକ୍ତି ମୁକ୍ତ କଣ୍ଠରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଏଇଟା ପରୀକ୍ଷିତଙ୍କୁ ବହୁତ ଆଶ୍ଚର୍ଯ୍ୟ କଲା। ଶ୍ରୀ ପରୀକ୍ଷିତ ଉପାଚ ରଜସ୍ତମ ସ୍ୱଭାବସ୍ୟ, ଭକ୍ତି ହେଉଛି ନିର୍ଗୁଣ, ତିନୋଟି ଗୁଣ ଅଛି, ସତ୍ତ୍ୱ ରଜତମ। ଭକ୍ତି ତିନି ଗୁଣ ଉର୍ଦ୍ଧ୍ୱରେ, ଭକ୍ତି ମହାରାଣୀଙ୍କୁ ନିର୍ଗୁଣ କୁହାଯାଏ। ଭଗବାନ ଭଗବତ ଗୀତାରେ କହିଲେ ନା, ତ୍ରୈଗୁଣ୍ୟ ବିଷୟ ବେଦା ନୈସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଅର୍ଜୁନ ତୁମେ ତିନି ଗୁଣର ଉର୍ଦ୍ଧ୍ୱକୁ ଯାଅ, ମାନେ ଗୁଣ ଭିତରେ ଶ୍ରେଷ୍ଠ ଗୁଣ ହେଉଛି ସତ୍ଵଗୁଣ, କିନ୍ତୁ ସତ୍ଵଗୁଣରେ ବି ଜୀବ ସୁଖୀ ହେଇପାରିବ ନା, ସଂସାର ସୁଖ କିଛି ପ୍ରାପ୍ତ ହେଇପାରିବ କିନ୍ତୁ ଭଗବତ ସୁଖ ମୋକ୍ଷ ସୁଖ କିଛି ପ୍ରାପ୍ତ ହେଇପାରିବ ନା, କାହିଁକି ସତ୍ଵଗୁଣରେ ଗୋଟେ ଅଭିମାନ ଆସେ, ଏଇ ଅଭିମାନଟା ବି ତାକୁ ବନ୍ଧନର କାରଣ ହୁଏ। ଯେ ବ୍ରାହ୍ମଣ ସତ୍ଵଗୁଣ ରହିଛି ସେ କହିବ ମୁଁ ବ୍ରାହ୍ମଣ, ତାର ଅପମାନ ହେଲା ମାନେ ତା ମନରେ ଦୁଃଖ ଆସିବ। ଯେ ସାଧୁ ସେ ସତ୍ଵଗୁଣ ରହିଛି, ଆରେ ମୁଁ ସାଧୁ, ମୋତେ ପଚାରିଲା ନା, ମୋତେ ଏମିତି ବ୍ୟବହାର କରିଦେଲେ, ଅଭିମାନ ରହୁଛି। ଏ ଶରୀରର କ'ଣ ବର୍ଣ୍ଣ, ଶରୀରର କ'ଣ ମାନ ସମ୍ମାନ, ଏ ସତ୍ଵଗୁଣର ଏଇ ଭାବନାଟା ଆସିବ। ଭକ୍ତି ମହାରାଣୀ ହେଉଛନ୍ତି ତିନି ଗୁଣର ଉର୍ଦ୍ଧ୍ୱରେ, ତେଣୁ ସତ୍ଵଗୁଣର ଲୋକ, ରଜଗୁଣର ଲୋକ, ତମଗୁଣର ଲୋକ, ତିନି ଜଣ ଲୋକ ଭକ୍ତି କରିପାରିବେ। କିନ୍ତୁ ପ୍ରାୟତଃ ଭକ୍ତି ଆରମ୍ଭ ହୁଏ କେଉଁ ଷ୍ଟେଜ୍ରୁ, ସତ୍ଵଗୁଣରୁ। ସତ୍ଵଗୁଣ ସ୍ତରକୁ ନ ଗଲେ ରଜଗୁଣର ଲୋକ, ତମଗୁଣର ଲୋକ ସତ୍ଵଗୁଣ ସ୍ତରକୁ ଗଲା ପରେ ସେ ଭକ୍ତି ଆରମ୍ଭ କରିବ। ସତ୍ଵଗୁଣ ସ୍ତର ମାନେ ଆହାରର, ବସ୍ତ୍ରର, ସତ୍ଵଗୁଣର ଯେଉଁ ଲକ୍ଷଣ ଅଛି ସତ୍ଵଗୁଣ ସ୍ତରରୁ ଭକ୍ତି ଆରମ୍ଭ ହେବ। କିନ୍ତୁ ପରୀକ୍ଷିତ ମହାରାଜଙ୍କୁ ବିଚଳିତ କରୁଛି ଗୋଟିଏ କଥା, ରଜସ୍ତମ ସ୍ୱଭାବସ୍ୟ କୁହନ୍ତି ଗୁରୁଦେବ ହେ ବ୍ରହ୍ମନ। ବ୍ରହ୍ମନ ଶବ୍ଦ ଅର୍ଥରେ ଏଠି ଆମର ଆଚାର୍ଯ୍ୟମାନେ କହୁଛନ୍ତି ଯେ ଆପଣ ତ ସର୍ବଜ୍ଞ, ଏଇଟା ମୋର କେବଳ ସନ୍ଦେହ ନୁହେଁ, ପରୀକ୍ଷିତ କହୁଛନ୍ତି ସମସ୍ତ ଆମ ମୁନିଋଷିମାନଙ୍କର ସନ୍ଦେହ। ଭକ୍ତି ତ ସତ୍ଵଗୁଣ ସ୍ତରରୁ ଆରମ୍ଭ ହୁଏ, କିନ୍ତୁ ବୃତସ୍ୟ ପାପମନା, ଏ ବୃତାସୁର ତାର ଜନ୍ମ ସଂସ୍କାର ନା, ଅସୁର କୂଳରେ ଜନ୍ମ। ଆଉ ସ୍ୱଭାବ କିଭଳି ନା ରଜସ୍ତମ ସ୍ୱଭାବସ୍ୟ, ତାର ସ୍ୱଭାବ ରଜ ଆଉ ତମ ଗୁଣରେ ପରିପୂର୍ଣ୍ଣ। ତେଣୁ ପରୀକ୍ଷିତ ମହାରାଜ ଗୋଟିଏ ସନ୍ଦେହ ଆସୁଛି, ଏ ରଜତମ ଗୁଣ ଲୋକ ତ କେବେ ଭକ୍ତି କରିପାରିବନି। ଆଚ୍ଛା ବୃତାସୁର ଯେ ରଜତମ ଗୁଣର ପ୍ରମାଣ କେଉଁଠି ନା, ପ୍ରମାଣ ପାପମନା, ଦେବତାମାନଙ୍କୁ ଏଠି ଦେବଦ୍ରୋହଯୁକ୍ତ ପାପଯୁକ୍ତସ୍ୟ, ବୀର ରାଘବାଚାର୍ଯ୍ୟ କହୁଛନ୍ତି ବ୍ୟକ୍ତି ପାପ କରେ କି ଆମିଷ ଖାଇଦେଉଛି ପାପ, ପାପ କେବଳ ଆମିଷ ଖାଇବାଟା ପାପ ନୁହେଁ, କାହାକୁ ଦ୍ରୋହ କରିବାଟା ହିଁ ପାପ, ଜୀବଦ୍ରୋହ ହିଁ ପାପ, ଆମିଷ ଖାଇବାଟି ବି ପାପ, କାହାକୁ କଟୁବଚନ, ଗୁରୁଜନଙ୍କୁ କଟୁବଚନ କହିବାଟା ହିଁ ପାପ। ଭଗବତ ଭଗବାନଙ୍କର ଭକ୍ତି ବିରୁଦ୍ଧରେ, ଭଗବାନଙ୍କ ନିୟମ ବିରୁଦ୍ଧରେ ଯେକୌଣସି କାର୍ଯ୍ୟ କରିବାଟା ହିଁ ପାପ। ସାଧାରଣ ଜୀବକୁ ଯଦି କଷ୍ଟ ଦିଆଯାଉଛି ତାର ପ୍ରତିକ୍ରିୟା ଆମକୁ ଭୋଗିବାକୁ ପଡ଼ୁଛି। କିନ୍ତୁ ପରୀକ୍ଷିତଙ୍କର ପ୍ରଶ୍ନ, ବୃତାସୁର କେମିତି ଥିଲେ ନା ପାପମନା, ଦେବତାମାନଙ୍କୁ ସେ ଦ୍ରୋହ କରୁଥିଲେ, ଦେବତାମାନଙ୍କର ଶ୍ରେଷ୍ଠ କିଏ ନା ଇନ୍ଦ୍ର, ଭଗବାନଙ୍କର ବିଭୂତି ସ୍ୱୟଂ, ଭଗବାନଙ୍କର ଶକ୍ତି। ଭଗବାନ ଏକାଦଶ ଅଧ୍ୟାୟରେ କହିଲେ ନା ଦେବାନାମ ଅହଂ ବାସବ। ଆମେ ଭାଗବତ ପଢ଼ିବା, ଭାଗବତର ସିଦ୍ଧାନ୍ତ ନ ଜାଣିଲେ ବହୁତ ଅପରାଧ ଆମେ କରିଦେବା। ଇନ୍ଦ୍ର ବହୁତ ଜାଗାରେ ଭୁଲ କାମ କରିଛନ୍ତି, ସେ ହରଣ କଲେ କେଉଁ ନାରୀକୁ, କେଉଁଠି କ'ଣ କରିଦେଲେ, ଲୋକମାନେ ନିନ୍ଦା କଲେ, ଇନ୍ଦ୍ର ତ ହେଇକି ସେ ଏହା କଲେ ଆଉ ନାଇଁ ନାଇଁ ନାଇଁ। ଏଇ ଲୋକମାନଙ୍କୁ ସଦାଚାର ଶିକ୍ଷା କରିବା ପାଇଁ ଭଗବାନ ତାଙ୍କ ମାଧ୍ୟମରେ ସବୁ ଶିକ୍ଷା ଦେଇଥିଲେ ଲୋକମାନେ। ଦେଖ ମୋର ଏମାନେ ଆସିଷ୍ଟାଣ୍ଟ, ମୋର ସହାୟକ, ଏମାନେ ଉଚ୍ଚ ପଦବୀରେ ରହୁଛନ୍ତି, ପୁଣି ବି ଏ ମାୟାଶକ୍ତି, ମୋର ମାୟାଶକ୍ତିର ପ୍ରଭାବଟା କେତେ, ନହେଲେ ଭଗବାନ କେବେ ଭଗବତ ଗୀତାରେ କହିନଥାନ୍ତେ ଦେବାନାମ ଅହଂ ଅପି ବାସବ, ମୁଁ ଦେବତାମାନଙ୍କ ଭିତରେ ହେ ଅର୍ଜୁନ ତୁମେ ଜାଣ ମୁଁ ହେଉଛି ଇନ୍ଦ୍ର। ବହୁତ ସାବଧାନରେ ଶାସ୍ତ୍ର ଶ୍ରବଣ କରିବାକୁ ପଡ଼େ ନା, ଅପରାଧୀ ଯୋଗୁ ଦେବାଦେବୀଙ୍କ ନିକଟରେ, ଦେବାଦେବୀମାନେ ଛୋଟ କେହି ନୁହନ୍ତି, ବହୁତ ବଡ଼ ଭଗବାନଙ୍କର ଯାହା କ'ଣ ମିନିଷ୍ଟର ସେମାନେ, ମନ୍ତ୍ରୀ। ତେଣୁ ତାଙ୍କୁ ଯିଏ ଡାଇରେକ୍ଟ ବିରୋଧ କରୁଛି, ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ଆସୁଛି, କାରଣ ବୃତାସୁର ଅସ୍ତ୍ରକୁ ଗିଳି ପକାଉଛି, ଏସବୁ ତମ ଗୁଣ କାମ ନା। ଇନ୍ଦ୍ର ଯେତେ ଅସ୍ତ୍ର ଛାଡ଼ିଲେ, ଦେବତାମାନେ ଏକାଥରେ ସବୁ ଅସ୍ତ୍ରକୁ ଛାଡ଼ିଲେ, ସେ ଭାବିଲେ କ'ଣ କିଏ ଜଣେ ଲୋକ ନା, ଆମେ ସମସ୍ତ ସବୁ ଅସ୍ତ୍ରକୁ ଏକା ସାଙ୍ଗରେ ଛାଡ଼ିଲେ ବୃତାସୁର ମରିଯିବ, କିନ୍ତୁ ବୃତାସୁର ସବୁ ଅସ୍ତ୍ରକୁ ଏକା ସାଙ୍ଗରେ ଖେଳିଦେଲେ, ଏ ତ ରଜ ତମ ଗୁଣର କାମ। ଆଉ ପାଦରେ ସୈନ୍ୟମାନଙ୍କୁ, ଇନ୍ଦ୍ରଙ୍କର ସୈନ୍ୟମାନଙ୍କୁ, ଦେବତାମାନଙ୍କୁ ସବୁ ଚକୁଟୁଛନ୍ତି ପାଦରେ, ମାରିବା ପାଇଁ ନା, ମରିବା ପାଇଁ ସେ ଚାହୁଁଛନ୍ତି, ଇନ୍ଦ୍ରଙ୍କର କିଭଳି ଶୀଘ୍ର କ୍ରୋଧ ଆସୁ, ସେ ମୋତେ ଏଇ ବଜ୍ର ଚଲାନ୍ତୁ, କାରଣ ମୁଁ ଏ ସଂସାରରେ ରହିବା ପାଇଁ ଚାହୁଁନି, କାରଣ ମୋର ମତି ବର୍ତ୍ତମାନ ମୋ ପ୍ରଭୁଙ୍କ ସଂକର୍ଷଣଙ୍କ ନିକଟରେ ଅଛି। ଆମର କ୍ରୋଧ ଆସିଲେ ଆମେ କାହାକୁ ମାରନ୍ତି, କିନ୍ତୁ ବୃତାସୁର କ୍ରୋଧରେ ମାରୁନଥିଲେ, ଇନ୍ଦ୍ରଙ୍କର କ୍ରୋଧ ତାଙ୍କ ପ୍ରତି ଆସୁ, ସେ ତାଙ୍କୁ ଇନ୍ଦ୍ର ଶୀଘ୍ର ମାରନ୍ତୁ, ସେଥିପାଇଁ ସେ ପାଦରେ ଚକୁଟିଥିଲେ, ଭୟ ତାଙ୍କର ଆଦୌ ନା। ବୃତାସୁର ଚରିତ ଅଦ୍ଭୁତ ଚରିତ, ପରୀକ୍ଷିତକୁ ଚକିତ କରିଦେଇଛି। ଆରେ ରଜତମ ଗୁଣର କାମ, ଅସ୍ତ୍ରକୁ ଗିଳି ପକାଉଛନ୍ତି, ସୈନ୍ୟମାନଙ୍କୁ ଚକୁଟିକି ମାରିଦେଉଛନ୍ତି, ହୁଙ୍କାରରେ ଶହଶହ ସୈନ୍ୟମାନେ ମରିଯାଉଛନ୍ତି, ଏ ତ ରଜତମ ଗୁଣର କାମ। କିନ୍ତୁ ନାରାୟଣ ଭଗବତୀ କଥମାସି ଦୃଢ଼ମତି, ଦୁଇଟା ବିପରୀତ ଜିନିଷ। ରଜତମ ଗୁଣର ଲୋକ କେବେ ଭକ୍ତି କରିପାରିବନି, କିନ୍ତୁ ଇଏ ତ ସମ୍ପୂର୍ଣ୍ଣ ରଜତମ ଗୁଣରେ ବୃଦ୍ଧାସୁର ଥିଲେ, କିନ୍ତୁ ଭକ୍ତି କେମିତି କଲେ, କିଭଳି ଭକ୍ତି? କଥମ ଆସି ଦୃଢ଼ାମତି। ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ ମୁଁ ପ୍ରଥମେ କହିବି, ସ୍ୱାମୀପାଦ ଏହି ଅଧ୍ୟାୟ ଆରମ୍ଭରେ ଲେଖିଛନ୍ତି, ବୃତସ୍ୟାନ ଭକ୍ତ୍ୟାଦି ଶ୍ରୁତ୍ୱା ପୃଷ୍ଠ ପରୀକ୍ଷିତା ହେତୁ ଆହ ଚତୁଭିସ୍ତତ ପ୍ରାକଜନ୍ମନୀ ଚରିତ ଉକ୍ତିଭି। ଏହି ଅଧ୍ୟାୟରେ ପରୀକ୍ଷିତ କାହିଁକି ପ୍ରଶ୍ନ କରିଛନ୍ତି ନା, ବୃତର ଜ୍ଞାନ ଆଉ ଭକ୍ତି, ଗୋଟେ ଅସୁର ହେଇକି ଏତେ ବଡ଼ ଜ୍ଞାନବାନ ଲୋ, ଇନ୍ଦ୍ର ବଜ୍ର ଯେତେବେଳେ ଚଳିବା ପାଇଁ ରାଜି ହେଉନାହାନ୍ତି, ସେତେବେଳେ ସ୍ୱର ତତ୍ତ୍ୱ କହୁଛନ୍ତି, ଇନ୍ଦ୍ର ତୁମେ କାହିଁକି ଭୟ କରୁଛ, ଯୋଉ ଶରୀର ଦିନେ ମାଟିରେ ମିଶିଯିବ ସେ ସ୍ୱରଟାକୁ ତୁମେ ମାରିବା ପାଇଁ ଭୟ କରୁଛ, ମୁଁ ତୁମର ଶତ୍ରୁ ତୁମେ ମାର। ସୁନ୍ଦର ଅସୁର ଶରୀରରେ ପୁଣି ଯୁଦ୍ଧ କ୍ଷେତ୍ରରେ ସବୁ ଶତ୍ରୁମାନେ ଠିଆ ହେଇଛନ୍ତି, ସେଠି ଭଗବାନଙ୍କର ମହିମା କହୁଛନ୍ତି, ଏ ଆଶ୍ଚର୍ଯ୍ୟ ଜିନିଷ। ଜ୍ଞାନ ଭକ୍ତି ବହୁତ ସୁନ୍ଦର ସ୍ତୁତି, କୃତାସୁରଙ୍କର ସ୍ତୁତି ବି ସୁନ୍ଦର ଭଗବାନ କରୁଛନ୍ତି। ଇନ୍ଦ୍ରଙ୍କ ସମ୍ମୁଖରେ ଇନ୍ଦ୍ର ବଜ୍ର ଧରିକି ଠିଆ ହେଇଛନ୍ତି, କିଛି କ୍ଷଣ ପରେ ବଜ୍ରଟାକୁ ଚଲେଇବେ, ସେ କେୟାର କରୁନାହାନ୍ତି, ସେ ପ୍ରଭୁଙ୍କୁ ଚାହିଁକି ସ୍ତୁତି କରୁଛନ୍ତି, ସାକ୍ଷାତ ଦର୍ଶନ କରି ସ୍ଫୁର୍ତ୍ତିରେ ସ୍ତୁତି କରିଛନ୍ତି। ତେଣୁ ସ୍ୱାମୀପାଦ କହୁଛନ୍ତି, ବୃତସ୍ୟ ଜ୍ଞାନ ଭକ୍ତ ଆଦି ଶ୍ରୁତ୍ୱା ପୃଷ୍ଠ ପରୀକ୍ଷିତା। ପରୀକ୍ଷିତ ମହାରାଜ ପ୍ରଶ୍ନ କରିଦେଲେ, ଜ୍ଞାନ ଆଉ ଭକ୍ତିକି ଶୁଣିକି, ଆରେ ଏତେ ସୁନ୍ଦର ଜ୍ଞାନ, ଏତେ ସୁନ୍ଦର ଭକ୍ତିମାନ ସାଧୁ ଋଷିମାନଙ୍କର ହୁଏ ନା, ସେଥିପାଇଁ ଏ ଅଧ୍ୟାୟରେ ପ୍ରଶ୍ନ ପଚାରୁଛନ୍ତି, ପ୍ରାଗଜନ୍ମନି ଚରିତ ଇ କ'ଣ ଥିଲେ। ଏଇ ଯେଉଁ ଆମେ ଶୁଣିବା ବର୍ତ୍ତମାନ ପାଞ୍ଚ ଛଅଟି ଶ୍ଳୋକ, ତାର ମୁଖ୍ୟ ଉଦ୍ଦେଶ୍ୟ ବୃତାସୁରର ବର୍ତ୍ତମାନ ଜନ୍ମର ତ କିଛି ଭକ୍ତିର ଗନ୍ଧ ନାହିଁ, ସେ କିଭଳି ଏଭଳି ଭକ୍ତିମାନ ହେଲା। ସେତେବେଳେ ସୁଖଦେବ ଗୋସ୍ୱାମୀ ବୃତାସୁରଙ୍କର ପୂର୍ବ ଚରିତ, ସେ ଯେଉଁ ରାଜା ଥିଲେ ଚିତ୍ରକେତୁ, ସେ କିଭଳି ଚିତ୍ରକେତୁରୁ ଭକ୍ତ ହେଲେ, ଶଙ୍କର୍ଷଣଙ୍କର ଭକ୍ତ ହେଲେ, ବିଷୟ ଥିଲେ, ପୁଣି କିଭଳି ଅଭିଶାପ ପାଇଲେ ପାର୍ବତୀଙ୍କ ଦ୍ୱାରା, ପୁଣି ଅସୁର ହେଲେ, ଏଇଟା ଚାରିଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଚତୁର୍ଦ୍ଦଶେ ତୁ ସହସା କୁଚ୍ଛଲବ୍ଧେ ସୁତମ୍ ସୁତମ୍ ସୁତେ ମୃତଃ ଚିତ୍ରକେତୁ ଅତ ସ୍ନେହା ଅତି ଅତି ଶୋକାତ୍ ନିରୂପ୍ୟତେ। ସ୍ୱାମୀପାଦ କହୁଛନ୍ତି, ଏ ଚତୁର୍ଦ୍ଦଶ ଅଧ୍ୟାୟର ସାର କ'ଣ, ଅତି କଷ୍ଟରେ ଗୋଟିଏ ପୁଅ ପାଇଲେ, ଚିତ୍ରକେତୁଙ୍କ ବିଷୟ ହେଲେ ବି ଗୋଟେ ସୁନ୍ଦର କଥା ତାଙ୍କ ଜୀବନରେ, ସେ ସାଧୁଙ୍କୁ ପୁଅ ମାଗିଥିଲେ, ସେ କହିଲେ ଆଉ କ'ଣ କିଛି ଦରକାର ନାହିଁ, ମୋତେ ଗୋଟେ ପୁଅ ଦିଅନ୍ତୁ, ଆଉ ଅଙ୍ଗିରା ପୁତ୍ର ହିଁ ଦେଇଥିଲେ ତାଙ୍କୁ। କୁଚ୍ଛାତ ଲବ୍ଧୁଆ, ବହୁ କଷ୍ଟରେ ଗୋଟେ ପୁତ୍ର ପାଇଲେ, ଦଶ ଲକ୍ଷ ରାଣୀଙ୍କୁ ବିବାହ ହେଲା ପରେ ତାଙ୍କର କେହି ପୁଅ ହେଇନଥିଲେ, କିନ୍ତୁ ସାଧୁ ଅଙ୍ଗିରା ଋଷି କୃପା କଲେ, ତାଙ୍କର ଗୋଟେ ପୁତ୍ର ହେଲା। କିନ୍ତୁ ଏଠି କହୁଛନ୍ତି, ଚିତ୍ର କେତୁ ଅତି ସ୍ନେହା ଅତି ଶୋକାତ୍ ନିରୂପ୍ୟତେ। ଏହି ଶିକ୍ଷା ଅଧ୍ୟାୟରେ ସଂସାରକୁ, ସଂସାରରେ ଲୋକମାନେ ସୁଖ କାହିଁକି ପାଉଛନ୍ତି ନା, ଅତି ସ୍ନେହା, ଯେଉଁ ବସ୍ତୁ ପ୍ରତି ଭଗବାନଙ୍କ ବ୍ୟତିରିକ୍ତ ଯେଉଁ ବସ୍ତୁ ପ୍ରତି ଆମର ସ୍ନେହ ରହିବ ସେଇଟା ଆମକୁ ଦୁଃଖ ଦେବ। ଆପଣ ଗୋଟେ ଛୋଟିଆ ଉଦାହରଣ ନିଅନ୍ତୁ, ଗୋଟିଏ ଡ୍ରେସ୍କୁ ଆପଣ ଭଲ ପାଆନ୍ତି, ଗୋଟିଏ ସାର୍ଟକୁ ଭଲ ପାଆନ୍ତି, ସେ ସାର୍ଟରେ ଗୋଟେ ଦାଗ ହେଇଗଲେ କି ଧୂପ ଲାଗିଗଲେ କି ପୋଡ଼ିଗଲେ କି ଛିରିଗଲେ, ଆପଣଙ୍କୁ ଯେତିକି କଷ୍ଟ ଲାଗିବ ଆପଣ ଭାବିବେ ମୁଁ ଆଜି ମରିଗଲି, ଅତି ସ୍ନେହ, ସେଇଟା ଏଇଟା ମୋର ବଢ଼ିଆ ସାର୍ଟଟା ଥିଲା, ଏଇଟା ଏମିତି ହେଇଗଲା ମୋର ସେମିତି, ଅତି ସ୍ନେହର ପରିଣାମଟା କ'ଣ ନା, ଅତି ଶୋକା। ଏ ସଂସାରରେ ଆମେ ଚିତ୍ରକେତୁଙ୍କ ଚରିତ୍ରରେ ଦେଖିବା, ଆଜି ଏତେ ଦୁଃଖ ଭୋଗୁଛନ୍ତି କେଉଁଥିପାଇଁ, ପୁତ୍ର ପ୍ରତି ଅତି ସ୍ନେହ, ଏତେ ସ୍ନେହ ବଢ଼ିଗଲା, ଜଣେ ରାଣୀକୁ ଛାଡ଼ି ଆଉ ଯେତେ ଜଣ ରାଣୀମାନେ ରହିଲେ ସମସ୍ତେ ମିଶିକି ବିଷ ଦେଇଦେବେ ପୁତ୍ରକୁ। ଆରେ ଇଏ ତ ଆମକୁ ପଚାରୁନି, ସେ ବଡ଼ ରାଣୀ କେବଳ ଭଲ ପାଉଛି ଆଉ ପୁଅ କେବଳ ଭଲ ପାଉଛି, ଅତି ଶୋକ, କାହିଁକି ନା ଅତି ସ୍ନେହ ସ୍ୱାମୀପାଦୀ କହିଲେ ଅଧ୍ୟାୟର ସାର ଏଇଟା। ତେଣୁ ପରୀକ୍ଷିତ ମାନେ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ରଜସ୍ତମ ସ୍ୱଭାବସ୍ୟ ବ୍ରହ୍ମନ୍ ବ୍ରତସ୍ୟ ପାପମାନା, ଇ ହେ ବ୍ରହ୍ମନ୍ ହେ ସୁଖଦେବ ଗୋସ୍ୱାମୀ ହେ ଗୁରୁଦେବ, ଏ ଯେଉଁ ବ୍ରତ ଇଏ କିଭଳି ଥିଲେ ନା ପାପମାନା, ଦେବଦ୍ରୋହୀ, ଦେବତାମାନଙ୍କୁ ଇନ୍ଦ୍ରଙ୍କୁ ସେ ଦ୍ରୋହ କରୁଥିଲେ, ଭଗବାନଙ୍କର ବିଭୂତିଙ୍କୁ ଦ୍ରୋହ କରୁଥିଲେ। କିନ୍ତୁ ନାରାୟଣ ଭଗବତୀ କଥମ ଆସି ଦୃଢ଼ମତୀ, ଭଗବାନ ନାରାୟଣଙ୍କ ଠାରେ ତାର ଦୃଢ଼ମତି କିଭଳି ରହିଲା? କାରଣ ଜଣେ ବ୍ୟକ୍ତି ଯୁଦ୍ଧ କରିବ ଆଉ ଜଣେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ସ୍ତୁତି କରିବ, ପରୀକ୍ଷିତ ମହାରାଜ ଭଲ ଲାଗୁନି ନା? କାହିଁକି ନା ରଜତମ ଗୁଣର ସ୍ୱଭାବଟା କ'ଣ? ରଜତମ ଗୁଣର ସ୍ୱଭାବ ହେଲା ବିଷୟ ପ୍ରତି ଜଣେ ଆକୃଷ୍ଟ ହେବ, ଆଉ ସେଇ ଶରୀର ବି ପାଇଛି ନା ଅସୁର ଶରୀରରେ। ଆମେ ମଣିଷ ଶରୀରରେ ଦେଖୁ ଯଦି ଅସୁର ଗୁଣ କିଛି ଆସିଗଲା, ଅସୁର ଗୁଣ ବି ଅଛି ନା ଆମ ନିକଟରେ, ଅସୁର ମାନେ ଭୋଗ ଗୁଣ, ନ ସୁର ଅ ଆଉ ନ, ମୁଁ ତ ସଂସ୍କୃତ ପାଠ କରିନି, ଯାହା ଖାଲି ଏମିତି ଅଧ୍ୟୟନ କରି ଭାଗବତ କୃପାରୁ, ବୈଷ୍ଣବମାନଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ କହୁଛି। ଅ ନ ପ୍ରାୟ ସବୁବେଳେ ପ୍ରୟୋଗ ହୁଏ ଭିନ୍ନ ଭିନ୍ନ ସ୍ଥାନରେ, ଅଟା ନ ଅର୍ଥରେ ପ୍ରୟୋଗ ହୁଏ, ସୁର ଅସୁର ନ ସୁର, ଯେ ସୁର ନୁହନ୍ତି ଦେବତା ନୁହନ୍ତି, ଦେବଗୁଣର ବିପରୀତ ଯେଉଁମାନଙ୍କ ନିକଟରେ ଥାଏ ସେମାନଙ୍କୁ ଅସୁର କୁହାଯାଏ। ଅସୁର ଗୋଟେ କ୍ୟାଟାଗୋରୀ, ମାନେ ସେ କିଛି ଲୋକ ଅଛନ୍ତି, ବଂଶ ଥିଲା ଅସୁର ବଂଶ, ଆଉ ବର୍ତ୍ତମାନ ଆମେ ମନୁଷ୍ୟ ହେଲେ ବି ଆମ ନିକଟରେ ଯଦି ଦେବତା ଗୁଣ ନାହିଁ, ଦୈବ ଗୁଣ କ'ଣ କ'ଣ ଭଗବାନ ବହୁତ ସୁନ୍ଦର ଭାବରେ ଗୀତାରେ ବର୍ଣ୍ଣନା କରିଛନ୍ତି, ଦେବତା ଗୁଣ କ'ଣ ଅସୁର ଗୁଣ କ'ଣ, ଅଭୟମ୍ ସତ୍ତ୍ୱ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ, କେମିତି ସବୁ ସବୁ ଗୁଣ ଲକ୍ଷଣ ଭଗବାନ ବର୍ଣ୍ଣନା କରିଛନ୍ତି, ଆଉ ଅସୁର ଗୁଣ କ'ଣ ବି ବର୍ଣ୍ଣନା କରିଛନ୍ତି। ଆମକୁ ଦେଖିବାକୁ ପଡ଼େ ମୋ ନିକଟରେ କେଉଁ ଗୁଣ ଅଛି, ଆଉ ଗୁଣ ହିସାବରେ ବ୍ୟକ୍ତି କାମ କରେ ନା। ମନୁଷ୍ୟ ଯେଉଁମାନେ ଅଧିକ ରଜଗୁଣୀ ସେମାନେ ବିଷୟ ପ୍ରତି ଆକୃଷ୍ଟ ହେବେ, ରଜଗୁଣର କାମ ହେଲା ବିଷୟ ପ୍ରତି ଆବିଷ୍ଟତା ଆସିବ। କିନ୍ତୁ ବୃତାସୁର ତ ରଜଗୁଣର ଶରୀର ପାଇଛି, ଗୁଣ ବି ରଜଗୁଣର କର୍ମ କରୁଛି, କିନ୍ତୁ ସେ ବିଷୟ ପ୍ରତି କିଭଳି ଆକୃଷ୍ଟ ହେଲା ନା ପରୀକ୍ଷିତ, ଏଇଟା ଆଶ୍ଚର୍ଯ୍ୟ। ଯେଉଁଠି ଇନ୍ଦ୍ର ଭଗବାନଙ୍କର ବିଭୂତି ହେଇକି ବିଷୟକୁ ପ୍ରଶଂସା କରୁଛନ୍ତି, ତାଙ୍କରି ଆଗରେ ଇନ୍ଦ୍ରକୁ ସେ ଧିକାର କରୁଛନ୍ତି ଅସୁର ଶରୀରରେ, ଇନ୍ଦ୍ର ତୁମେ ଯେଉଁ ମୋତେ ମାରିବା ପାଇଁ ଭଗବାନଙ୍କ ପାଖରେ ଅପିଲ କରିକି ଏ ଯେଉଁ ବଜ୍ର ଧରିକି ଆସିଛ, କିନ୍ତୁ ମନେ ରଖ ତୁମର ଲାଭ ହବ ନା, ଲାଭ ମୋର ହବ, କାହିଁକି ନା ମୁଁ ପାଇବି ସଂକର୍ଷଣଙ୍କର ଚରଣ, ତୁମେ କ'ଣ ପାଇବ, ତୁମେ ଇନ୍ଦ୍ର ପଦବୀ ପାଇବ, ତୁମେ ବିଷୟ ପାଇବ। ତାଙ୍କୁ ପରୀକ୍ଷିତ ଏଇଟା ଶୁଣୁଛନ୍ତି ନା, ଆରେ ଯିଏ ଅସୁର ଶରୀରରେ ଅଛି ସେ ତ ବିଷୟକୁ ଭଲ ପାଇବା ଦରକାର, କିନ୍ତୁ ସିଏ ତାର ଶତ୍ରୁ ଇନ୍ଦ୍ରଙ୍କୁ ବିଷୟ ପ୍ରତି ତାଙ୍କର ସ୍ପୃହା ନାହିଁ ବୋଲି ଜଣେଇ ଦେଉଛନ୍ତି, କହୁଛନ୍ତି ଇନ୍ଦ୍ର ତୁମେ ହିଁ ଲସ୍ରେ ପଡ଼ିଲ, ମୋର କିଛି ଲସ୍ ନାହିଁ, ମୁଁ ଭଗବାନଙ୍କୁ ପାଇବି ତୁମେ ମାରିଲା ମାତ୍ରେ, କିନ୍ତୁ ତୁମେ ପୁଣି ସେଇ ଇନ୍ଦ୍ର ପୋଷ୍ଟକୁ ଯିବ ଆଉ ପୁଣି ବିଷୟ ପ୍ରତି ଆକୃଷ୍ଟ, ତାହେଲେ ତୁମର ଲାଭ ନା ମୋର ଲାଭ କୁହ। ପରିକି ସେ ତାଙ୍କ ମନରେ ସେଇଟା ଚିନ୍ତା ଆସୁଛି, ଆରେ ଅସୁର ଶରୀରରେ ବିଷୟ ପ୍ରତି ସ୍ପୃହା ଆସିବା ଦରକାର, କିନ୍ତୁ ବିଷୟକୁ ସେ ଗୋଇଠା ମାରିଦେଉଥିଲେ, ସେଥିପାଇଁ ସେ ପ୍ରଶ୍ନ କରୁଛନ୍ତି, ନାରାୟଣେ ଭଗବତୀ କଥମ୍ ଆସି ଦୃଢ଼ମତୀ। ଆପଣମାନେ ଯେତେଜଣ ଏଠିକି ଆସୁଛନ୍ତି ବା ଏ ପାଖରେ ବି ଯେତିକି ଲୋକ ଅଛନ୍ତି, କାହାର କାହାର ମତି ଭଗବାନ ପ୍ରତି କିଛି ନା କିଛି ସମୟ ରହୁଛି କି ନାହିଁ, ରହୁଛି, କିନ୍ତୁ ତା ସେଭଳି ମତି ନଥିଲା, କଥମ୍ ଆସି ଦୃଢ଼ମତୀ, ମତି କିଭଳି ନା ଦୃଢ଼ମତୀ, ମତି ପୂର୍ଣ୍ଣ ଭଗବାନଙ୍କ ନିକଟରେ ଥିଲା। ଦୃଢ଼ ଶବ୍ଦରେ ସିଦ୍ଧର ସ୍ୱାମୀ ରଚନା କରିଥିଲେ ନିଶ୍ଚଳା ମତି, ଗୋଟିଏ ରଜଗୁଣୀ ଲୋକର ଯେମିତି ବିଷୟ ପ୍ରତି ପୁରା ମତି ତାର ଥାଏ, ଇଏ ଅସୁର କୂଳରେ ଜନ୍ମ ହେଇକି ବୃଦ୍ଧାସୁରଙ୍କର ନିଶ୍ଚଳ ମତି, ପୁଣି କେଉଁଠି ଯୁଦ୍ଧ କ୍ଷେତ୍ରରେ, ଏଇଟା ହେଉଛି ବିଶେଷତ୍ଵ। ଅସୁର ଶରୀର ଶତ୍ରୁମାନେ ଠିଆ ହେଇଛନ୍ତି, ଯୁଦ୍ଧ ଚାଲିଛି, ଶହ ଶହ ଯୋଦ୍ଧାମାନେ ଅପେକ୍ଷା କରି ରହିଛନ୍ତି ବୃତାସୁର କେମିତି ମରିବ, ଆକାଶରେ ଦେବତାମାନେ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରଭୁ ବୃତାସୁରକୁ ମାରନ୍ତୁ, କିନ୍ତୁ ସେଇ ସମୟରେ ଇଏ ଭଗବାନଙ୍କୁ ଭକ୍ତି କରୁଛି, ଏଇଟା ପରୀକ୍ଷିତଙ୍କ ମନରେ ସନ୍ଦେହ ଆସିବା ପାଇଁ ସେ ପ୍ରଶ୍ନ କରୁଛନ୍ତି। ଏବଂ ଦ୍ୱିତୀୟ ପ୍ରଶ୍ନ କ'ଣ କ'ଣ କରୁଛନ୍ତି, ଦେବାନାମ ଶୁଦ୍ଧ ସତ୍ୱାନାମ ଋଷିଣାମ ଚ ମିଳାତ୍ମାନାମ ଭକ୍ତି ମୁକୁନ୍ଦ ଚରଣେ ନ ପ୍ରାଣ ଉପଜାୟତେ। ବହୁତ ସୁନ୍ଦର ପରୀକ୍ଷିତ, ଏତେ ସୁନ୍ଦର ଭଗବାନ କଥା ଶୁଣୁଛନ୍ତି, କାରଣ ଭଗବାନଙ୍କ କଥାଟା ସାଧନ ନୁହେଁ, ମନେ ରଖିବେ ସବୁ ଅବଶ୍ୟ ଆମେ ସେଭଳି ଯୋଗ୍ୟ ବକ୍ତା ନୁହଁ, କିନ୍ତୁ ପ୍ରଭୁଙ୍କର କଥା ତ ଠିକ୍ ନା। ଭଗବାନ କଥାଟା ସାଧନ ନୁହେଁ, ଗୋଟେ ସାଧନ ଗୋଟେ ସାଧ୍ୟ, ସାଧ୍ୟ ମାନେ ପ୍ରାପ୍ତ ବସ୍ତୁ, ଯେଉଁଟା ଯେଉଁଥିପାଇଁ ଆମେ ଜଣେ ସାଧନ କରୁଛି। ଯେମିତି ଗୋଟେ ଇଞ୍ଜିନିୟର ପିଲା ସେ ଇଞ୍ଜିନିୟରିଂ ପଢ଼ୁଛି, ସାଧନ କରୁଛି କେଉଁଥିପାଇଁ, ସାଧ୍ୟ ବସ୍ତୁ ପାଇବା ପାଇଁ। ସାଧ୍ୟ ବସ୍ତୁ କ'ଣ, ଗୋଟେ ଇଞ୍ଜିନିୟର ପୋଷ୍ଟ ବା ଗୋଟେ ଚାକିରି କରିବ। ଭାଗବତ ଶ୍ରବଣଟା ସାଧନ ନୁହେଁ, ଏଇଟା ସାଧ୍ୟ। ଆମେ ଶ୍ରବଣ କରୁଛେ ମାନେ ଭଗବାନ ଭକ୍ତି ପାଉଛେ। ସେଥିପାଇଁ ପରୀକ୍ଷିତ ମହାରାଜ ଯେଉଁଠି ସନ୍ଦେହ ଅଛି ସାଙ୍ଗେ ସାଙ୍ଗେ ପଚାରି ଦେଉଥିଲେ, କାରଣ ଏ ସାଧ୍ୟ ବସ୍ତୁ, ସ୍ୱୟଂ ଭଗବାନଙ୍କର ବାଣୀ ଅବତାର ନା। ଏଠି ପ୍ରଶ୍ନ କରୁଛନ୍ତି, ବହୁତ ଗୁରୁତ୍ୱ ଭକ୍ତମାନଙ୍କ ପାଇଁ ଏଇ ପରୀକ୍ଷିତ ମହାରାଜଙ୍କର ପ୍ରସଙ୍ଗ। ଦେବାନାମ ଶୁଦ୍ଧ ସତ୍ତ୍ୱାନାମ, ପରୀକ୍ଷିତ କହୁଛନ୍ତି ଯୁଦ୍ଧ କ୍ଷେତ୍ରରେ ରଜତମ ଗୁଣ ସମ୍ପନ୍ନ ବୃତାସୁର ନିଶ୍ଚଳ ମତି କିଭଳି ଭଗବାନଙ୍କ ଚରଣ କମଳ ରହିଲା। ଯେ ସୁଖଦେବ ଗୋସ୍ୱାମୀ କହିବେ ଅସୁବିଧା କ'ଣ ଅଛି, କହିଲେ ନା ଭଗବାନଙ୍କୁ ସମସ୍ତେ ଭକ୍ତି କରିପାରନ୍ତି ନା, ନିଶ୍ଚଳ ଭକ୍ତି କେଉଁମାନେ କରିପାରନ୍ତି ସେଟା କହିବା ପୂର୍ବରୁ ଭକ୍ତିର ଦୁର୍ଲଭତ୍ୱକୁ ଦର୍ଶନ କରୁଛନ୍ତି। ଭକ୍ତିଟା କେତେ ଦୁର୍ଲଭ ବସ୍ତୁ, ମନୁଷ୍ୟ କଥା କ'ଣ କହିବା। ଦୁଇ ଜଣ ଶ୍ରେଷ୍ଠଙ୍କର ନାମ ନେଉଛନ୍ତି ପରୀକ୍ଷିତ, ଏଇଟା ବୃତାସୁର ପକ୍ଷରେ କିଭଳି ସମ୍ଭବ ହେଲା। ଦେବାନାମ ଶୁଦ୍ଧ ସତ୍ତ୍ୱାନାମ, ଦେବତାମାନେ କିଭଳି ସ୍ତରରେ ରୁହନ୍ତି, ଶୁଦ୍ଧ ସତ୍ତ୍ୱ, ଶୁଦ୍ଧ ସତ୍ତ୍ୱ ସ୍ତର ନୁହେଁ ଯେ ଅପ୍ରାକୃତ ସ୍ତର। ଏଠି ସିଦ୍ଧ ସ୍ୱାମୀ ଲେଖିଲେ, ଜୀବ ଗୋସ୍ୱାମୀ ସମସ୍ତେ ଗୋଟିଏ କଥା ଲେଖିଛନ୍ତି, ସତ୍ତ୍ୱ ପ୍ରଚୁରାଣ, ଦେବତାମାନଙ୍କ ନିକଟରେ ସତ୍ତ୍ୱଗୁଣର ଆଧିକ୍ୟତା ଅଛି, ଅଧିକ। ମଣିଷ ନିକଟରେ କେଉଁ ଗୁଣର ଅଧିକତା ଅଛି, ରଜଗୁଣରେ, ପ୍ରାୟ ପ୍ରାୟ ରଜଗୁଣୀ ଲୋକ ସମସ୍ତେ। ସତ୍ତ୍ୱଗୁଣର ପ୍ରାଧାନ୍ୟତା ବେଶୀ ନାହିଁ ଆମ ନିକଟରେ, ଆମ ନିକଟରେ ରଜଗୁଣର ପ୍ରାଧାନ୍ୟତା ଅଛି। ଦେବାନାମ ଶୁଦ୍ଧ ସତ୍ତ୍ୱାନାମ, ଦେବତାମାନଙ୍କର ସତ୍ତ୍ୱଗୁଣର ପ୍ରାଚୁର୍ଯ୍ୟ ଥାଇକି ମଧ୍ୟ ପ୍ରାୟ ମୁକୁନ୍ଦ ଚରଣେ ଭକ୍ତି ମୁକୁନ୍ଦ ଚରଣେ ପ୍ରାୟଣ ନ ଉପଜା, ଦେବତାମାନେ ସତ୍ତ୍ୱଗୁଣ ପ୍ରଚୁରି ହେଇକି ମଧ୍ୟ ସେମାନେ ଭଗବାନଙ୍କୁ ପ୍ରାୟ ଲେଖିଦିଏ, ତାଙ୍କର ନିଶ୍ଚଳ ଭକ୍ତି ହୁଏ ନା। ଆପଣ ଭାବୁଛନ୍ତି କି ଭକ୍ତିଟା ଏତେ ସହଜ ଜିନିଷ ବୋଲି, ଭକ୍ତି ଏକା ସାଙ୍ଗରେ ଅତି ସହଜ ଆଉ ଏକା ସାଙ୍ଗରେ ଅତି କଷ୍ଟ, ଦୁଇଟା ଜିନିଷ। ଭକ୍ତି ଯୋଗ ନିଜ ସାଧନରେ କରିବାଟା ବହୁ କଷ୍ଟ, କିନ୍ତୁ ସାଧୁଗୁରୁଙ୍କର କରୁଣା, ମହାଜନ ମହନ୍ତଙ୍କର କରୁଣାପ୍ରାପ୍ତ ହେଇକି କରିବାଟା ଅତି ସହଜ। ଏଠି ସେ କଥା କହୁଛନ୍ତି, ଦେବାନାମ ଶୁଦ୍ଧ ସତ୍ତ୍ୱାନାମ ଋଷିଣାଂଚ ଅଭିଳା ଆତ୍ମାନାମ, ପରୀକ୍ଷିତ କହୁଛନ୍ତି ବୃତାସୁର ପକ୍ଷରେଟା କିଭଳି ସମ୍ଭବ ହେଲା, ଦେବତାମାନେ ଶୁଦ୍ଧ ସତ୍ତ୍ୱ ଗୁଣରେ ଥାଇ ମଧ୍ୟ ଭକ୍ତି କରିପାରନ୍ତି ନା। ଭକ୍ତି ମୁକୁନ୍ଦ ଚରଣେ ପ୍ରାୟଣ ନ ଉପଜାୟତେ, ଭକ୍ତି ତାଙ୍କର ଆସେ ନା। ଆଉ କାହାର, ଋଷିନାମ ଅମିଳାତ୍ମାନାମ, ଋଷିମାନେ ଯେଉଁମାନେ, ଋଷି ଶବ୍ଦ ଅର୍ଥ ଟୀକାରେ କେଉଁଠି ଆମେ ଚର୍ଚ୍ଚା କରିଥିଲେ, ଯେଉଁମାନେ ଜ୍ଞାନ ବିଜ୍ଞାନ ଜାଣନ୍ତି, ଆତ୍ମ ଅନାତ୍ମ ବସ୍ତୁ ଜାଣନ୍ତି, ସେ ଋଷିମାନେ କିଭଳି ନା ଅମିଳାତ୍ମାନ, ଋଷିମାନଙ୍କର ମନରେ ମଳ ନଥାଏ। ମଳ ଦୁଇ ପ୍ରକାର କରୁଛେ, ଏଇଟା ଗୋଟେ ପରିସର ଆକାରରେ ଆମେ ଲୋକଶଙ୍କା ବା ଗୁରୁଶଙ୍କା କରୁଛେ, ଏଇଟା ତ ମଳ, ଶରୀର ମଳ, ମନମଳ, ମନମଳ ଥିଲା ପର୍ଯ୍ୟନ୍ତ ପ୍ରଭୁଙ୍କ ଚରଣର ଭକ୍ତି ହେବ ନା। ଯେଉଁମାନଙ୍କ ଭିତରେ ମନର ମଳ ନାହିଁ ସେମାନେ ଋଷି ଅମିଳାତ୍ମାନ। ମନର ମଳ କ'ଣ, ମନର ଗୋଟେ ମଳ କ'ଣ, ମନର ସବୁଠୁ ବଡ଼ ମଳ ହେଲା କାମ, ଭୋଗ କରିବା ବୁଦ୍ଧି। କାମ ଶବ୍ଦ ଅର୍ଥରେ ଯାହା ଆପଣ ନେଇପାରିବେ, ଯାହାକୁ ଭୋଗ କରିବାର ବୁଦ୍ଧି ଅଛି, ସଂସାରକୁ, ଧନକୁ, ପୁତ୍ର ହଉ, କନ୍ୟା ହଉ, ସ୍ତ୍ରୀ, ଭୋଗର ବୁଦ୍ଧି ଯୋଉଠି ଅଛି, ଇଏ ହେଉଛି ମଳ ମନରେ। ଏଇଟା ଥିଲା ପର୍ଯ୍ୟନ୍ତ ଭଗବାନ ଚରଣରେ ଭକ୍ତି ଆସିବ ନା। କିନ୍ତୁ ଋଷିମାନେ, ଋଷିଣାଂଶ ଅମିଳାତ୍ମା ନା, ଋଷିମାନେ ଅମିଳାତ୍ମା, ତାଙ୍କର ମନରେ ମଳ ନାହିଁ, କିନ୍ତୁ ଭକ୍ତି ମୁକୁନ୍ଦ ଚରଣେ ପ୍ରାୟଣ ନ ଉପଜାୟତେ। ପରୀକ୍ଷିତ କହୁଛନ୍ତି ବୃତାସୁର ପକ୍ଷରେଟା କିଭଳି ସମ୍ଭବ, ଋଷିମାନେ ଅମିଳାତ୍ମା ହେଇ ଦେବତାମାନେ ଶୁଦ୍ଧ ସତ୍ତ୍ୱ ପ୍ରଚୁର ସତ୍ତ୍ୱଗୁଣର ହେଇକି ସେମାନେ ଭକ୍ତି କରିପାରୁନାହାନ୍ତି। କିନ୍ତୁ ବୃତାସୁର ଅସୁର କୂଳରେ ଜନ୍ମ, କର୍ମ ହେଲା ରଜଗୁଣ, କିନ୍ତୁ କରୁଛି ଭକ୍ତି, ଗୋଟିଏ ସାଙ୍ଗରେ ସ୍ତୁତି କରୁଛି, ଗୋଟିଏ ସାଙ୍ଗରେ ଯୁଦ୍ଧ କରୁଛି। କେହି ଜଣେ ଯଦି ଏଠି ଆସି ଆମକୁ ବାଡ଼ାପିଟା କରିବ, ତାପରେ ସେ ଭଗବାନଙ୍କୁ ଡାକିବ, ଆମେ କେହି ଜଣେ ବିଶ୍ୱାସ କରିବା ଯେ ଇଏ ଭଗବାନଙ୍କର ବହୁତ ବଡ଼ ଭକ୍ତ ବୋଲି। ଆପଣମାନେ ଏଠି ସମସ୍ତେ ଶୁଣୁଛନ୍ତି, ଜଣେ ବାଡ଼ି ଠେଙ୍ଗା ବାଡ଼ି ଧରିବେ, ସମସ୍ତଙ୍କୁ ବାଡ଼େଇବ, ବାଡ଼େଇ ଭଗବାନଙ୍କ ଆଗରେ ଭୋ ଭୋଇ କାନ୍ଦିବ, ଆମେ କ'ଣ କେବେ ବିଶ୍ୱାସ କରିବା ଯେ ବହୁତ ବଡ଼ ଭକ୍ତ ବୋଲି। ପରୀକ୍ଷିତଙ୍କର ସେଇ ସନ୍ଦେହ ଆସିଛି ନା, ଯେ ଇନ୍ଦ୍ରଙ୍କ ସାଙ୍ଗରେ ଯୁଦ୍ଧ କରୁଛନ୍ତି ପୁଣି ଭଗବାନଙ୍କୁ ଡାକି କାନ୍ଦୁଛନ୍ତି। ଭକ୍ତି ତ ସାଧାରଣ ଲୋକ ପାଇଁ ସମ୍ଭବ ନୁହେଁ, ଦେବତା ଋଷିମାନଙ୍କ ପାଇଁ ସମ୍ଭବ ନୁହେଁ। ଭକ୍ତି ମୁକୁନ୍ଦ ଚରଣେ ପ୍ରାଣ ନ ଉପଜାଏ, କାହିଁକି ଦେବତା ଋଷିମାନଙ୍କ ପାଇଁ ସମ୍ଭବ ନୁହେଁ? ଜୀବ ଗୋସ୍ୱାମୀ ତାଙ୍କର ଭକ୍ତି ସନ୍ଦର୍ଭ କ୍ରମ ସନ୍ଦର୍ଭରେ, ଜୀବ ଗୋସ୍ୱାମୀ ହେଉଛନ୍ତି ବୈଷ୍ଣବ, ଯାହା କ'ଣ କୁହାଯାଏ, ସେ ରିସର୍ଚ୍ଚ କରିଛନ୍ତି ସବୁ ଜିନିଷକୁ। କେହି ବିଶ୍ୱରେ କେହି ଜଣେ ଲୋକ ନାହାନ୍ତି ଯେ ଭାଗବତମର ଏଇଟା ଭୁଲ ଅଛି ବୋଲି ସେ ଦେଖେଇ ଦେଇପାରିବେ। ଆଜିକାଲି ଯେଉଁମାନେ ଭାଗବତ ପ୍ରବଚନ ଦେଉଛନ୍ତି ସେମାନେ ପଢ଼ିନାହାନ୍ତି, ସେମାନେ ସଂସ୍କୃତ ପଢ଼ିନାହାନ୍ତି କି ଟିକା ଟିପଣି ପଢ଼ିନାହାନ୍ତି, ସେ ତାଙ୍କ ମନକୁ ନେଇ କହିଦେବେ ଏଇଟା ଏଇଠି ଭୁଲ ଅଛି। ଭୁଲ ନାହିଁ, କେଉଁ କେଉଁ ଜିନିଷରେ କାହିଁ କେଉଁଠି ସନ୍ଦେହ ଅଛି ତାକୁ ସବୁ କାଟିଛନ୍ତି। କ୍ରମ ସନ୍ଦର୍ଭ ଗୋଟିଏ ସ୍ୱତନ୍ତ୍ର ସନ୍ଦର୍ଭ, ଛଅଟା ସନ୍ଦର୍ଭ ଭିତରୁ ଯେଉଁ ଗୋସ୍ୱାମୀ ରଚନା କରିଛନ୍ତି କ୍ରମ ସନ୍ଦର୍ଭରେ, ଯେ ଦେବତାମାନଙ୍କର ଋଷିମାନଙ୍କର ଭକ୍ତି ହୁଏ ନା, ତାହେଲେ ଆକୁ ଶୁଣିକି ତ ସାଧାରଣ ଲୋକମାନେ ନିରାଶ ହେଇଯିବେ, ତାହେଲେ ଭଗବାନ କାହିଁ ଭକ୍ତି କରିବେ? ଦେବତାମାନଙ୍କର ଭକ୍ତି ହେଉନି, ଋଷିମାନଙ୍କର ମନରୁ ମଳ ଯାଇକି ଭକ୍ତି ହେଉନି, ଆମେ ହରେ କୃଷ୍ଣ କହିଲେ କେମିତି ଭକ୍ତି ହେବ? ସାଧାରଣ ଲୋକ ଆମେ କହୁଛେ ନା, ଆପଣ ହରେ କୃଷ୍ଣ କୁହନ୍ତୁ ଆପଣ ଭକ୍ତ ହେଇଯିବେ, ସେ ତ ବିଶ୍ୱାସ କରିବେନି। ଆମ ଜୀବ ଗୋସ୍ୱାମୀ ସନ୍ଦର୍ଭରେ ଲେଖିଲେ ନା, ଭକ୍ତିଟା କିଭଳି ହୁଏ ଏଠି କହୁଛନ୍ତି, ସଦ ଭାବେ ଅପି ଭଗବତ ଜ୍ଞାନ ସିଏ ଅପି ଅଭାବାତ, ସେ ଋଷି ହେଇପାରେ, ଦେବତା ହେଇପାରେ ବା ମନୁଷ୍ୟ ହେଇପାରେ, ସଦ ଅଭାବାତ, ଯଦି ସାଧୁ ସଙ୍ଗ ସିଏ ନକଲା, ଭକ୍ତ ସଙ୍ଗ ନକଲା, ତାର ଜ୍ଞାନର ଅଭାବ ଆସିବ। ରଜସ୍ତମ ସ୍ୱଭାବ ସେ ଇତି ଉକ୍ତବା ତତ୍ ଅଭାବେ ଅପି ସତ୍ ଅଭାବାତ୍ ନ ସତ୍ତୁସ୍ୟ ତତ୍ କାରଣତ୍ଵ। ପରୀକ୍ଷିତ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପରୀକ୍ଷିତ ବୃତାସୁର ରଜତ ଗୁଣ ତମ ଗୁଣର ସମ୍ପର୍ଣ୍ଣ ହେଇପାରେ, କିନ୍ତୁ ଭକ୍ତର ସଙ୍ଗ କରିଛି ନା, ପୂର୍ବ ଜନ୍ମରେ ନାରଦ ମୁନିଙ୍କର ସଙ୍ଗ କରିଛି, ଅଙ୍ଗିରାଙ୍କର ସଙ୍ଗ କରିଛି ନା, ତେଣୁ ଭଗବାନଙ୍କର ଭକ୍ତି ପାଇବା ପାଇଁ ହେଲେ ଏଠି ଜୀବ ଗୋସ୍ୱାମୀ ପ୍ରମାଣ ଦେଉଛନ୍ତି, ଇତି ଭକ୍ତ୍ୟାଚ ଭଗବତ କୃପା ପରିମଳ ପାତ୍ରଭୂତସ୍ୟ ଶ୍ରୀମତ୍ ମହତ ସଙ୍ଗ ଏବ କାରଣ। ଭକ୍ତିର ଆଉ କିଛି କାରଣ ନାହିଁ, ଭକ୍ତିର ସବୁଠୁ ବଡ଼ କାରଣ ହେଲା ମହତ ସଙ୍ଗ ଏବ ସେହି କାରଣ। ମହତର ସଙ୍ଗ, ଯିଏ ଭକ୍ତି କରୁଛି, ଯିଏ ଭକ୍ତି ଯାଜନ କରୁଛି, ତାର ସଙ୍ଗରେ ଭକ୍ତି ହେବ। ତେଣୁ ଦେବତାମାନେ ଋଷିମାନେ ଏମାନଙ୍କ ପାଇଁ ସାଧୁ ସଙ୍ଗଟା ବି ବିରଳ। ସେଥିପାଇଁ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚରିତ୍ର ମଧ୍ୟରେ କହିଲେ ନା, ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ରେ କ ସାଧୁ ସଙ୍ଗ ସାଧୁ ସଙ୍ଗ। ଭକ୍ତି ପ୍ରାପ୍ତ ହେଇପାରୁନାହାନ୍ତି, ଆଉ ସାଧାରଣ ମନୁଷ୍ୟ କଥା କ'ଣ କହିବା, ବୃତାସୁରରେ କେମିତି ଭକ୍ତି ହେଲା, ଏଇଟା ତାଙ୍କର ପ୍ରଶ୍ନ। ସାଧୁସଙ୍ଗ ନ କଲେ ଭକ୍ତି ହେଇପାରିବେନି କଥା, ଯାହା କୁହନ୍ତି କ'ଣ କୁହାଯାଏ ଇଂଲିଶରେ ଗୋଟେ ଶବ୍ଦ ନାହିଁ ଏଡିକ୍ଟେଡ୍, କ'ଣ ତାକୁ କୁହାଯିବ ଓଡ଼ିଆରେ, ଅତ୍ୟନ୍ତ ଆସକ୍ତ ବ୍ୟକ୍ତି, ଯେମିତି ଆଟାଚମେଣ୍ଟ ଯାହାର, ଯେମିତି ଗୋଟେ ଲୋକ ଟିଭି ଦେଖେ ସେ ପୁରା ସେଇଟା ନହେଲେ ଚଳିବ ନା। ସେଭଳି ଯେତେବେଳେ ମନ ଭିତରେ ସାଧୁସଙ୍ଗର ବୃତ୍ତି, ଭଗବାନଙ୍କ କଥା ଶ୍ରବଣ କରିବାର ବୃତ୍ତି ପୁରା ଆସକ୍ତି ପ୍ରଚୁର ଭାବରେ ଆସିବ, ସେତେବେଳେ ଜାଣିବାକୁ ପଡ଼ିବ ଯେ ନିର୍ମଳ ଭକ୍ତି, ଅକିଞ୍ଚନା ଭକ୍ତି ପ୍ରତି ଆମର ମନ ଧାଉଁଛି, ନହେଲେ ହେଇପାରିବ ଭକ୍ତି। ଏଠି ସେ କଥା କହିଲେ, ସାଧୁ ସଙ୍ଗେ କୃଷ୍ଣ ଭକ୍ତି ଶ୍ରଦ୍ଧା ଯଦି ହଏ, ସାଧୁ ସଙ୍ଗରେ କୃଷ୍ଣଙ୍କ ଭକ୍ତି ପ୍ରତି ଯଦି ଶ୍ରଦ୍ଧା ଆସିଲା, ବିଶ୍ୱାସ ଆସିଲା, ଭକ୍ତି ଫଳ ପ୍ରେମ ହୁଏ ସଂସାର ଯାଇକ୍ଷ। ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀ, ହେ ସନାତନ, ଭକ୍ତିର ଯେଉଁ ଚରମ ଫଳ ପ୍ରେମଟା ପ୍ରାପ୍ତ ହବ, ନିଷ୍କିଞ୍ଚନ ଭକ୍ତିଟା ପ୍ରାପ୍ତ ହବ, ଯେଉଁଭଳି ହନୁମାନଜୀ ମହାରାଜ ପାଇଥିଲେ, ସେ ଭକ୍ତିରେ କିଛି କାରଣ ନାହିଁ। ଆମେ ଯେତେ ଜଣ ସଂସାରୀ ଲୋକ ଭକ୍ତି କରୁଛନ୍ତି, ସେ କେଉଁଥିପାଇଁ, ତାର ଗୋଟେ କାରଣ ଅଛି। ଯେତେ ଜଣ ମନ୍ଦିରକୁ ଆସୁଛନ୍ତି, ଯଦି ପଚରାଯାଏ ଆପଣ କାହିଁକି ମନ୍ଦିରକୁ ଆସୁଛନ୍ତି, ତାର କାରଣ କହିଥିବେ। ମୋର କିଏ କହୁଛି ମୋର ଦୁଃଖ ଠିକ ଅଛି, କିଏ କହୁଛି ମୁଁ ସଂସାରରୁ ପାର ହେବି, କିଛି କାରଣ ଅଛି। କିନ୍ତୁ ଭକ୍ତିର କିଛି କାରଣ ନାହିଁ, ନିଷ୍କିଞ୍ଚନ ଭକ୍ତିର କିଛି କାରଣ ନାହିଁ। ହନୁମାନଜୀ ମହାରାଜ ଏତେ ବଡ଼ ଯୁଦ୍ଧ କରିସାରିଲା ପରେ ସେ କିଛି ମାଗିନାହାନ୍ତି, ଭଗବାନ ମାଗିଲା, ଭଗବାନ ବି କହିଲେ ତୁମେ କ'ଣ କହୁଛ କୁହ, ମୋର କିଛି ଦରକାର ନାହିଁ। ଚାକରର ପୋଷ୍ଟ ସବୁବେଳେ ଚାକର, ମୁଁ ତ ଚାକରର, ମୋର ସ୍ଥାନ ହେଲା ଆପଣଙ୍କ ପାଦ ପଦ୍ମରେ। ଭକ୍ତିର କିଛି କାରଣ ନଥାଏ, କୃଷ୍ଣ ଭକ୍ତି ଭକ୍ତି ଫଳ ପ୍ରେମ ହୁଏ ସଂସାର ଯାଇଖା। ସାଧୁସଙ୍ଗରେ ଯଦି ଦୃଢ଼ ବିଶ୍ୱାସ ଆସିଲା, ଭକ୍ତି ପ୍ରତି ଶ୍ରଦ୍ଧା ଆସିଲା, ତାହେଲେ ସଂସାରରୁ ପାର ହୋଇଯିବା ଆଉ ନିଶ୍ଚଳ ଭକ୍ତି ଆସିବ। ଆଉ ଜଣେ ଯଦି ପ୍ରଶ୍ନ କରାଯାଏ, ଏମିତି ଯଦି କେହି ଆପଣମାନଙ୍କ ଭିତରେ କେହି ଗୋଟେ ପ୍ରଶ୍ନ କରନ୍ତି, ଜଣେ ଲୋକ ତାର ଘରେ ରହୁଛି, ଭଗବାନଙ୍କୁ ଡାକୁଛି, ସେ ସାଧୁସଙ୍ଗ କରୁନି, କୃଷ୍ଣ କଥାକୁ ଶ୍ରବଣ କରୁନି, ତାର କ'ଣ ନିଶ୍ଚଳ ଭକ୍ତି ହବ ନା ହେଇପାରିବ, କେବେ ହେଇପାରିବ? ଏ ଶାସ୍ତ୍ର ସିଦ୍ଧାନ୍ତ, ଏ ଜୀବ ଗୋସ୍ୱାମୀ ସନ୍ଦର୍ଭରେ ସାଙ୍ଗେ ସାଙ୍ଗେ ପ୍ରମାଣ ଦେଇଛନ୍ତି, ପ୍ରହ୍ଲାଦ ମହାରାଜଙ୍କର ପ୍ରମାଣ, ନୈଶାମ ମତି ସ୍ଥାବର ଉରୁ କ୍ରମାଙ୍ଗୀ। ପ୍ରହ୍ଲାଦ ପଚାରୁଛନ୍ତି ନା, ହିରଣ୍ୟକଶିପୁ ପଚାରୁଛି ନା, ପ୍ରହ୍ଲାଦ ତୁମେ 7 ବର୍ଷର ବାଳକ, ତୁମେ କାହିଁକି ସବୁବେଳେ ଏମିତି କୃଷ୍ଣଙ୍କୁ ଡାକୁଛ? କହିଲେ ନା, ତାଙ୍କ ଆଗରେ ଗୁରୁପୁତ୍ର ଅଛନ୍ତି, 2 ଜଣ ସ୍ୱର୍ଣ୍ଣ ଅମରକ ଅଛନ୍ତି, ଆଉ ହିରଣ୍ୟକଶିପୁ ବସିଛନ୍ତି। ପ୍ରହ୍ଲାଦ ନିର୍ଭୀକ ଭାବରେ କହୁଛନ୍ତି, ବାବା ଚୁମ୍ବକ ଯେଭଳି, ଚୁମ୍ବକ ପ୍ରତି ଯେଭଳି ଲୁହା ସୁତଧାବିତ ହୁଏ, ତାର କିଛି କାରଣ ନଥାଏ, ତାର ଏଇଟା ଧର୍ମ। ସେଭଳିଆ ମୋର ଧର୍ମ, ମୋ ମନର ଧର୍ମ ଏଭଳି ହେଇଯାଇଛି, ଚକ୍ରପାଣିଙ୍କ ପ୍ରତି ଯଦୃଚ୍ଛା ଚାଲି ଲାଗୁଛି, ମୁଁ ଲଗେଇବାକୁ ଚାହୁଁନି, ମୁଁ ଲଗେଇବା ପାଇଁ ଚାହୁଁନି, କିନ୍ତୁ ନ ଲଗେଇବା ପାଇଁ ଚାହିଁଲେ ସୁଦ୍ଧା ମୋ ମନଟା କାହିଁକି ସେ ଚକ୍ରପାଣିଙ୍କ ପାଖରେ ଯାଇ ଲାଗିଯାଉଛି, ମୁଁ କ'ଣ କରିବି? ହିରଣ୍ୟକଶିପୁ କ୍ରୋଧ କଲା, ଆରେ ତୁ 7 ବର୍ଷର ବାଳକ, ତୋର ମନଟା ଯାଇକି ଲାଗିଯାଉଛି, ମୁଁ ବୁଢ଼ା ହେଲିଣି ଆସିକି 40 ବର୍ଷର 50 ବର୍ଷର, ମୋ ମନ କାହିଁକି ଲାଗୁନି, ମୁଁ ତ ଲଗେଇବା ପାଇଁ ଚାହୁଁଛି ବିଷ୍ଣୁ ପାଖରେ। କହିଲେ, ବାପା ଆପଣ ଲଗେଇବା ପାଇଁ ଚାହିଁଲେ ମନ ଲାଗିବ ନା, ମନ ଗୋଟିଏ ଏମିତି ବସ୍ତୁ ନାହିଁ, ଆପଣ ଚେଷ୍ଟା କରି ଭଗବାନଙ୍କୁ ଭଜନ କରିଦେବେ। ଯଦି ଚେଷ୍ଟା କରିକି ଭଜନ କରୁଥାନ୍ତେ, ବହୁତ ଲୋକ ଚେଷ୍ଟା କରୁଛନ୍ତି, କିନ୍ତୁ କେତେ ଜଣଙ୍କର ମନ ଭଗବାନ ପାଖରେ ଲାଗୁଛି ଚିନ୍ତା କରନ୍ତୁ ନା। ସାଧକ ଆମମାନେ ଯେତେ ଜଣ ଆମେ ମାଳି ତିଳକ କରିଛେ, ଆମ ଜୀବନର ଗୋଟିଏ ଲକ୍ଷ୍ୟ, କ'ଣ ଲକ୍ଷ୍ୟ? ଭଗବାନଙ୍କ ଚରଣ କମଳରେ ମନ୍ମନାଭବ ମଧୁଭକ୍ତ, ଭଗବାନଙ୍କୁ ଚିନ୍ତା କରିବା। କିନ୍ତୁ ମନଟାକୁ ଆମେ ଲଗାଉଛେ ଭଗବାନ ପାଖରେ, କିନ୍ତୁ ଲାଗୁଛି କି ଲାଗୁନି? ଆଉ ଦ୍ୱିତୀୟ କାମ କ'ଣ କରୁଛେ ନା, ବିଷୟକୁ ମୁଁ ଚିନ୍ତା କରିବିନି, ମନରୁ ଏଇଟା ଭୁଲିବା ପାଇଁ ଚାହୁଁଛେ, ଯେଉଁଟାକୁ ଭୁଲିବା ପାଇଁ ଚାହୁଁଛେ ମନ ସେଇଟାକୁ ଚିନ୍ତା କରୁଛି, ଯାହା ପାଖରେ ଲଗେଇବା ପାଇଁ ଚାହୁଁଛେ ମନ ସେଇଟା ଲାଗୁନି। ତାହେଲେ ମନ କାହାର କଣ୍ଟ୍ରୋଲ ଅଛି? କ'ଣ ମନ ଆମର କଣ୍ଟ୍ରୋଲ ନାହିଁ କି ଆମେ ଲଗେଇ ପାରିବା ନା? ସେ ପ୍ରହ୍ଲାଦ କହୁଛନ୍ତି, ବାବା ଆପଣଙ୍କର ବୟସ ଅଧିକ ହେଇପାରେ, ଆପଣଙ୍କର ଜ୍ଞାନ ଅଧିକ ହେଇପାରେ, କିନ୍ତୁ ଆପଣଙ୍କର ମନ ଭଗବାନଙ୍କ ଚରଣ କମଳରେ ଲାଗିବ ନା। ନା କାହିଁକି ଲାଗିବ ନା? ନୈଶା ମତି ସ୍ଥାବର ଉରୁ କ୍ରମାଙ୍ଗୀ ସ୍ପୃଶ୍ୟତେ ଅନର୍ଥ ଅପଗ୍ରହ ଯଦର୍ଥମ ମୟ ସମ୍ପାଦ ରଜୋ ଅଭିଷେକମ ନିଷ୍କିଞ୍ଚନାନାମ ନବ୍ରଣିତ ଯାବତ। ଇଏ ଭାଗବତର ସାର, ଭାଗବତର ସାର। ସପ୍ତମ 7 ବର୍ଷର ବାଳକ ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧରେ କହିଲେ, ବାବା କୃଷ୍ଣଙ୍କ ପାଖରେ ମତି ରଖିବାକୁ ହେଲେ ନିଷ୍କିଞ୍ଚନାନାମ, ଜଣେ ନିଷ୍କିଞ୍ଚନ ସାଧୁର ମୟ ସମ୍ପାଦ ରଜୋ ଅଭିଷେକ, ନିଷ୍କିଞ୍ଚନ ସାଧୁ, ନିଷ୍କିଞ୍ଚନ ସାଧୁ ମାନେ ତାର କୃଷ୍ଣ ହେଉଛନ୍ତି କେବଳ ଧନ, ପ୍ରଭୁ ମୋର ସମ୍ପତ୍ତି, ଏଭଳି ସାଧୁଙ୍କର ପାଦ ଅଭିଷେକ, ତାଙ୍କର ବଚନକୁ ତାଙ୍କର ରଜକୁ ଅଭିଷିକ୍ତ କରିଛନ୍ତି, ତାଙ୍କର ସେବା କରୁଛନ୍ତି, ତାଙ୍କ ଆଦେଶ ପାଳନ କରୁଛନ୍ତି, ତାଙ୍କର କୃପାପ୍ରାପ୍ତ ହୋଇଛନ୍ତି, ତାର ମତି ଭଗବାନ ପାଖରେ ଲାଗିବ। ଯଦି ପଚାରିବେ ହିରଣ୍ୟକଶିପୁ ତୋର ତୋତେ କିଏ ଏଭଳି ଏଭଳି ନିଷ୍କିଞ୍ଚନ ଭକ୍ତକୁ ତୁ କେବେ ପାଇଥିଲୁ, ଆପଣ ସେତେବେଳେ ତପସ୍ୟା କରୁଥିଲି, ମୋ ମାତୃ ଗର୍ଭରେ ଥିଲାବେଳେ ନିଷ୍କିଞ୍ଚନ ସାଧୁ ନାରଦ ମୁନିଙ୍କର କରୁଣା ପ୍ରାପ୍ତ ହୋଇଥିଲି, ମୋର ମାତୃ ଗର୍ଭରେ ଥିଲାବେଳେ ମାର କାନ ଦେଇକି ମୁଁ ଶୁଣିଥିଲି, ଆଉ ସାଧୁ କଥା କହିବା ସମୟରେ ନାରଦ ମୁନି ମୋର ମାଙ୍କୁ ଚାହିଁକି ଯେତେବେଳେ ପ୍ରବଚନ ଦେଉଥିଲେ, କିନ୍ତୁ ମୋ ପ୍ରତି ତାଙ୍କର ଗୋଟେ ସ୍ୱତନ୍ତ୍ର ଦୃଷ୍ଟି ଥିଲା, ସେ କରୁଣା ଦୃଷ୍ଟିଟା ମୋତେ ଉଜ୍ଜୀବିତ କରି ରଖିଛି, ଆଉ ମୁଁ ହେଉଛି ପ୍ରମାଣ ମହିଳସାମ ପାଦର ଜୋଭିଷେକ। ସେଥିପାଇଁ ମୁଁ ଅସୁର କୂଳରେ ରହିଛି, ଅସୁର ସଙ୍ଗରେ ରହିଛି, ଆପଣ ମୋତେ ତାଡ଼ନା ଦେଉଛନ୍ତି, କିନ୍ତୁ ମୁଁ କୃଷ୍ଣଙ୍କୁ ଭୁଲିପାରୁନି, ମନ ଯାଇକି ସୁତ ଲାଗିଯାଉଛି ନା କାହିଁକି ନା, ଏଇଟା ମୋର ଅଭିଜ୍ଞତା, ଜଣେ ନିଷ୍କିଞ୍ଚନ ସାଧୁର ଚରଣ ରଜରେ ମୁଁ ଅଭିଷିକ୍ତ ହେଇଛି। ସେଥିପାଇଁ ଏ ପରୀକ୍ଷିତ କହୁଛନ୍ତି, ଦେବାନାମ ଶୁଦ୍ଧ ସତ୍ତ୍ୱାନାମ ଋଷିନାଞ୍ଚ ମିଳାତ୍ମାନାମ ଭକ୍ତି ମୁକୁନ୍ଦ ଚରଣେ ପ୍ରାୟଣ ନ ଉପଜାଏ। ଦେବତା ଋଷିମାନଙ୍କର କାହିଁକି ମନ ନିଷ୍କିଞ୍ଚନ ଭାବରେ ତାଙ୍କର ମନ ପ୍ରଭୁଙ୍କ ପାଖରେ ଲାଗିପାରେ ନା, ନା ସାଧୁସଙ୍ଗ ନିରନ୍ତର ସେମାନେ ସୁଯୋଗ ପାଆନ୍ତି ନା, ସ୍ୱର୍ଗ ଲୋକରେ ସାଧୁସଙ୍ଗଟା ଦୁର୍ଲଭ, କାହିଁକି ସେଠି ଭୋଗ ପ୍ରାଚୁର୍ଯ୍ୟତା ଅଛି, ସେ ଚାହାନ୍ତି ନା ଭୋଗ, କିନ୍ତୁ ଦେବତାମାନଙ୍କୁ ଭୋଗଟା ମିଳିଯାଏ ସ୍ୱାଭାବିକ। ଦେବତାମାନଙ୍କର ଗୋଟିଏ ଅସୁବିଧା କ'ଣ ଜାଣିଛନ୍ତି, ଦେବତାମାନଙ୍କର ଭୋଗ ପ୍ରତି ସ୍ପୃହା ନାହିଁ, କିନ୍ତୁ ମନ ଭାବନ ଭଲ ଲାଗେ, ଏଇଟା ସତ କଥା। ଆପଣ ଦେଖିବେ ଜଣେ ଲୋକର ବହୁତ ଟଙ୍କା ପଇସା ଅଛି, ଗାଡ଼ି ଘୋଡ଼ା ଅଛି, ସିଏ ଚାହୁଁନି ଏସବୁ ଜିନିଷ, ସିଏ ଧନ ପ୍ରତି ବିରକ୍ତି, ଏ ତାର ମନ ଭଗବାନ ପାଖରେ ଲାଗୁନି। ବହୁତ ଲୋକଙ୍କର ଏଇ ଦଶା, ସେ ଜାଣିଛନ୍ତି ବିଷୟଟା ଆମକୁ ସୁଖ ଦେବନି, ଯଦି ବିଷୟ ସୁଖ ଦେବନି ତାହେଲେ ଭଗବାନଙ୍କୁ ଚିନ୍ତା କର ନା। ଦେବତାମାନଙ୍କର ଏଇଟା ଅସୁବିଧା ଯେ ଦେବତାମାନଙ୍କର ବିଷୟ ଭୋଗ କରିବା ସ୍ପୃହା ନାହିଁ, କି ତାଙ୍କ ପୂର୍ବର ପୁଣ୍ୟଫଳଟା ତାଙ୍କ ବିଷୟ ଆଡ଼କୁ ଠେଲେ, କିନ୍ତୁ ତାଙ୍କର ସ୍ପୃହା ନଥିଲେ ସୁଦ୍ଧା ସେ ବାଧ୍ୟ ହୋଇ ବିଷୟ ଭିତରେ ରୁହନ୍ତି, କିନ୍ତୁ ମନଟା ଭଗବାନ ପାଖରେ ଲାଗେ ନା, କାହିଁକି ନା ସାଧୁସଙ୍ଗ ଭାବରୁ। ଗୋଟିଏ ଛୋଟ ଗଳ୍ପ ଅଛି, ସାଧୁସଙ୍ଗ ଯଦି ନ କରାଯାଏ, କେହି ଯଦି ଜଣେ କହିବ ମୁଁ ସାଧୁସଙ୍ଗ ନ କରି ଭଗବାନଙ୍କୁ ପାଇଛି ନା, ସେ ଦାମ୍ଭୀ ଜଣେ ମୁସଲମାନ ବାଦଶା ଥାଏ, ରାଜା ଥାଏ, ସେ ତାଙ୍କ ରାଜ୍ୟରେ ସବୁବେଳେ ଡିକ୍ଲାର କରିଦେଲେ, କ'ଣ କଲେ ନା ମୋର ସାହେବଙ୍କ ସାଙ୍ଗରେ ଭେଟ ହେଇଯାଇଛି, ମୋର ଆଲ୍ଲାଙ୍କ ସାଙ୍ଗରେ ପୁରା ଭେଟ ହେଇଯାଇଛି, ମୁଁ ଡାଇରେକ୍ଟ କଥାବାର୍ତ୍ତା କରୁଛି, ସବୁକିଛି କରୁଛି। କିନ୍ତୁ ତାଙ୍କ ରାଜ୍ୟରେ ଜଣେ ଫକୀର ଥାନ୍ତି, ଆମର ଯେମିତି ସାଧୁ ସନ୍ନ୍ୟାସ ମୁସଲମାନମାନଙ୍କର କମ୍ୟୁନିଟିରେ ସେଠି ଫକୀର ଥାନ୍ତି, ତାଙ୍କ ସ୍ୱତନ୍ତ୍ର ଗୋଟେ ଗ୍ରୁପ୍ ଥାନ୍ତି, ତାଙ୍କୁ ସନ୍ନ୍ୟାସ କୁହାଯାଏ। ସେ ଫକୀର ଯେତେବେଳେ ଶୁଣିଲାରେ ମୁଁ ତ ଫକୀର, ରାଜାମାନେ ଫକୀରର ଅଧୀନରେ ରୁହନ୍ତି, ଇଏ ତ ଦିନେ ମୋ ପାଖରୁ ଆସି ପ୍ରବଚନ ଶୁଣିଲାନି, କୋରାନ ଦିନେ ବି ପଢ଼ିଲାନି, କିନ୍ତୁ କହୁଛି ମୋର ଆଲ୍ଲାଙ୍କ ସାଙ୍ଗରେ ଭେଟ ହେଇଗଲାନି, ଆଉ ଯେଉଁଠି ପାଠ ପ୍ରବଚନ ହେବ ସେ କହେ ସେଠି କିଏ ଜାଣିନି, ସେଠି କ'ଣ ମିଳିବ, ଆରେ ମୁଁ ତ ଡାଇରେକ୍ଟ ଭଗବାନଙ୍କୁ ଦେଖିଛି, ମୁଁ ଆଲ୍ଲାଙ୍କୁ ଦେଖିଛି, ଆଉ ତୁମେ ସମସ୍ତେ ମୋ ପାଖକୁ ଆସ, ମୁଁ ଯାହା କହିବି ସେଟା ସମସ୍ତେ ମାନ। ଇଏ ସାଧୁ କହିଲେ ତ ବଡ଼ ଓଲଟା କାମ କରୁଛି ଫକୀର କହିଲେ, କାରଣ କେହି ଭଗବାନ କଥା ନ ଶୁଣିକି ଭଗବାନ ପାଇପାରିବେ ନା, ସାଧୁସଙ୍ଗ ନ କରିକି କେବେ କେହି ଭଗବାନ ପାଇପାରିବେ ନା। ଏସବୁପାଇଁ ଭାଗବତର ସିଦ୍ଧାନ୍ତ ସାଧୁସଙ୍ଗ, ନିରନ୍ତର ନିରନ୍ତର ସାଧୁସଙ୍ଗ, ପ୍ରତିଦିନ ସାତ ଦିନ ଗଲା ତାପରେ ଆଉ ମିଳିବନି ନାହିଁ, ସବୁବେଳେ ଏ ଚାଲିବା ଦରକାର, ତାହେଲେ ସଂସାର ପ୍ରତି ଆକର୍ଷଣ କମିବ ଆଉ ପ୍ରଭୁଙ୍କ ପ୍ରତି ଆକର୍ଷଣଟା ବଢ଼ିବ। ଫକୀର କହିଲା ଠିକ ଅଛି, ଆକୁ ବୁଦ୍ଧି ଶିଖିବାକୁ ପଡ଼ିବ। ସେ ଗୋଟେ ମୁଚି ପାଖକୁ ଗଲା, କହିଲେ ରାଜା ତ ବଡ଼ ଦାମ୍ଭୀ, ମୁଚି ପାଖକୁ ଯାଇକି ଗୋଟେ ଜୋତା ସିଲେଇ ଗଲା, ଏ ଯେଉଁ କପଡ଼ାରେ ବା ଯେମିତି ଜୋତା ସିଲେଇ ଗଲା, ବହୁତ ଲମ୍ବା, ଦୁଇ ହାତ ଲମ୍ବା, ଦୁଇ ଦୁଇ ଦୁଇଟା ଜୋତା ତ ଦୁଇଟା ପେୟାର ରୁହେ ନା, ଦୁଇଟା 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 ପିସ୍ରେ ଦୁଇଟା ପିସ୍ ତିଆରି କଲା, ତିଆରି କରି ଇଏ ତାର ଯାଏ କ'ଣ ନା ମସଜିଦ କି ଯାଏ, କିଏ ବାଦଶା, ସେ କହି ମୋର ମୋର ସାହେବ ସାଙ୍ଗରେ ଭେଟ ହେଇଯାଇଛି, ତେଣୁ ଇଏ ମସଜିଦ କି ଯିବା ପୂର୍ବରୁ ତାଙ୍କ ଫକୀର କ'ଣ କଲେ, ଯେଉଁ ଦୁଇଟା ଜୋତା ତିଆରି କରିଥିଲେ ତା ଦେହରୁ ଗୋଟେ ଜୋତାକୁ ଘରେ ରଖି ଦିଆହେଲେ, ଆଉ ଗୋଟେ ଜୋତାକୁ ଆଣିକି ମସଜିଦ ଭିତରକୁ ଫିଙ୍ଗିଦେଲେ, ତେଣୁ ଇଏ ବାସା ଦେଲେ ପଶିଲା, ଦେଖିଲା ଏତେ ଲମ୍ବା ଜୋତା, ସେ ଭାବିଲା ବୋଧେ ବୋଧ ହୁଏ ମୋତେ, ମୁଁ ତ ସବୁଆଡ଼େ ଯାହା ମିଛରେ କହିଛି କହିଛି, ମୋ ସାଙ୍ଗରେ ସାହେବଙ୍କ ସାଙ୍ଗରେ ଭେଟ ହେଇଯାଇଛି ଭଗବାନଙ୍କ ସାଙ୍ଗରେ ଆଲ୍ଲାଙ୍କ ସାଙ୍ଗରେ, ବୋଧହୁଏ ଆଲ୍ଲା ଆସିଥିଲେ ତରତର ହେଇକି ମୁଁ ଆସିଲା ବେଳେ ସେ ଗୋଟେ ଚପଲକୁ ଛାଡ଼ିଦେଇ ଆଉ ଗୋଟେ ଚପଲ ଧରିକି ପଳେଇଛନ୍ତି ଆଉ। ସେ ହେଉଛି ଆଲ୍ଲା ହିଁ ଚପଲ ମାଡ଼ାନ୍ତି, ଗୋଟେ ଚପଲକୁ ରଖିଦେଇକି ଆଉ ଗୋଟେ ଚପଲ ଧରିକି ପଳେଇ ଯାଉଛି। ଆଉ ଏଭଳିଆ ଚପଲ ତ ସଂସାର କେଉଁଠି ନାହିଁ। ତେଣୁ ଲୋକଙ୍କୁ ଯେଉଁ ମୁଁ କହୁଥିଲି ଲୋକ ବିଶ୍ୱାସ କରୁନଥିଲେ, ବର୍ତ୍ତମାନ ପ୍ରମାଣ ଦେଖେଇଦେବି, ଦେଖ ଆଲ୍ଲା ମୋ ପାଖକୁ ଆସୁଛନ୍ତି। ଯେ ଲୋକ ପଚାରିବେ ତାହେଲେ ମୁଁ ଦେଖିବି ଦିହାତ ଚପଲ ଆଉ କାହାର ଅଛି, ମଣିଷର କ'ଣ ଦିହାତ ପାଦ ନାହିଁ, ଇଏ ଆଲ୍ଲାଙ୍କର ହେଇଥିବ। ସବୁ ଲୋକଙ୍କୁ ରାଜ୍ୟ ସାରା ଡିକ୍ଲାର କଲା ଦେଖ ଆଲ୍ଲା ଆସିଥିଲେ କାଲି ରାତିରେ, ମୁଁ କହୁଥିଲି ମୋତେ ବିଶ୍ୱାସ କରୁନଥିଲା। କେମିତି ଗୋଟେ ସିଂହାସନ ଗଲା ମସଜିଦରେ, ସେ ଚପଲଟାକୁ ରଖି ପୂଜା କଲେ, ସବୁ ଲକ୍ଷ ଲକ୍ଷ ଲୋକ ଆସିଲେ, ସବୁ ତାଙ୍କର କମ୍ୟୁନିଟିରେ ଦେଖିକି ଗଲେ। ଫକୀରାଣୀ ଚିନ୍ତା କରୁ ତାକୁ ବୁଦ୍ଧି ଶିଖିବାଟା ଦାମ୍ଭିକଟା, ଏ ସାଧୁସଙ୍ଗ କରୁନି, ଭକ୍ତି ସାଧୁସଙ୍ଗରୁ ହୁଏ, ଏ ସାଧୁସଙ୍ଗକୁ ନ କରିକି କହୁଛି ମୁଁ ଆଲ୍ଲାକୁ ଦର୍ଶନ କରିଦେଲି, ଏଇଟା ଦାମ୍ଭିକ, ଏଇଟା ପ୍ରତିପାଦନ କରିବି ଆଉ। ତେଣୁ ରାଜା କିଛି ଦିନ ପରେ ଫକୀର ଅପେକ୍ଷା କରି ରହିଛନ୍ତି, ରାଜା କିଛି ଦିନ ପରେ କ'ଣ କଲେ ନା ସେ ଜୋତାକୁ ନେଇ ଗୋଟେ ପ୍ରସେସନ ଆରମ୍ଭ କଲେ, କହିଲେ ବହୁତ ଲୋକ ଅଛନ୍ତି ଯେ କାମ ଧନ୍ଦା ନ କରିକି ଏଠିକି ଆସିପାରୁନାହାନ୍ତି, କାମ ଧନ୍ଦାରେ ବ୍ୟସ୍ତ ରହିକି, ତାହେଲେ ଗୋଟେ କାମ କରିବା ପ୍ରସେସନ କଲେ ସବୁ ଲୋକ ଆସିବେ ଦେଖେଇବେ, ଆଉ ମୋର ନାଁ ବି ପଢ଼ିବେ ଯେ ଆଲ୍ଲା ଆସିଥିଲେ ଚପଲଟା ଛାଡ଼ିକି ଯାଇଛନ୍ତି ବୋଲି, ମୁଖ୍ୟ ଉଦ୍ଦେଶ୍ୟ ଏଇଟା। ତେଣୁ ସବୁବେଳେ ଡିକ୍ଲାର କରିଦେଲେ କାଲି ପ୍ରସେସନ ଆରମ୍ଭ ହେବ, ଆଲ୍ଲା ମୋ ପାଖକୁ ଆସିଥିଲେ, ବାସାଙ୍କ ପାଖକୁ ଚପଲ ଗୋଟେ ଛାଡ଼ିକି ଯାଇଛ, ଦୁଇ ହାତ ନମ୍ବର ଚପଲ। ତେଣୁ ପ୍ରସେସନ ହେଲା, ପ୍ରସେସନ ହେଲା, ପ୍ରସେସନ ପାର୍ଟି ଯେଉଁ ଦିଗରେ ଯାଉଛି, ସେ ଫକୀର କ'ଣ କଲା ନା ଗୋଟେ ବାଡ଼ିରେ ଯେଉଁ ଆରବ ଜୋତାଟାକୁ ରଖିଥିଲା ସେ ସେଟାକୁ ଟେକିକି ସେ ସେଟା ହାଲ୍ଲା କରିକି ଆସିଲେ ଯେ ମୋର ଜୋତା ହଜିଛି ଆଉ ପଟେ ଜୋତା କିଏ ପାଇଛି କୁହ। କାରଣ ସେ ଉପଦେଶ ଶିଖିଲେ, ଇଏ ଦାମ୍ଭିକ ନା, ଆ ତ ଉପଦେଶ ଦେଲେ ଶୁଣୁନି, ଯେତେବେଳେ ଏଇଟା ଏମିତି ସେ ବି କିଛି ଲୋକଙ୍କୁ ଧରିକି ଆସିଛି, ତାର ଚେଲାମାନେ ଥିଲେ ତାଙ୍କୁ ଧରିକି ଆସିଛି, ମୁଁ ଫକୀର ମୋର କିଛି ନାହିଁ, ମୋର ଦୁଇଟା ଚପଲ ଥିଲା ଗୋଟେ ଚପଲ କିଏ ନେଇଯାଇଛି। ଯେତେବେଳେ ରାଜା ତାଙ୍କ ଚପଲଟାକୁ ଏମିତି କରିଛନ୍ତି ସେ ପୁରା ସମସ୍ତେ ଦେଖିପାରୁଛନ୍ତି, ସେ ରାଜାଙ୍କ ଆଗରେ ସେ ଠିଆ, ରାଜା କହିଲେ ମୁଁ ତ ରାଲି ବାହାର କରୁଛି, ତୁମର ଗୋଟେ କ'ଣ ରାଲି ବାହାର କରିଛ ନା, ଆପଣ ଚପଲଟାକୁ ଦେଖାଉଛନ୍ତି ମୋର ଗୋଟେ ଚପଲ ହଜିଛି। କହିଲେ ଆଜ୍ଞା ଫକୀର କହୁଛନ୍ତି ଏଇଟା ମୋ ଚପଲଟା ନା, କେମିତି ମାପ କରନ୍ତୁ ଆପଣ। ରାଜା ତାହେଲେ ମାପ କଲେ, ଦୁଇଟା ତ ସମାନ। ରାଜାଙ୍କୁ ପଚାରିଲେ ଆପଣ କି ଚପଲଟା କିଏ ଦେଲା, ଆପଣ ମୋ ଚପଲକୁ ଚୋରି କରିଛନ୍ତି। କହିଲେ ନା ନା, କାଲି ରାତିରେ ମସଜିଦରେ ଏଇଟା ପଡ଼ିଥିଲା, ଆମର ସାହେବ ଆସିଥିଲେ, ଆଲ୍ଲା ଆସିଥିଲେ ଛାଡ଼ିକି ଯାଇଛନ୍ତି, ସେ କହିଲେ ଏଇଟା ମୋ ଚପଲ। ଫକୀର କହିଲେ ନା, ରାଜା କହିଲେ ଫକୀର ତୁମେ ଏଇଟା ତୁମ ଚପଲ ପ୍ରମାଣ ଦିଅ ନା, ପ୍ରମାଣ ହେଉଛି ମୋର ମୋଚି, ଯିଏ ଚପଲଟାକୁ ତିଆରି କରିଛି ତାକୁ ଡକାଯାଉ। ରାଜା କହିଲେ ଡାକ ତାଙ୍କୁ, ସବୁ ଲୋକ ଅଛନ୍ତି। ଡକାଗଲା, ମୋଚିକି ପଚରାଗଲା ଏଇ ଚପଲଟା କାର ନା, ଆଜ୍ଞା ଫକୀର ତିଆରି କରିଥିଲେ। ରାଜା ପଚାରିଲେ ଫକୀରକୁ ତୁମ ପାଦ ତ ହେଉଛି 6 ଇଞ୍ଚ, କେତେ ହବ 6 ଇଞ୍ଚ, ତୁମେ ଏତେ ବଡ ଚପଲଟା କାହିଁକି ତିଆରି କରିଥିଲ, ତୁମ ପାଇଁ ତିଆରି କରିଥିଲି, ମୁଁ ତିଆରି କରିଥିଲି ତୁମକୁ ବୁଦ୍ଧି ଶିଖିବା ପାଇଁ। ଆମର କୋରାନ ବା ଯେକୌଣସି ଶାସ୍ତ୍ରରେ ଅଛି ସାଧୁସଙ୍ଗ କଲେ ଭଗବାନଙ୍କ ନିକଟରେ ଭକ୍ତି ହୁଏ। ତୁମେ ଭଗବାନଙ୍କୁ ଦେଖିନା କି ଶୁଣିନା କି ସାଧୁସଙ୍ଗ କରୁନା, ସାଧୁସଙ୍ଗକୁ ଉପେକ୍ଷା କରୁଛ, କିନ୍ତୁ କହିଦେଉଛ ମୁଁ ଭଗବାନ ପାଇଗଲି, ଏ ଚପଲଟାକୁ ଧରି ଯେଉଁ ଶୋଟା କରୁଛ ଏଇଟା କ'ଣ ତୁମର ଦାମ୍ଭିକ ନା ଭଗବାନଙ୍କ ଚପଲ, ତ ମୋ ଚପଲ। ରାଜା ଅପମାନରେ ସେତେବେଳେ ଫକୀରଙ୍କର ପାଦ ତଳେ ପଡ଼ିଲେ, କ୍ଷମା ମାଗିଲେ, ହେଲେ ଠିକ୍ ଅଛି ଆଜିଠାରୁ ମୁଁ ଯିବି, ଆପଣ ଯେଉଁଠି ପ୍ରବଚନ ଦେବେ ବସିକି ଶୁଣିବି। ରାଜା ସେଇଠୁ ଶିକ୍ଷା କଲେ, ଆଉ ଫକୀର ତାଙ୍କ ଦ୍ୱାରା ଏଇ ଶିକ୍ଷାଟାକୁ ଦେଲେ, ବାସ୍ତବିକ ସାଧୁସଙ୍ଗ ନ କଲେ କେହି ଭକ୍ତି ଆଜନ କରିପାରିବେ, ସେଥିପାଇଁ କୃଷ୍ଣ ଭକ୍ତି ଜନ୍ମ ମୂଳ ହୟ ସାଧୁସଙ୍ଗ, ମହାପ୍ରଭୁ ସିଦ୍ଧାନ୍ତ ଦେଲେ କୃଷ୍ଣ ଭକ୍ତିର ଜନ୍ମ ମୂଳଟା ହେଉଛି ସାଧୁସଙ୍ଗ। ତେଣୁ ଦେବତା ଋଷିମାନେ ସାଧୁସଙ୍ଗ ଅଭାବରେ ସେମାନଙ୍କର ନିଶ୍ଚଳ ଭକ୍ତି ହୁଏ ନା, ବୃତରେ କେମିତି ଭକ୍ତି ହେଲା ଏଇଟା ତାଙ୍କର ପ୍ରଶ୍ନ। ବର୍ତ୍ତମାନ ସିଦ୍ଧ ସ୍ୱାମୀ କହୁଛନ୍ତି ଭକ୍ତେ ଦୁର୍ଲଭତ୍ୱ ପ୍ରପଞ୍ଚୟତି, ଭକ୍ତିଟା କେତେ ଦୁର୍ଲଭ ବର୍ତ୍ତମାନ 3 ଶ୍ଲୋକରେ କହିବେ, ତାର ପରେ ଚିତ୍ରକେତୁ ଚରିତା ଆରମ୍ଭ ହେବ। ଭକ୍ତି କେତେ ଦୁର୍ଲଭ, ବହୁତ ସାବଧାନ କାମ ଶୁଣିବାକୁ ପଡ଼ିବ। ଭକ୍ତିର ଦୁର୍ଲଭତ୍ୱକୁ ସେ ପ୍ରତିପାଦନ କରୁଛନ୍ତି, ରଜ ବି ସମ ସଂଖ୍ୟାତ ପାର୍ଥିବେ ଇହଜନ୍ତବ ତେସାମ ଯେ କେଚନ ଇହନ୍ତେ ଶ୍ରେୟ ବେଇ ମନୁଜାଦୟ। ପରୀକ୍ଷିତ ଏଟା କହୁଛନ୍ତି, ଗୁରୁଦେବ ମୁଁ ତ ଶୁଣିଛି ରଜ ବି ସମ ସଂଖ୍ୟାତ କେତେ ଜୀବ ଅଛନ୍ତି? ମନୁଷ୍ୟ କ'ଣ ଭାବୁଛି କି, ମଣିଷ ଭାବୁଛି ଆମେ କେବଳ ମଣିଷଟି ବଞ୍ଚିବୁ ସଂସାରରେ, ଆଉ କେଉଁଠି ବଞ୍ଚିବା ଦରକାର ନାହିଁ, ଆମେ ଖାଇ ପିଇକି ଆନନ୍ଦ ରହିବୁ। ଆସି ଭାବୁଛି ମଣିଷ ଆମେ ଯେତିକି ଅଛୁ କେବଳ ଜୀବ, ଆଉ କେହି ଜୀବ ନାହାନ୍ତି। ଭୁବନେଶ୍ୱରରେ ମଶା ବେଶୀ ଅଛନ୍ତି ନା ମଣିଷ ବେଶୀ ଅଛନ୍ତି ମୋତେ କହିଲେ ଆପଣ? ମଣିଷ ମଶାକୁ ମାରିବା ପାଇଁ ଚିନ୍ତା କରୁ, ତାଙ୍କ କଥା ଚିନ୍ତା କରୁନି, ସେ ଗୋଟେ ଜୀବ। ଭୁବନେଶ୍ୱରରେ ମଶା ଅଧିକ ଅଛନ୍ତି ମଣିଷ ଠାରୁ, କିନ୍ତୁ ସେ କମ୍ ଜାଗା ଭିତରେ ରହୁଛନ୍ତି। ଆମେ ତ କେତେ ଗୋଟେ ବାରଣ୍ଡା ଏରିଆ ସବୁ ଘେରେଇଛେ, ସେ କମ୍ ଜାଗା ଭିତରେ ରହୁଛନ୍ତି, ବେଶୀ ଜୀବ ଅଛ। ଭକ୍ତିଟା କେତେ ଦୂର ହବ, ରଜ ବି ସମସଂଖ୍ୟା ସମସଂଖ୍ୟାତ। ଶ୍ରୀଧରସ୍ୱାମୀ କହୁଛନ୍ତି ପାର୍ଥିବେ ରଜ ବି ପରମାଣୁ ବି ସମସଂଖ୍ୟାତ ଇତି ଅନନ୍ତ। ଆମେ ଭୂମି ଦେଖୁଛ ନା, ମାଟିରେ କେତେ ଧୂଳି ଅଛି ଆମେ ଗଣିପାରିବା? ଯେମିତି ଏ ଭୂମିରେ ଅନନ୍ତ ପରିମାଣ ଧୂଳି କଣା ଅଛି, ସେଭଳି ଅନନ୍ତ ଜୀବ ଅଛନ୍ତି ବାୟୁମଣ୍ଡଳରେ। ବି କେତେ ଜୀବ ଅଛନ୍ତି, ଆଜି ରାତି ଭିତରେ କେତେ ଜୀବ ବାୟୁମଣ୍ଡଳ ତିଆରି ହେଇଯିବେ, କାଲି ସୂର୍ଯ୍ୟ କିରଣ ପଡ଼ିଆ ମାତ୍ରେ ପୁଣି ସେମାନେ ବିନାଶ ହେଇଯିବେ, କେତେ ଜୀବ ଅଛନ୍ତି। ଭକ୍ତିଟା କେତେ ଦୁର୍ଲଭ କହୁଛନ୍ତି, ରଜ ବି ସମସଂଖ୍ୟାତ ପାର୍ଥିବେ ଇହ ଜନ୍ତବ ତେସାଂ ଯେ କେଚନ ଇହନ୍ତେ ଶ୍ରେୟ ବି ମନୁଜାଦୟ। ତା ଭିତରୁ ସମସ୍ତେ ମଣିଷ ନୁହନ୍ତି, ଜୀବ ଅନନ୍ତ ଅଛନ୍ତି। ଅନନ୍ତ ଜୀବ ଭିତରୁ ମନୁଷ୍ୟ କେହି କେହି ମନୁଷ୍ୟ, ମନୁଷ୍ୟ ଆମେ କମ୍ କେଚନ, ମଣିଷ ଜନ୍ମ ଆମେ ବହୁତ କମ୍ ଲୋକ ପାଇଛେ, ଆମଠୁ ଅଲଗା ଜନ୍ତୁ ବି ଅଛନ୍ତି ସବୁ ବହୁତ। ମାଛ ଯେତିକି ଅଛନ୍ତି, ଗୋଟିଏ ନଈରେ ଯେତିକି ମାଛ ଅଛନ୍ତି, ଚିନ୍ତା କରନ୍ତୁ ନା କେତେ ମାଛ ଅଛନ୍ତି। ମଣିଷ ଠାରୁ ବହୁତ ଜୀବ ସବୁ ଅଧିକ ଅଛନ୍ତି, କିନ୍ତୁ ତେସାମ ଯେ କେଚନ ଇହନ୍ତେ ସେଓ ବି ମନୁଜାଦ, ମନୁଷ୍ୟମାନଙ୍କର ସଂଖ୍ୟା ବହୁତ କମ୍ ଜୀବମାନଙ୍କ ଭିତରେ। ଅନନ୍ତ ଜୀବ ତା ଭିତରେ ମନୁଷ୍ୟ, ଆଉ ମନୁଷ୍ୟ ଭିତରେ ଶ୍ରେୟ ସାଧନ ବହୁତ କମ୍ ଲୋକର। ଗୋଟେ ଦୁଇଟା ରାସ୍ତା, ଗୋଟେ ହେଉଛି ଶ୍ରେୟ, ଗୋଟେ ହେଉଛି ପ୍ରେୟ। ପ୍ରେୟ କ'ଣ? ଯେଉଁଟା ଇନ୍ଦ୍ରତୃପ୍ତିର କର୍ମ, ଆଜିକାଲି ସମସ୍ତେ ପ୍ରେୟ କର୍ମରେ ରହିଛନ୍ତି। ତ୍ରିବର୍ଗ ସାଧନ, ଧର୍ମ ଅର୍ଥ କାମ, ଏଥିରେ ଲାଗିକି ରହିଛନ୍ତି ଲୋକମାନେ। ଲୋକମାନେ ଧର୍ମ ବି କିଛି କିଛି କରୁଛନ୍ତି, ମନ୍ଦିରକୁ ଆସିବା, ଠାକୁରଙ୍କୁ ଟିକେ ଡାକିବା, ଯେଉଁ କାମ କରୁଛନ୍ତି ତାର ମୁଖ୍ୟ ଉଦ୍ଦେଶ୍ୟ ଏ ସଂସାରରୁ ବାହାରିକି ଯିବା କଥା ନୁହେଁ। ହେ ପ୍ରଭୁ ମୋତେ ସଂସାର ଭିତରେ ହିଁ ରଖ। ସେ ସାପକୁ ଯେମିତି କ'ଣ କୁହନ୍ତି ତାକୁ, ସେ କେଳା ନା, ତାକୁ ପେଡ଼ି ଭିତରେ ରଖେ, ତାକୁ ବିଷ ବିଷ ନା କ'ଣ ହାତ ଭାଙ୍ଗିଦେଇ ତ ଖାଇବା ପିଇବାକୁ ଦେଇକି ପୁଣି ସେଠି ଶୋଇଦେବ। ସେଟା ହେ ପ୍ରଭୁ ମୋତେ ମୋର ଏଇ ବିଷ ଯେଉଁ ଅଛି ରଜଗୁଣ, ତାକୁ ଟିକେ କମେଇ ଦିଅ, ପୁଣି ପେଡ଼ି ଭିତରେ ହିଁ ରଖ, ଏ ସଂସାର ମୋତେ ବାହାର କର। କେହି ବି ସଂସାରରୁ ବାହାର କରିବା ପାଇଁ କର୍ମ କରୁନାହାନ୍ତି, ସମସ୍ତେ ତ୍ରିଗୁଣ ଭିତରେ କର୍ମ କରୁଛନ୍ତି। ଶ୍ରେୟ ଏଇ ମନୁଜାଦୟ, ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ କେବଳ ଶ୍ରେୟ ସାଧନ କରୁଛନ୍ତି, ମାନେ ସମସ୍ତେ ପ୍ରେୟରେ ଲାଗିଛନ୍ତି। ସଂସାରରୁ ବାହାରିବାର ଚିନ୍ତା କେହି ଜଣେ ବି ଆଜି ପର୍ଯ୍ୟନ୍ତ କରିନି। ଜଣେ କରିବ ଯେତେବେଳେ କ'ଣ କହିଛ, ସାଧୁସଙ୍ଗ କରିବ ବିଷୟରେ ବହୁତ କଷ୍ଟ ପାଇବ। ଗୋଟେ ଗୋଟେ ଲୋକ ବହୁତ କଷ୍ଟ ପାଇଲା ପରେ, କାହିଁକି ଭଗବାନ ମଣିଷ ଜନ୍ମ ଦେଲେ, ଭଗବାନ ଦୋଷ ଦେଲେ, ଏତେ କଷ୍ଟ ମଣିଷ ଜନ୍ମଟା, ମଣିଷ ଜନ୍ମଟା କଷ୍ଟ, ତାହେଲେ ପଳାଉନ ସଂସାର ଛାଡ଼ିକି ଯିବେନି, ବାହାରିକି ଯିବେନି, ସେଇ ଘର ଭିତରେ ରହିବେ। ଯାହାକୁ କଷ୍ଟ ଲାଗୁଛି ସେ କ'ଣ କରିବ, ସେ କଷ୍ଟ ଜାଗାଟା ଛାଡ଼ିକି ଯିବ ନା ନାହିଁ, ଛାଡ଼ିକି ଯିବେ। ବହୁତ ଆସକ୍ତି ମଣିଷ, କାରଣ ସେ ପ୍ରେୟ ସାଧନ କରିକରି ଆସିଛି ନା, ଶ୍ରେୟ ସାଧନଟା କରେନି। ବହୁତ ସୁନ୍ଦର ଟୀକା, ମୁଁ ତ ଟୀକା ଆଉ କିଛି କହିପାରୁନି, ଟୀକା କହିଲେ ଦୁଇ ତିନିଟା ଶ୍ଲୋକ ଯିବନି। ବୀରାଘବାଚାର୍ଯ୍ୟ ଏତେ ସୁନ୍ଦର ଟୀକା ଏହାର ଉପରେ ରଚନା କରିଛନ୍ତି, ଶ୍ରେୟ ଏଇ ସାଧନାଦୟ। ସେ କହିଛନ୍ତି ଯେ ଏଇ ଯେଉଁ ତ୍ରିଗୁଣ, ହଁ, ତେସାମ ଅପି କେଚନ ପ୍ରାୟଶଃ ସ୍ତ୍ରୀବର୍ଗ ରୂପେଣ ଶ୍ରେୟ ତୃଣାମୁକ୍ତ ନ ଜନ୍ତେ ତାବତ୍ ମୁମୁକ୍ଷୁ। ଅନନ୍ତ ମଣିଷ ଯେତିକି ଅଛନ୍ତି, ଅନନ୍ତ ଜୀବ ଭିତରେ ମନୁଷ୍ୟ ଯେତିକି ଅଛନ୍ତି, ପ୍ରାୟ ଅଧିକାଂଶ ଲୋକ ସମସ୍ତେ ତ୍ରିବର୍ଗରେ ଲାଗିଛନ୍ତି, ଧର୍ମ କରୁଛନ୍ତି ଅର୍ଥ ପାଇଁ। ଧର୍ମର ଚରମ ଲକ୍ଷ୍ୟଟା ଅର୍ଥ, କେମିତି ଅଧିକ ଟଙ୍କା ଟିକେ ହବ, ପିଲା ଛୁଆମାନେ ସୁଖରେ ରହିବେ, ଧର୍ମ ସେଥିପାଇଁ କରୁଛନ୍ତି ଲୋକମାନେ, ଧର୍ମ ମୁକ୍ତି ପାଇଁ ନାହିଁ। ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ବି ଧର୍ମ କରୁଛନ୍ତି, ତା ଭିତରେ ପ୍ରାୟ ଲୋକ ଶ୍ରେୟ ସାଧନ ଭିତରେ, ଏ ପ୍ରେୟ ସାଧନ ଭିତରେ ରହୁଛନ୍ତି, ତ୍ରିବର୍ଗ ଭିତରେ, ଧର୍ମ ଅର୍ଥ ପାଇଁ। ଅର୍ଥ ଆଣି କ'ଣ କରିବେ, କାମ କାମନା ଚରିତାର୍ଥ କରି ପୁଣି ଯେତେବେଳେ କାମନା ଚରିତାର୍ଥରେ ବାଧା ହେଲା ପୁଣି ଭଗବାନ ପାଖରେ ଆପ୍ଲିକେସନ ପକେଇ ଠିକ୍ ଅଛି ଏଥର କ'ଣ ପୁଅର ଚାକିରି ହେଲାନି ତାହେଲେ ଠିକ୍ ଅଛି ଏଥର ରସୁଲଗଡ଼ ମନ୍ଦିରକୁ ଚାଲିଲା ଆଉ ରାମେଶ୍ୱର ମନ୍ଦିରରେ କାମ ହେବନି ଶିବଜୀଙ୍କ ଦ୍ୱାରା ରସୁଲଗଡ଼ ପାଖରେ ଶନିବାର ମୋତେ ରାଜଗଡ଼ ଦେଖିଲି ପୁରା ଯା ନା କାହିଁକି ନା ସେଥିରେ ଶନିବାର ଅଛି ସେଠି କି ତେଲ ଗୋଟେ ଦିଆଯାଏ ଶନିବାର ଏଠି କ'ଣ କହିବି ମୁଁ ବ୍ରଜରେ ଯେତେବେଳେ ବ୍ରଜମଣ୍ଡଳ ପରିକ୍ରମା କରୁଥିଲି କୋକିଳି ବନ ଅଛି କୋକିଳି ବନରେ ଶନି ମନ୍ଦିର ଅଛି ଶନିବାର ଦିନ ଦିଲ୍ଲୀରୁ ସେଠମାନେ ଆସନ୍ତି ସେଠି କି ତେଲ ଲଗାଯାଏ ଶନି ମନ୍ଦିରରେ ରାଶି ତେଲ ମାନେ କେତେ ଲିଟର ବିକ୍ରି ହୁଏ ଆପଣ ହିସାବ ହିଁ କରିପାରିବେ ଆଉ ସେଠମାନେ କେବଳ ଆସନ୍ତି କେମିତି ଶନିଙ୍କର କୋପଟା ଆମର ପ୍ରତି କମିଯିବ ଦିଲ୍ଲୀରୁ ଆସନ୍ତି ଗାଡ଼ି ନେଇକି ଧର୍ମ କରୁଛନ୍ତି ଆଟଲିଷ୍ଟ କିନ୍ତୁ କାହିଁ କରୁଛନ୍ତି ଅର୍ଥ ପାଇଁ ଅର୍ଥଟା କ'ଣ ଦରକାର ନା କାମନା ପୂର୍ତ୍ତି ହେବ ଗୋଟିଏ ବିଲ୍ଡିଂ ଅଛି ଆଉ ଦୁଇଟା ବିଲ୍ଡିଂ କରିବି ପୁଣି କାମନା ପୂର୍ତ୍ତିରେ ବାଧା ସୃଷ୍ଟି ହେଲା ପୁଣି ଚାଲ ଶନିଙ୍କ ପାଖରେ ପକେଇବା ଆପ୍ଲିକେସନ ତେଣୁ ଇଏ ତିନିବର୍ଗ ସାଧନ ଭିତରେ ହିଁ ରହିଲେ ଉର୍ଦ୍ଧକୁ ଯାଉନାହାନ୍ତି ତେଣୁ ମୂଳ ପ୍ରଶ୍ନଟାକୁ ଲକ୍ଷ୍ୟ କରିଥିବେ ପରୀକ୍ଷିତ ପଚାରୁଛନ୍ତି ବୃତ ରଜତମ ଗୁଣ ସମ୍ପର୍ଣ୍ଣ ହିଁ କିଭଳି ନିଶ୍ଚଳା ଭକ୍ତି କଲା ନା କାହିଁକି ନା ଭକ୍ତିରେ ସୁଦୃଢ଼ ଅନନ୍ତ ଝିଅ ଭିତରେ ମନୁଷ୍ୟ ଜନ୍ମ ପୁଣି ମଣିଷ ଭିତରେ ପ୍ରାୟ ଲୋକ ତ୍ରିବର୍ଗ ଭିତରେ ରହୁଛନ୍ତି କେଚନ୍ ମୁମୁକ୍ଷ କେହି କେହି ମୁକ୍ତି ପାଇଁ ପ୍ରୟାସ କରୁଛନ୍ତି ମୁକ୍ତି ପାଇଁ ପ୍ରୟାସ କରିବା ଲୋକ ବହୁତ କମ୍ କେମିତି ସଂସାରରୁ ମୁଁ ଉଦ୍ଧାର ପାଇକି ଯିବି କାରଣ ସଂସାରଟା ମୋର ନୁହେଁ ନା ଯେମିତି ଜେଲଖାନାରେ ରହିଥିବା ଲୋକକୁ ସେ କେବେ ହିଁ ଚାହୁଁନଥିବ ମୁଁ ଜେଲଖାନା ଭିତରେ କେବେ ରହିବି ସବୁବେଳେ ଚିନ୍ତା କରୁଥିବ ମୋ ଘରକୁ କେମିତି ମୁଁ ଫେରିବି ସେଭଳି ମୁମୁକ୍ଷ ବୁଝୁ ଚତୁର୍ଥ ବର୍ଗ ମୁକ୍ତି ପାଇବା ଲୋକ ବହୁତ କମ୍ ସେ କେବେ ଚାହୁଁନାହାନ୍ତି ବହୁତ କମ୍ ଲୋକ ଚାହାନ୍ତି ସଂସାର ମୁଁ କେମିତି ପାର ହେଇକି ଯିବି ସେପାଇଁ କହୁଛନ୍ତି କିଏ ଚାହୁଁ କେହି କେହି ମୁକ୍ତି ପାଇଁ ଚେଷ୍ଟା କର ମାନେ ପ୍ରାୟ ସମସ୍ତେ ଧର୍ମ ଅର୍ଥ କାମ ଭିତରେ ରହିଯାନ୍ତି ଏବଂ ଏଇ ଶ୍ଳୋକର ଠିକ୍ ଅନୁବାଦ ଚୈତନ୍ୟ ମହାପ୍ରଭୁ କହିଛନ୍ତି କାହାକୁ ସନାତନ ଗୋସ୍ୱାମୀଙ୍କୁ ଚୈତନ୍ୟ ଚରିତାମୃତରେ ଏଇ ତ ବ୍ରହ୍ମାଣ୍ଡ ଭରି ଅନନ୍ତ ଜୀବ ଗୁଣ ଚୌରାଶୀ ଲକ୍ଷ ଜୀବଜନ୍ତୁ ଭିତରେ ଭ୍ରମଣ କରୁଛି ତାର ମଧ୍ୟ ସ୍ଥାବର ଜଙ୍ଗମ ଦୁଇ ଭେଦ ଜୀବମାନଙ୍କ ଭିତରେ ଦୁଇଟା ଭେଦ ଅଛି ଗୋଟେ ସ୍ଥାବର ଗୋଟେ ଜଙ୍ଗମ ଆମକୁ ଜଙ୍ଗମ କୁହାଯାଏ ଯେଉଁମାନେ ଚଳପ୍ରଚଳ କରିପାରନ୍ତି ସ୍ଥାବର ବୃକ୍ଷ ଆଦି ଜୋନି ପୁଣି ଜଙ୍ଗମ ଭିତରେ ବି ଭେଦ ଅଛନ୍ତି ଆମେ ଯେଉଁ ଚଲାବୁଲା କରୁଛେ ଆମ ଭିତରେ ଭେଦ ଅଛି ଜଙ୍ଗମେ ତୀର୍ଯ୍ୟକ ଜଳ ସ୍ଥଳଚର ବିଭେଦ ଜଳର ରହୁଛନ୍ତି ନାହିଁ ଜୀବ ତୀର୍ଯ୍ୟକ ତୀର୍ଯ୍ୟକ ମାନେ ପଶୁମାନଙ୍କୁ ତୀର୍ଯ୍ୟକ କୁହାଯାଏ ଆମ ମୁଣ୍ଡ କୁଆଡ଼େ ରହିଛି ଉପରକୁ ପଶୁମାନଙ୍କର ମୁଣ୍ଡ କୁଆଡ଼େ ରହିଛି ଦେଖ, ଉପରକୁ ରହିଛି ନା ତଳକୁ ରହିଛି? ଏମିତି ତାଙ୍କର ଉଦରଟା ପେଟଟା ରହିଥିବ ଭୂମି ଆଡ଼କୁ ସିଧା, ତିର୍ଯ୍ୟକ୍ ତାଙ୍କୁ କୁହାଯାଏ। ପଶୁ ପକ୍ଷୀ ମୁଣ୍ଡ ସିଧା ରହିଛି, ଆଉ କାହାର ମୁଣ୍ଡ ଉପରକୁ, ମଣିଷର ମୁଣ୍ଡ ଉପରକୁ ରହିଛି। ପଶୁପକ୍ଷୀମାନଙ୍କୁ ତିର୍ଯ୍ୟକ୍ କୁହାଯାଏ, କିନ୍ତୁ ପକ୍ଷୀ ଭିତରେ ଏଭଳି କେତେ ପକ୍ଷୀ ଅଛନ୍ତି। ଗୋଟେ ପକ୍ଷୀ ମୋର ଚିନ୍ତା ଆଜି ପଡ଼ିଲା ବେଳେ ଚିନ୍ତା ହେଉଥିଲେ, ଗୋଟେ ପକ୍ଷୀ ଅଛନ୍ତି ସେ ମୁଣ୍ଡ ତଳକୁ କରେ ସବୁବେଳେ, ବାଦୁଡ଼ି କୁହନ୍ତି ଏଠି, କ'ଣ ବାଦୁଡ଼ି କୁହନ୍ତି ନା ଗାଁ ଗହଳିରେ ତାକୁ, ପ୍ରଭୁ ଏମିତି କରି ଚେମିଣିଆ ବି, ହଁ ଚେମିଣିଆ ନା କ'ଣ ଗୋଟେ ଓଡ଼ିଆରେ ବି କୁହନ୍ତି, ସିଏ ବି ତଳକୁ ମୁହଁ କରି ରହିଥାଏ ସବୁବେଳେ। ଆଉ ସିଏ ତ ଗୋଟିଏ ପ୍ରାଣୀ ପ୍ରଭୁ ସୃଷ୍ଟି କରିଛନ୍ତି, ତାର ମଳ ଦ୍ୱାରା ମୁଖ ଦ୍ୱାରା ଗୋଟିଏ ବାଦୁଡ଼ିର, ଆମେ ଛୋଟ ବେଳେ ଶୁଣିଛୁ ଆଉ ଜାଣିଛୁ ବି। ସେ ଯେଉଁ ବାଟେ ଭୋଜନ କରିବେ ସେଇ ବାଟେ ମଳତ୍ୟାଗ କରିବେ। ଅନନ୍ତ ଜୀବ, ଜୀବ ଭିତରେ ପୁଣି ବିଭେଦ, ସ୍ଥାବର ଜଙ୍ଗମ, ସ୍ଥାବର ଜଙ୍ଗମ ଭିତରେ ସ୍ଥାବର ବୃକ୍ଷ ଗୋଟେ ପ୍ରକାର ରହିଲେ, ଜଙ୍ଗମ ଭିତରେ ପୁଣି ବିଭେଦ। ତିର୍ଯ୍ୟକ ପଶୁପକ୍ଷୀ ଏମାନେ ତିର୍ଯ୍ୟକ, ତାଙ୍କର ମଥା ସିଧା ଉଦର ତଳକୁ, ମଣିଷର ଆମ ପେଟ ରହିଛି ଆକାଶ ଆଡ଼କୁ, ମୁଣ୍ଡ ରହିଛି ଉପରକୁ। ତିର୍ଯ୍ୟକ ଭିତରେ ପୁଣି ଏ ଜଙ୍ଗମ ଭିତରେ ପୁଣି ଜଳସ୍ତର ସ୍ଥଳଚର, ଆମେ ସ୍ଥଳରେ ରହୁଛେ ପୁଣି ଜଳରେ ରହୁଛନ୍ତି, ଆଉ ଉଭୟଚର ହି ଅଛନ୍ତି। କିଛି ଲୋକ କିଛି ପ୍ରାଣୀ ଜଳରେ ରହୁଛନ୍ତି ପୁଣି ସ୍ଥଳରେ ବି ରହୁଛନ୍ତି। ତାର ମଧ୍ୟ ମନୁଷ୍ୟ ଜାତି ଅତି ଅଳପତର, ଏତେ ଜୀବ ଭିତରେ, ଏଇ ଶ୍ଳୋକର ଅନୁବାଦ, ଏତେ ଜୀବ ଭିତରେ ମନୁଷ୍ୟ ଜାତି ବହୁତ କମ, ମଣିଷ ଜାତି ସିନା ବହୁତ କମ କିନ୍ତୁ ବଡ଼ ଖତରନାକ। ସେ ଚାହୁଁଛି ଆଉ କାହାକୁ ବଞ୍ଚିବାକୁ ଦେବିନି, କାହାକୁ ବଞ୍ଚିବାକୁ ଦେବିନି। ଏବେ ମୁଁ ଆସିଥିଲି ଟ୍ରେନରେ, ମଣିଷ ଦେଖନ୍ତୁ କେମିତି କ'ଣ କୁହାଯିବ, ସେ ତ କଥା ବହୁତ ଅଛନ୍ତି, କିନ୍ତୁ ସଂକ୍ଷେପରେ ଗୋଟେ ଉଦାହରଣ ଦେଉଛି। ଗୋଟେ ତା ଭିତରେ ଗୋଟେ ବସ୍ ଡ୍ରାଇଭର କି କ'ଣ ହେଲ୍ପର ସେ ଥାଏ ସେ ଟ୍ରେନରେ, ସେ କହୁଥାଏ ଆଉ ଜଣଙ୍କୁ, ମଣିଷ କେତେ ଦେଖନ୍ତୁ ପ୍ରାଣୀ ଜୀବ ଦୟା କେମିତି ତାର ନାହିଁ। ସେ କ'ଣ ତାଙ୍କ ଗାଁରେ ଜଣଙ୍କର ଜଣେ ପୋଖରୀରେ ମାଛ ଚାଷ କରୁଛି, ତ ଭଲ କଞ୍ଚା ବିଜନେସ୍, ଆଉ ପଇସା ଆସିବ ମାଛ ଚାଷ କରୁଛି, ମାଛ ଚାଷ କରୁଛି। ଆଉ ଗୋଟେ ଲୋକ ସାଙ୍ଗରେ ଝଗଡ଼ା ହେଇଛି, ଗାଁରେ କିଛି ଲୋକ ସାଙ୍ଗରେ ଝଗଡ଼ା ହେଇଛି, ଝଗଡ଼ା ତଳେ ହେଲା, ସେ କହିଲେ ଇଏ ମାଛ ଚାଷ କରି ବହୁତ ପ୍ରଫିଟ୍ କରୁଛି ନା, ସେ କହୁଥାଏ, କହିଲା ଗୋଟେ କ'ଣ ଭାଇ ଆଣିକି ପକେଇଦେଲେ ସେ ବିଷ ରାତିରେ ପକେଇଦେଇ ସକାଳେ ଉଠିଲା ବେଳକୁ ସବୁ ମାଛ ଗୁଡ଼ା ସବୁ ମରିବ, ଶତ୍ରୁ ହେଲା ଲୋକ ସାଙ୍ଗରେ, ମଣିଷ ମାରିଲା ସବୁ ମାଛ। ଜୀବ ମଣିଷ ଚାହୁଁଛି ଆମେ କାହାକୁ ବଞ୍ଚିବାକୁ ଦେବୁନି, ଆମେ ଆରାମସେ ଖା ପିଇ କରି ରହିବୁ, ପୁଣି ଆମକୁ ଯିଏ ଶତ୍ରୁତା କଲା ତାକୁ ଯିଏ ସପୋର୍ଟ କରେ ତାକୁ ହିଁ ମାରିବ, ମାଛ ତାକୁ ସପୋର୍ଟ କରୁଛି ପଇସା ପତ୍ର ଦେଇ, ସିଏ କାହିଁକି ବଞ୍ଚିକି ରହିବ, ତାକୁ ହିଁ ମାରିବ। ମଣିଷ ବହୁତ ଅଳପତର, ମଣିଷ ବହୁତ କମ, କିନ୍ତୁ ସେ ସବୁ ଚାହୁଁଛି। ଦେଖୁନାହାନ୍ତି ବର୍ତ୍ତମାନ ବୈଜ୍ଞାନିକମାନେ ଚିନ୍ତା କଲେଣି ପ୍ଲଟ୍ ବିକ୍ରି କରିବା ନାହିଁ, ପ୍ରଭୁପାତ ତାଙ୍କ କେଉଁଠି କେଉଁ ଗ୍ରହରେ, ମଙ୍ଗଳ ଗ୍ରହରେ, ଭୁବନେଶ୍ୱରରେ ଆଜି ବି ପ୍ଲଟ୍ ଫାଙ୍କା ଅଛି କେଉଁଆଡ଼େ କହିଲେ, ନନ୍ଦନକାନନ ପାଖରେ, ବା ଗାଁ ଗହଳି ତ କେହି ସବୁ ଜାଗା ଫାଙ୍କା ଅଛି, ଏଇଠି ପାଣି ସରକାର ସବୁ ଯୋଗାଇ ଦେଉଛି, ମଣିଷ ପୁଣି କହୁଛି ମୁଁ ମଙ୍ଗଳ ଗ୍ରହରେ ସବୁ ପବନ ଦେଇକି ବଞ୍ଚି। ମଣିଷର ଗୋଟେ ସ୍ୱାଭାବିକ ବୃତ୍ତି, ସେ ଭଗବତ ଭଜନ ନ କଲେ ତା ନିକଟରେ ଗୋଟେ ଗୁଣ ଅଛି, ପ୍ରଭୁତ୍ୱ ଗୁଣଟା ତା ନିକଟରେ, କାରଣ ସେ ଭଗବାନଙ୍କର ଅଂଶ, ତ ଭଗବାନଙ୍କର ପ୍ରଭୁତ୍ୱ ଗୁଣଟା ଅଛି, ସମସ୍ତଙ୍କର ହାକିମ ଜାହିର କରିବ, ସମସ୍ତେ କଣ୍ଟ୍ରୋଲ କରିବ, କଣ୍ଟ୍ରୋଲିଂ ନେଚରଟା ଜୀବର କାହିଁକି ଆସିଲା କି, ଭଗବାନଙ୍କର ବିଭୁ ପରିମାଣର ଅଛି, ଜୀବର ଅଣୁ ପରିମାଣର ଅଛି, ପରମାତ୍ମାଙ୍କର ଅଂଶ ତ, ତେଣୁ କଣ୍ଟ୍ରୋଲ ସେ କରିବା ପାଇଁ ସବୁବେଳେ ଚାହେଁ। ଯାହା କରିବା, ଗୋଟେ କୁକୁର ରଖିଲେ ବି ସେ କୁକୁର କହିବ ଏଇଠି ଝାଡ଼ା, ତାକୁ ସ୍ୱାଧୀନତା ଦେବନି, ମଣିଷ କାହାକୁ ସ୍ୱାଧୀନତା ଦେବନି, ବହୁତ ଅଳ୍ପ ତର ଜୀବ, ମଣିଷ ହେଉଛି ବହୁତ କମ। ପୁଣି ତା ଭିତରେ ମଣିଷମାନଙ୍କ ଭିତରେ ଏ ଶ୍ରେୟ ସାଧନ କରିବା ଲୋକ ବହୁତ କମ, ତାର ମଧ୍ୟ ମ୍ଳେଚ୍ଛ ପୁଲିନ୍ଦ ବୌଦ୍ଧ ଶବର, ଏ ଚାରି କାଟାଗୋରିର ଲୋକ ମ୍ଳେଚ୍ଛ। ଆଗରୁ ମ୍ଳେଚ୍ଛ ଶବ୍ଦ ଯଦି ବାସ୍ତବିକ ଦେଖାଯାଏ, ଯବନମାନେ ମୁସଲମାନଙ୍କୁ କୁହାଯାଉଥିଲା, ମ୍ଳେଚ୍ଛ ମାନେ ଖ୍ରୀଷ୍ଟିଆନ ମାନଙ୍କୁ କୁହାଯାଉଥିଲା। ଆକ୍ଚୁଆଲ ୱାର୍ଡ ପ୍ରଭୁପାଦ ଯେଉଁଟା ଟ୍ରାନ୍ସଲେଟ୍ କରିଛନ୍ତି, ଆଉ ଶାସ୍ତ୍ରର ଯେଉଁ ନିର୍ଯାସଟା ଦେଖିଲେ ଜଣାପଡ଼େ ତାଙ୍କର ନେଚର, ସେମାନେ ଝାଡ଼ା ଯିବେ ଶୌଚକୁନ୍ତି ନା, ତାଙ୍କର ସବୁ କିଛି ନାହିଁ, ସେ ଲାଟ୍ରିନ୍ ବାଥରୁମ୍ ଘର ପାଖରେ, ରୋଷେଇ ଘରକୁ ଯିବେ। ଛୁଆଟି ବେଳେ ତ ଆମେ ଦେଖୁଛୁ ଗାଁ ଗାଁରେ ମାଆ ମାନେ ପରିସ୍ରା ଲୁଗାରେ ପଶିବେନି ରୋଷେଇ ଘରକୁ, ଏସବୁ ଥିଲା, ହାଣ୍ଡିରେ ହାଣ୍ଡି ଛୁଇଁବେନି, ଅର୍ଣ୍ଣ ଛୁଇଁବେନି, ଲକ୍ଷ୍ମୀ ପାଖ ହେଉଛନ୍ତି ଏଥିରେ। ଆଜିକାଲି ସେ ଟାଉନ୍ ବଜାର ଏସବୁ ଆମର ସବୁ ଏଇଟା ନାଁଟା ଖାଲି ଷ୍ଟାମ୍ପ ରହିଛି ହିନ୍ଦୁ, କିନ୍ତୁ ସବୁ ଖ୍ରୀଷ୍ଟିଆନ କଲଚର ଆମର। ଟାଉନ ବଜାର ତ ସେଇଟା କିଛି ନାହିଁ, ସବୁ ସେୟା ହେଇଗଲାଣି। ଗାଁ ଗହଳି ତ ହେଇଗଲାଣି ଟାଉନ ବଜାର କଥା, କ'ଣ କଳିର ପ୍ରାବଲ୍ୟ ତ ଭାଗବତ ଧର୍ମର ପ୍ରଚାର ନାହିଁ। ଭାଗବତ ଜେନାମାନେ ସେ ଜବନ ସମ, ଭାଗବତକୁ ଯେଉଁମାନେ ମାନିବା ନା ହେଇପାରନ୍ତି, ସେମାନେ ଶିକ୍ଷିତ, ଆମେ ଘୃଣା କରିବୁ ନା, ସେମାନେ ମନୁଷ୍ୟ। କିନ୍ତୁ ଭାଗବତ ଭଗବତ ଧର୍ମ ଭାଗବତ ନୀତିକୁ ଛାଡ଼ିକି ଏମାନେ ପ୍ରକୃତରେ ମିଳେଚ୍ଛ ସବୁ ହେଇଗଲେ। ହେଇପାରନ୍ତି ଭାରତୀୟ ଲୋକ ମିଳେଚ୍ଛ, କାରଣ ସେମାନେ ଭଗବାନ ନିୟମ ମାନୁନାହାନ୍ତି। କେତେ ଲୋକ ଭଗବାନ ଡାକୁଛନ୍ତି ଦେଖନ୍ତୁ, ଏଠି ଚିନ୍ତା କରନ୍ତି, ଶ୍ରେୟ କେଚିତ କରୁଛନ୍ତି, ବହୁତ କମ୍ ଲୋକ ମିଳେଚ୍ଛ। କିଛି କାଟାଗୋରିର ଲୋକ ରହିଲେ ପ୍ରାୟ ଲୋକ ମିଳେଚ୍ଛ। ଆଧୁନିକ ଶିକ୍ଷାତା ଯେଉଁ ଆମର ଯେଉଁ ସବୁ, ଏଇଟା ଗୋଟେ ମିଳେଚ୍ଛ ଆମକୁ କରୁଛି ବାସ୍ତବିକ ମିଳେଚ୍ଛ। ଏଇଟା ସବୁ ପ୍ଲେନ୍ରେ ଯିବା, ଟ୍ରେନ୍ରେ ଯିବା, ଆଜିକାଲି ଆପଣ ଯୁଆଡ଼େ ବି ଯାଆନ୍ତୁ, ଆଜିକାଲି ସବୁ ପାଣି ବି ନାହିଁ, ଲାଟିନ୍ ଗଲା ପରେ ପାଣି ବି ନାହିଁ, ପେପର ସବୁଆଡ଼େ ଥୁଆ ହେଇଗଲା, ଯୁଆଡ଼େ ବି ଯାଆନ୍ତୁ, ମିଳେଚ୍ଛ ସଭ୍ୟତା ଏଇଟା, ଏଇଟା ସବୁ ପୋଷିଲା ଭାରତବର୍ଷ। ସବୁଆଡ଼େ ବିଶେଷ କରି ଟାଉନ୍ ବଜାରରୁ ଗାଁ ଗହଳି ଲୋକଙ୍କ ନିକଟକୁ ଏଇଟା ସବୁ ଡେଇଁଲାଣି। ତେଣୁ ସେମାନେ ଶ୍ରେୟ ସାଧନ କେମିତି, ଯେଉଁ ଲୋକର ଗୋଟେ ଶରୀର ସଂସ୍କାର ନାହିଁ ସେ ଭଗବାନ କେମିତି ଡାକିବ କୁହନ୍ତୁ ନା। ଆମେ ପୁରୁଣା କାଳ ଲୋକମାନଙ୍କୁ ଦେଖିଛୁ, ସେ ଯଦି ଆମିଷ ଖାଇଥିବେ ତାଙ୍କୁ ଡାକିବେ ଆସ ମନ୍ଦିର, ନା ଭାଇ ଆଜି ମୁଁ ଭୁଲ କାମ କରିଛି, କହିବି ନା ଆମିଷ ଖାଇଛି ବୋଲି, ଭୁଲ କାମ କରିଛି, ଆଜି ଯିବିନି ମନ୍ଦିର। ଲୋକର ନିଜକୁ ସୂଚୀ ଲାଗୁନଥିଲା, ବର୍ତ୍ତମାନ ତ ସେଇଟା ସବୁ କିଛି ନାହିଁ, ମିଳେଚ୍ଛ ପୁରା କେବଳ ଭୋଗ ତାଙ୍କର ପ୍ରତି। ଆଉ ମିଳେଚ୍ଛ ଦ୍ୱିତୀୟରେ ହେଲା ପୁଲିନ୍ଦ। ପୁଲିନ୍ଦ କାହାକୁ କୁହାଯାଏ, ପ୍ରଭୁ ବଦଳ ଲେଖିଛନ୍ତି ଅନରେଗୁଲେଟେଡ୍ ପିପୁଲ୍ସ, ନୀତି ନିୟମ କିଛି ନାହିଁ, ଅନରେଗୁଲେଟେଡ୍। ସକାଳୁ ଦେଖିବେ ମାର୍କେଟ୍ ଯାଉଛନ୍ତି, ଅଧା ପ୍ୟାଣ୍ଟ ପିନ୍ଧିବେ, ବିବାହ ହେଇଥିବେ, ୱାନ୍ ଥାର୍ଡ ପ୍ୟାଣ୍ଟ ପିନ୍ଧିବେ, ଯେଉଁଟାକୁ ଛୋଟ ପିଲା ପିନ୍ଧିବା, ସେଗୁଡ଼ା ମୁହଁ ଧୋଇନଥିବେ, କୁକୁରକୁ ଧରିକି ଯାଇକି ମାର୍କେଟ୍ ପାଖରେ ପହଞ୍ଚିବେ। କ'ଣ ଧରିକି ଆସିବେ ନା, ନରକୁ ଯିବା ପାଇଁ ଯେଉଁଟା ଜିନିଷ ଦରକାର, ଅଣ୍ଡା ପୋଳେ ଧରିବେ, ପିଆଜ ଧରିବେ, ଆଉ ଧରିକି ଆସିବେ ମିଳେଚ୍ଛ ପ୍ରତି। ସକାଳୁ ଉଠିକି ପ୍ରଭୁଙ୍କର ନାମ ଟିକେ କରିବା, ଭଗବାନ ପ୍ରାତଃ ମୁହୂର୍ତ୍ତ, ଆଜି ଦିନରେ ଆଜି କ'ଣ ହବ, ଆମର ଗତି ଠିକ୍ ନାହିଁ, ମରଣକୁ ନା କ'ଣ ନିଶ୍ୱାସକୁ ବିଶ୍ୱାସ ନାହିଁ, ଆଉ କେଉଁଠି କ'ଣ ହବ ହିସାବ ନାହିଁ। କିନ୍ତୁ ସକାଳୁ ଉଠିଲା ମାନେ ଲୋକର ଆରମ୍ଭ, ଆଗେ ସକାଳୁ ଉଠିକି ପ୍ରଭୁଙ୍କର ନାମ ଟିକେ ନାହିଁ, ଏମାନେ ଅନରେଗୁଲେଟେଡ୍ ପିପୁଲ୍ସ, ରେଗୁଲେଟିଭ୍ ତାଙ୍କ ଲାଇଫ୍ ନାହିଁ। ସନ୍ଧ୍ୟାରେ ଟିକେ ପ୍ରଭୁଙ୍କର ନାମ କରିବା, ସକାଳ ହେଲା ଟିକେ ସ୍ନାନ କରି ପ୍ରଭୁଙ୍କୁ ପ୍ରଣାମ କରି ତାପରେ କର୍ମକୁ ଯିବା। ଏମାନଙ୍କୁ ପୁଲିନ୍ଦ କୁହାଯାଏ, ଏମାନେ ଗୋଟେ ସ୍ପେସିଫିକ୍ କାଟାଗୋରୀର ଲୋକ ଥିଲେ, ବର୍ତ୍ତମାନ ସ୍ପେସିଫିକ୍ କାଟାଗୋରୀ କେବଳ ଡ୍ୟୁଟିରୁ ଜାଣିବୁ, ସେ ବ୍ରାହ୍ମଣଙ୍କର ଲୋକ ହଉ, କ୍ଷତ୍ରିୟ ହଉ, ବୈଶ୍ୟ ହଉ, ଶୂଦ୍ର ହଉ, ଅଫିସର ହଉ, ଚାକର ହଉ, ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନେ ପୁଲିନ୍ଦ କାଟାଗୋରୀର, ଅନରେଗୁଲେଟେଡ୍ ପିପୁଲ୍ସ। ପ୍ରଭୁଙ୍କର ନାମ ଟିକେ ମୁଖରେ ନାହିଁ, ଯେଉଁଠି ବସିଲେ କେବଳ କୁଆ ଭଳି ଚର୍ଚ୍ଚା କଲେ, ବାୟୁସତୀର୍ଥମ ପେପର ପଢ଼ିଲେ, ଟିଭି ଦେଖିଲେ, ଫାଲତୁ କଥା ସମୟ କଟିଗଲା। ଅନରେଗୁଲେଟେଡ୍ ପିପୁଲ୍ସ ପୁଲିନ୍ଦ, ଏମାନେ ଭଗବାନ ଡାକୁନାହାନ୍ତି, ପ୍ରଭୁଙ୍କର ନାମ ବି ଟିକେ କରୁନାହାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ପରିକ୍ଷିତ ସେ କଥା କହୁଛନ୍ତି, ଆଉ ମହାପ୍ରଭୁ ସେ କଥା କହୁଛନ୍ତି। ମନୁଷ୍ୟ ଭିତରେ ମିଳେଚ୍ଛ କିଛି ଗଲେ, ପୁଲିନ୍ଦ କିଛି ଗଲେ, ବୌଦ୍ଧ ଯେଉଁମାନେ ବୁଦ୍ଧ ମତବାଦକୁ ଫଲୋ କରନ୍ତି, ଅହିଂସା ପରମ ଧର୍ମ ଠିକ, କିନ୍ତୁ ବେଦକୁ ମାନିବେ ନା, ସେମାନେ ବେଦକୁ ନ ମାନିକି ପଶୁ ହିଂସା କରନ୍ତି, ଏମାନେ କିଛି କାଟାଗୋରୀ। ଧର୍ମ ନାମରେ ବି ଏମାନେ କେବେ ଠିକ ଅଛି, ବେଦକୁ ମାନିବେ ନା, ତେଣୁ ବେଦକୁ ଯେଉଁମାନେ ନ ମାନୁନାହାନ୍ତି ମାନୁନାହାନ୍ତି ସେମାନେ ଧର୍ମ କାମ କରୁନାହାନ୍ତି, ଏମାନେ କିଛି ପଳେଇଗଲେ। ଆଉ ଚତୁର୍ଥରେ ରହିଲେ ଶବର। ଶବର କାହାକୁ କହିଥାଏ, ଯେଉଁମାନେ ଆଗରୁ ସବୁ ଜଙ୍ଗଲ ରହୁଥିଲେ, ଶିକାର କରୁଥିଲେ, ହଣ୍ଟର। ଆଉ ଶବର ଆଜିକାଲି କ'ଣ ସେଠିକୁ ଶିକାର ବୋଲି, ଶବର ଏଇଠି ତ ଭୁବନେଶ୍ୱରରେ ହିଁ ଅଛନ୍ତି, ସବୁ ଅଛନ୍ତି। ତେଣୁ ଇଏ ଏଇ ଲୋକମାନଙ୍କର ମନୁଷ୍ୟ ଅଳ୍ପତର, ତା ଭିତରୁ ଚାରି ବିଭାଜନ ହେଇଗଲା, ମିଳେଚ୍ଛ, ପୁଲିନ୍ଦ, ବୌଦ୍ଧ, ଶବର। ଏଇ ଚାରି ଜଣଙ୍କୁ ବାଦ ଦେଲା ପରେ ଆଉ ଯେତିକି ମନୁଷ୍ୟ ରହିଲେ, ସେଇମାନଙ୍କ ଭିତରୁ କେହି କେହି ତ୍ରିବର୍ଗ ସାଧନକୁ ଛାଡ଼ିକି ଚତୁର୍ଥ ବର୍ଗ ମୁଖ୍ୟ ସାଧନ କରୁଛନ୍ତି, କେହି କେହି। ଆଉ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ପ୍ରାୟ ମୁମୁକ୍ଷବସ୍ତେ ସାମ କେଚନ ଏବ ଦିଜୋତ୍ତମ ମୁମୁକ୍ଷଣାମ ସହସ୍ରେଷୁ କଶ୍ଚିତ୍ ମୁଚ୍ୟତେ ସିଦ୍ଧ୍ୟତି। ପରୀକ୍ଷିତ କହୁଛନ୍ତି, ଗୁରୁଦେବ ଭକ୍ତିଟା କେତେ ଦୁର୍ଲଭ, କିନ୍ତୁ ଅସୁର ଦେହରେ ସେ କେମିତି ପାଇଲା, ତାଙ୍କର ଏଇଟା ପ୍ରଶ୍ନ, ଏଠି ସବୁ ସେ ଶ୍ଳୋକର ଅନ୍ୱୟ କରିକି ଚାଲିବେ। ମନୁଷ୍ୟ ଅନନ୍ତ ଜୀବ ଧୂଳିକଣା ସଦୃଶ ଜୀବ ଅଛନ୍ତି, ସେ ଜୀବ ଭିତରୁ ମନୁଷ୍ୟ ବହୁତ କମ, ମନୁଷ୍ୟ ଭିତରେ ପୁଣି ତ୍ରିବର୍ଗ ସାଧନ କରିବା ଲୋକ ପ୍ରଚୁର, ମୁକ୍ତି ପାଇଁ କେହି କେହି ଯତ୍ନ କରୁଛନ୍ତି, ଆଉ ମୁକ୍ତି ପାଇଁ ଯତ୍ନ କରୁଥିବା ଲୋକମାନଙ୍କ ଭିତରୁ କେହି କେହି ମୁକ୍ତି ପାଆନ୍ତି, ସମସ୍ତେ ମୁକ୍ତି ପାଆନ୍ତି। ଏଠି କହୁଛନ୍ତି ପ୍ରାୟ ମୁମୁକ୍ଷୁବସ୍ତି ସାମ କିଏଚନ ଏବ ଦ୍ୱିଜୋତ୍ତମା, ହେ ଦ୍ୱିଜଶ୍ରେଷ୍ଠ, ଏଇ ମୁକ୍ତି ମାର୍ଗରେ ଆସି ମୁକ୍ତି ମାର୍ଗରେ ଯତ୍ନ କରୁଥିବା ବ୍ୟକ୍ତିମାନଙ୍କ ଭିତରୁ, ଏ ଶ୍ରେୟ ସାଧନ କରୁଥିବା ଲୋକମାନଙ୍କ ଭିତରେ କେହି କେହି ମୁକ୍ତି ପାଇଁ ଚେଷ୍ଟା କରନ୍ତି, ଆଉ ସହସ୍ର ଲୋକ ଯେଉଁ ମୁକ୍ତି ପାଇଁ ଚେଷ୍ଟା କରୁଛନ୍ତି ତାଙ୍କ ଭିତରେ କେହି କେହି ମୁକ୍ତି ପାଆନ୍ତି। ମୁମୁକ୍ଷଣ ସହସ୍ରେଷୁ କଶ୍ଚିତ୍ ମୁଚ୍ୟତେ ସିଦ୍ଧ୍ୟତି, ଏଠି ଦୁଇଟି ଶବ୍ଦ ଅଛି ମୁଚ୍ୟତେ ସିଦ୍ଧ୍ୟତି, ସିଦ୍ଧର୍ଶନ ବହୁତ ସୁନ୍ଦର କଥା ଲେଖିଛନ୍ତି, ମୁଚ୍ୟତେ ଗୃହାଦି ସଂଗାତ ବିମୁଚ୍ୟତେ, ମୁକ୍ତି ପାଇଁ ଯେଉଁମାନେ ସାଧନ କରୁଛନ୍ତି, ଭଗବାନଙ୍କୁ ପାଇବା ପାଇଁ ଯେଉଁମାନେ ସାଧନ କରୁଛନ୍ତି, ତାଙ୍କ ପାଇଁ ଦୁଇଟା ପ୍ରତିବନ୍ଧକ, କୋଉଟା ନା ଏଇଟା, ମୁମୁକ୍ଷୁଣାଂ ସହସ୍ୟ ଯୋ କଶ୍ଚିତ୍ ମୁଚ୍ୟତେ ଗୃହାଦି ସଂଗତ ବିମୁଚ୍ୟତେ, ଗୃହ ଆଦି ଗୃହ ଶରୀର ସ୍ତ୍ରୀ ପୁତ୍ର ଏମାନଙ୍କ ସଙ୍ଗ ଏମାନଙ୍କ ଆସକ୍ତିରୁ ବଞ୍ଚିକି ରହିବା ଲୋକ ବହୁତ କମ, କାହିଁକି ଏଇଟା ନ ଛାଡ଼ିଲେ ତ କି ଭଗବାନ ପାଇପାରିବେନି ନା, ମୁକ୍ତି ପାଇପାରିବେନି ନା, ବହୁତ କମ। ଭକ୍ତିଟା କେତେ ଦୁର୍ଲଭ ସେଇଟା ଦେଖାଉଛନ୍ତି ପରୀକ୍ଷିତ ମହାରାଜ, ମୁକ୍ତି ପାଇଁ ଯତ୍ନ କରୁଥିବା ସହସ୍ର ଲୋକମାନଙ୍କ ଭିତରୁ କେହି କେହି ମୁଚ୍ୟତେ ଗୃହାଦି ସଂଗାତ ମୁଚ୍ୟତେ, ସିଦ୍ଧ ସ୍ୱାମୀ କହିଲେ ଗୃହାଦି ସଙ୍ଗରୁ ମୁକ୍ତ ପାଆନ୍ତି, କେହି କେହି ଘର ଛାଡ଼ିକି ବି ପଳେଇ ଆସନ୍, ଗୃହାଦି ସଙ୍ଗରୁ ତମେ ତ୍ୟାଗ କରିଦେଇପାରିବା କିନ୍ତୁ ମନରୁ, ଏ ତ ବହୁତ ବଡ଼ ନା, ଘର ନ ଥାଇପାରେ ମନ ତାର ଘର ଦ୍ୱାରା ସଂସାର କରି ବସେଇଦେବ, ତାକୁ ପୁଣି କ'ଣ କହିବେ, ସେ ତ ମୁକ୍ତିର ଗୋଟେ ପ୍ରତିବନ୍ଧକ ହେଇଯିବ ନା। ସାଧୁସଙ୍ଗ ନ କଲେ ଦେଖନ୍ତୁ ଭକ୍ତିଟା ପ୍ରାପ୍ତ ହେବାଟା କେତେ କଷ୍ଟ, ମୁକ୍ତି ପାଇଁ ସହସ୍ର ଲୋକ ଯତ୍ନ କରୁଛନ୍ତି କିନ୍ତୁ କେହି କେହି ମୁକ୍ତି ପାଉଛନ୍ତି, କାହିଁକି ନା ମୁକ୍ତିର ଦୁଇଟି ସାଧନ ଦରକାର, ଗୃହାଦି ସଙ୍ଗତ ବିମୁଚ୍ୟତେ ସିଦ୍ଧ୍ୟତି ତତ୍ତ୍ୱଜ୍ଞାନ ପ୍ରାପ୍ନନ୍ତି, ତତ୍ତ୍ୱଜ୍ଞାନ ପାଇବା ଏବଂ ଗୃହାଦି ଆସକ୍ତି ଯେଉଁ ଅଛି ଆସକ୍ତିକୁ ତ୍ୟାଗ କରିବା, ମନ ଭିତରୁ ଆସକ୍ତିକୁ ତ୍ୟାଗ କରିବା ଏଇଟା ସମ୍ଭବ ନୁହେଁ, ଗୃହ ତ୍ୟାଗ କରିଦେଲେ କ'ଣ ମନରୁ ଆସକ୍ତି ଯିବନି ନା, କାରଣ ମନ ତ ଭଲ ପାଇବ ନା, ମନ ଯଦି ଭଗବାନ ଭଲ ଭଲ ପାଇଲା ମନ ପୁଣି ସେ ଯାହାକୁ ଛାଡ଼ିଦେଲା ବାନ୍ତାସି ବୋଲି ସେ ଭଲ ପାଇବ, ମନ ଭଲ ହିଁ ପାଇବ। ଭକ୍ତିସ୍ତାନ ସରସ୍ୱତୀ ଠାକୁର ତାଙ୍କ ଉପଦେଶ ଉପାଖ୍ୟାନରେ କହିଛନ୍ତି ନା, ଜଣେ ଆସିଲା ଗୋଟେ ପିଲାଟା ଆସିଲା, ସେ ବିନ୍ଧ୍ୟାଚଳ ପର୍ବତରେ ପାଖରେ ଋଷି ଜଣେ ରହୁଛନ୍ତି, ଋଷିଙ୍କ ଆଶ୍ରମ ପାଖରେ ଆସିକି ପହଞ୍ଚିଲା, କହିଲା ଗୁରୁଦେବ ମୁଁ ଆପଣଙ୍କର ଶିଷ୍ୟ ହେବି, ସିଏ ଗୁରୁ କହିଲା ବାପା ଶିଷ୍ୟ ହେବାଟା ତ ବହୁତ ଗୋଟେ କଠିନ କାମ, ଶିଷ୍ୟ ହେଲେ ଗୁରୁଙ୍କର ଆଦେଶକୁ ପାଳନ କରିବାକୁ ପଡ଼ିବ, କହିଲା ଆଜ୍ଞା କରିବି, ଆଉ ଗୁରୁଦେବ କହିଲେ ଦେଖ ମୁଁ ଗୋଟେ ଜାଗା ରହିବା ଲୋକନି, ମୁଁ ସବୁଆଡ଼େ ବୁଲେ, କିନ୍ତୁ ମୁଁ ଆଦେଶଟା ଯଦି ପାଳନ କରିଦେବୁ ତାହେଲେ ତୁ ବଞ୍ଚିପାରିବୁ। ମୋର ଏଠି କହିବା ତାତ୍ପର୍ଯ୍ୟ ଏଇ ଗୃହା ଏଇ ମୁଚ୍ୟତେ ଗୃହାଦି ସଙ୍ଗଟା ମନ ଭିତରେ ରହିଯିବ, ସହସ୍ର ଭିତରେ ସହସ୍ର ମନୁଷ୍ୟ ଭିତରେ ଯେଉଁମାନେ ମୁକ୍ତି ପାଇଁ ସାଧନ କରୁଛନ୍ତି ସହସ୍ର ମୁକ୍ତିକାମୀମାନଙ୍କ ଭିତରେ କେହି କେହି ସିଦ୍ଧି ପ୍ରାପ୍ତ ହୁଅନ୍ତି ନା, କାହିଁକି ନା ସିଦ୍ଧି ପ୍ରାପ୍ତ ମୁକ୍ତିରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଯେଉଁ ଦୁଇଟା ପ୍ରତିବନ୍ଧକ ଅଛି ଗୃହାଦି ସଙ୍ଗ ଆଉ ତତ୍ତ୍ୱଜ୍ଞାନ, ପରିଚିତ କହୁଛନ୍ତି ଗୁରୁଦେବ ଏ ତ ବହୁତ କଠିନ ଜିନିଷ, ମନ ବି ଚିନ୍ତା କରିଦେଉଛି, ଘର ଛାଡ଼ି ଦେଇଥିବେ ପିଲାଛୁଆ ଛାଡ଼ି ଦେଇଥିବେ ସବୁ ଛାଡ଼ି ଦେଇଥିବେ ମନ ବି ଚିନ୍ତା କରିଦେଉଛି, ଏଇଟା କ'ଣ କରାଯିବ, ଏଠି ସେ କଥା କହୁଛନ୍ତି ବଂଶୀଧର ଠାକୁରଙ୍କ କଥା ଆମେ କହୁଥିଲେ। ଗୁରୁ କହିଲେ ବାପା ତୁ ମଠରେ ତ ମୋର ତ ମଠ ନାହିଁ, ହେଲେ ମୁଁ ଏଇ ପର୍ବତ ଗୁମ୍ଫା ଭିତରେ ରହିବି ନା ରହ, କିନ୍ତୁ ତୋର ତତେ ମୁଁ ଗୋଟିଏ ଉପଦେଶ ଦେଉଛି ନା, କ'ଣ ଉପଦେଶ ନା, ତୁ ସଂସାର କରିବୁନୁ ନା ମୁଁ କରିବିନି, ଗୀତାଟା ଡେଲି ପଢିବୁ ଖାଲି ପଢିବୁ ଆଜ୍ଞା। ଶିଷ୍ୟ ଭାଇମାନେ ଆପଣ କହିଲେ ଗୀତାଠୁ ଆଉ ଶାସ୍ତ୍ର ଅଛି କି, ଆଉ ଭଗବାନଙ୍କର ମୁଖ ନିଃସୃତ ବାଣୀ ମୁଁ ସବୁଦିନ ପଢିବି ଆଉ। ଗୁରୁ ସେଠୁ କହିଦେଇକି ଚାଲିଗଲେ, ଏହାର କିଛି ନଥିଲା, ଗୁରୁଦେବ ଗୋଟେ ଗୀତା ରଖିଥିଲେ, ଗୀତାଟାକୁ ଦେଇଦେଲେ, ଇଏ ଆସିଥିଲା ମୁକ୍ତି ପାଇବା ପାଇଁ, ଘରଦ୍ୱାର ଛାଡ଼ିକି ଆସିଛି, ଯେତେବେଳେ ସେ ଗୁମ୍ଫା ଭିତରେ ରହିଲା ଗୀତାଟାକୁ ରାତିରେ ପଢିକି ରଖିବ, ମୂଷା କାମ ହେଲା ତାର ଆସିଲା ତାକୁ କାଟିଲା, ମୂଷା ତା ଡ୍ୟୁଟି କରିବ ନା, ଆସି ଯେଉଁଠି ଦେଖିବ ପୁରୁଣା କାଗଜ ପତ୍ର ଅଛି, ଲୁଗାପଟା ଆସି କାଟିଲା, ଯେତେବେଳେ ମୂଷାଟା କାଟିଲା ଏ ଚିନ୍ତାରେ ପଡ଼ିଲା, ଯେଉଁ ଘର ଛାଡ଼ିକି ଆସିଥିଲା ପୁଣି ସେ ଘର ବନ୍ଧନରେ ପଡ଼ିଯିବ, ମୁକ୍ତି ପାଇଁ ଆସିଥିଲା, ହେଲେ ମୂଷାଟା ତ ମୋ ଗୀତାକୁ କାଟି ଦେଉଛନ୍ତି, ତାହେଲେ ଗୀତା ପଢ଼ିବି ପଢ଼ିବି କ'ଣ, ହୃଦୟ ତ ପଳେଇଗଲେ, ତାହେଲେ ମୂଷାକୁ କେମିତି ମରା ହବ, ମୂଷାକୁ ତ ଛୋଟିଆ ମୂଷାକୁ ମାରିବା ସହଜ ନାହିଁ, ଆଉ ସାଧୁମାନେ ତ ବିଷ ଦେବେନି, ସେତେବେଳେ ଜନ୍ତା ବି ପାଇବ କେଉଁଠି, ସେ ତ ବିନ୍ଧ୍ୟାଚଳ ଗୁମ୍ଫା ଭିତରେ ରହୁଛି, କହିଲା ଯାଉଛି ପାଖ ଗାଁକୁ ଗୋଟେ ବିରାଡ଼ି ଧରିକି ଆସି, ବିରାଡ଼ିଟା ରଖିଲେ ମୁଁ କାହିଁ ମାରିବି, ଯେଉଁ ମୂଷା ଆସି ସେଟା ତାକୁ ଧରି ଖାଇବ, ଗାଁରୁ ବିରାଡ଼ି ମାଗି ଯେତେବେଳେ ଧରିକି ଆସିଲା, ବିରାଡ଼ି ରହିଲା ମାନେ ବିରାଡ଼ି ଜାଣିଦିଏ, ବିରାଡ଼ି ତାର ମ୍ୟାଁ ହବ ମାନେ ଖାଇବା ବେଳେ ହେଲା, ମାନେ କହେ ଖାଇବାକୁ ଦିଏ, ସିଏ ଏମିତି ବିରାଡ଼ି ଆଣିଲା, ସେ କାଳ କ୍ଷୀର ପିଇବ, ଏଗୁଡ଼ା ବଡ଼ ବଡ଼ ହେଲା ଏ ବିରାଡ଼ି ତ, ମୁଁ ରୁଟି ଡାଲି ଯାହା ଖାଉଛି ଖାଉନି, କ୍ଷୀର ଖାଉଛି ମୁଁ କେଉଁଠୁ ଆଣିବି, ଯାଇକି ଗାଁର ଲୋକଙ୍କୁ ମାଗିଲା, ଗାଁ ଲୋକ କ୍ଷୀର ଦେଲେ, ଦେଖନ୍ତୁ ଗୀତା ପଢ଼ି ଦେଉଥିଲା, ଏ ଗୀତାଟା ଦେଇ ପଢ଼ିକି ପକେଟ୍ରେ ରଖିକି ଶୋଇଯାଇଥାନ୍ତୁ, ନା ଛାତିରେ ବାନ୍ଧିକି ପାଖ ଘରେ ରଖିକି ଶୋଇଯାଇଥାନ୍ତୁ, ଶୋଇଯାଇଥାନ୍ତୁ, ତାର ଗୀତା ମୂଷାକୁ ମାରିବାକୁ ଯୋଜନା କରିକି ସଂସାର ଭିତରେ ପଡ଼ିଲା, ଗୃହାତି ସଂଜ୍ଞା ପଡ଼ିଗଲା, ଆଉ ଯେତେବେଳେ ଗାଁ ଲୋକ କହିତେ ଗଲା, ଗାଁ ଲୋକ କହିଲେ ସମିତି ମାଗିଲା କ୍ଷୀର, ଏହାର ଗାଈ ସରି ଯାଇଥିବେ ତା କ୍ଷୀର ଦେଉନଥିବ, ଗାଈ ଛାଡ଼ିଗଲାଣି ପୁଣି ତାକୁ ମାଗିଲ, ଏତେ ବଡ଼ ସମସ୍ୟା, ଏଇ ବିରାଟା ଭାଇ କ୍ଷୀର କ'ଣ କରିବି, ଗୋଟେ ଗାଈଟେ ନେଇକି ରଖିଦେଲେ ଅସୁବିଧା କ'ଣ ହୁଏ, ବୋଧାର୍ଣ୍ଣ ବ୍ୟକ୍ତି କହିଲେ ଆଜ୍ଞା ଦେଖନ୍ତୁ, ଏମିତି ମଠମାନେ ଗାଈ ଆଉ ସାଧୁମାନେ ଗାଈ, ସାଧୁମାନେ ତ ଗୋସେବା କରିବେ କ୍ଷୀରରେ ବଞ୍ଚିବେ, ଆପଣ ଗୋଟେ ଗାଈ ଦିଅନ୍ତୁ, କହିଲେ ହଁ ଭଲ ସୁଲକ୍ଷଣ କଳା ଗାଈ ଗୋଟେ ଅଛି ନିଜ, ଗାଈକି ରଖିଲା ଚିନ୍ତା କଲା, ପ୍ରଭୁପାଦ କୁହନ୍ତି ଗୋରୁ ଜର ଯେ ବିବାହ ପାଇଁ ଚାହୁଁଛି ତି ଆଗେ ଗୋଟେ ଗାଈଟାକୁ ରଖିକି ଦେଖ, ଭୁବନେଶ୍ୱର ସମସ୍ତେ ଗୋଟେ ସମସ୍ତଙ୍କ ଘରେ ସରକାର କହିବା ଦରକାର, ନବୀନ ଗୋଟେ ଗୋଟେ ଲୋନ୍ ଦିଅ ଗାଈ ରଖ, ତାପରେ ସ୍ତ୍ରୀ ରଖିବେ, ପରେ କାନ୍ଦୁଛନ୍ତି ନା, ବିବାହଟା ଗୋଟେ ଛୋଟିଆ ଜିନିଷ ନା, ବହୁତ ବଡ଼ ଜିନିଷ, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ନା, ତୁମର ତ ଟଲରେନ୍ସ କାପାସିଟି ନାହିଁ, କୋଳି କାମୁଡ଼ିବା ଲାଗିବ, ତୁମ ପିଲା ଛୁଆମାନେ ସେଇଟା ଦେଖିବେ, ଦେଖି ସେମାନେ ବି କ'ଣ ଶିଖିବେ, ତୁମ କତିରୁ ଶିଖିବେ କ'ଣ, ସଂସାର କରିବାଟା ବହୁତ ବଡ଼ କଷ୍ଟ କାମ, ତୁମ ଗୋଟେ ଗାଈଟାକୁ ରଖିକି ଦେଖ, ଗାଈଟାକୁ ରଖିଲା ପରେ ପ୍ରଭୁପାଦ କୁହନ୍ତି ଗୋରୁ ଜର, ଆଜ୍ଞା ଗାଈଟାକୁ ରଖିକି ଯଦି ସକ୍ସେସଫୁଲ ହେଇଗଲ ଗାଈ ସେବା କରିକି, ତାପରେ ବିବାହ ଆସୁଛି, ଆଉ ଇଏ ଘରୁ ଆସିଥିଲା ମୁକ୍ତି ପାଇଁ, ସେସବୁ ଗାଈଟାକୁ ରଖିଲା, ହେଲେ ଗାଈ ରହିଲା ଘାସ କାଟିଲା, ଗୀତା ପଢ଼ା ଗଲା, ଗୀତା ଆଉ ପଢ଼ିବାକୁ ନାହିଁ, ଏ ବିରାଡ଼ିକି କ୍ଷୀର ଦେ, ଏଣେ ଗାଈକି ଗାଈ ତାର ହେମାରାଡ଼ି ମାରିଲାଣି, ତାର ସେଣେ ଯିବ ଏଣେ ଘାସ କାଟିକି ଆଣି, ଗାଈ ସେବା କରିବୁ ଚିନ୍ତା କଲା, ରେ ଯେଉଁ ଘର ଛାଡ଼ିକି ଆସିଥିଲି ଗାଈ ରହିବ କେଉଁଠି, ଗାଈ ପାଇଁ ପୁଣି ତା ପାଇଁ ଘର ତିଆରି କର ସବୁ କାମ କରିଦେଲା ପରେ ଗାଈ ଖାଇବାକୁ କଲା, ଏଇ ଆଉ କିଛି ହେଇପାରିବନି, ମୋର ପ୍ରଦୂଷଣ ସବୁ ନଷ୍ଟ ହେଇଯିବ, ଗୋଟେ ଲୋକ ରଖିଦେବି, ଗାଈ ପାଇଁ ଯେତେବେଳେ ଲୋକ ରଖିଲା, ଲୋକଟା ରଖିଦେଲା, ଲୋକଟା ରଖିଦେଲା ବେଳେ ତାର ଯେତେବେଳେ ଖାଇବା ବେଳ ହବ, ସେ କହିଲା ବାବା ଖାଇବାକୁ ଦିଅ, ଇଏ କହିଲା ଇଏ ତାକୁ ମୁଁ ରୋଷେଇ କରିକି ଦେବ, ମହାନ ଅସୁବିଧାରେ ପଡ଼ିଲେ, ମୁଁ ଗୀତାକୁ ରଖିବା ନାଗି ମୂଷାକୁ ମାରିବା ନାଗି, ବିରାଡ଼ି ରଖିଲି ବିରାଡ଼ି ରଖିଲୁ ଗାଈ ରଖିଲୁ ଗାଈ ରଖିଲୁ ମଣିଷ ରଖିଲି, ନା ପୁଣି ଗାଈ ବିରାଡ଼ି ଆଉ କିଏ ଏ ମଣିଷ, ଏ ତିନି ଜଣଙ୍କୁ ମେଣ୍ଟେନ୍ କରିବାକୁ ପଡ଼ିବ, ଆଉ ରୋଷେଇବାସ କରି ଖାଇବାକୁ କିଏ ଦେବ, ଆଉ ବିବାହ ପଡ଼ିବ, ବିବାହ ହେଇଗଲା ଆଉ ଗୋଟେ ଗାଈରୁ ଗାଈ ତ ଚାଲିଲା, ବହୁତ ଟଙ୍କା ପଇସା ରୋଜଗାର କରି ପୁରା ସେ ବିନ୍ଧ୍ୟାଚଳର ଗୁମ୍ଫା ଗୁମ୍ଫା ଆଉ ନାହିଁ, ସେଠି ଫ୍ଲାଟ୍ କରିସାରିଲେ, ଗୁରୁଦେବ କିଛି ଦିନ ପରେ ଫେରିଲେ, ଫେରିଲା ପରେ ଦେଖିଲେ ଚେଲା ପଚାରିଲେ, ଏ ତ ମୁଖ୍ୟ ଏ ତ ମୁକ୍ତି ପାଇଁ ଆସିଲା ରେ ବାପା, କୁଆଡ଼େ ଆସୁଛୁ, ପ୍ରଣାମ କଲା ତ ପିଲା ଛୁଆଙ୍କୁ ସମୁଦି ଧରିକି ଗଲା, ପ୍ରଣାମ କରୁଛି ଗୁରୁ ପୂଜା କରିବ, ଗୁରୁଦେବ ଦେଖିଲେ ଗୁରୁ ପଚାରିଲେ, ରେ ବାପା ତୁ ଇଏ କଥା କ'ଣ ଆଜ୍ଞା, ଏଇଟା ମୋ ସଂସାରେ, ଏଇଟା ମୋ ସଂସାର, ଆପଣଙ୍କ ସଂସାର, ଏଇଟା ଗୀତାର ସଂସାର, ଗୀତା ମୋତେ ଦେଇଥିଲେ, ଗୀତା ପାଇଁ ଆଜି ସଂସାର କରିକି ପଢ଼ିଲି, ଏଠି ଇଏ ଗୀତାର ସଂସାର, ଏଇଟା ମୋର ସଂସାର ନା, ଆପଣ ଦେଇଥିବା ସଂସାର, ମୁକ୍ତି ପାଇଁ ଆସିଥିଲା, କିନ୍ତୁ ଦେଖ ମୁକ୍ତି ମାର୍ଗର ଯେଉଁ ସାଧନ ଦିଆହବ ତାକୁ ଗୀତା ଟିକେ ପାଠ କରିବୁ, ତାର ମୁଖ୍ୟ ଜିନିଷଟାକୁ ଭୁଲି ଯାଇକି ସେ ଚାଲିଗଲା କୁଆଡ଼େ କଥା, ସେଥିପାଇଁ ଏଇଠି କହୁଛନ୍ତି ପ୍ରାୟ ମୁଖ୍ୟ ମୁଖ୍ୟଣାମ ସହସ୍ରେଷୁ କଶ୍ଚିତ୍ ମୁଚ୍ୟତେ ସିଦ୍ଧ୍ୟତି, କଶ୍ଚିତ୍ ଏଠି ପୁଣି ଲଗେଇଲେ, ସହସ୍ର ମୁକ୍ତିକାମୀମାନଙ୍କ ଭିତରେ କେହି କେହି ସିଦ୍ଧି ପ୍ରାପ୍ତ ହୁଅନ୍ତି, ଆଉ କେହି କେହି ଗୃହାଦି ସଂଗାତ ବିମୁଚ୍ୟତେ, ଘର ଆଦି ଆସକ୍ତିକୁ ମନରୁ ବି ଛାଡ଼ି ଦିଅନ୍ତି, କେହି କେହି ବହୁ କଷ୍ଟ ସାଧୁସଙ୍ଗ ନ କଲେ ବାରମ୍ବାର ସାଧୁସଙ୍ଗର ଆକର୍ଷଣ, ପ୍ରଭୁଙ୍କ କଥାର ଆକର୍ଷଣ ନ ରହିଲେ ସ୍ୱାଭାବିକ ମନ ଗୋଟେ ଭଲ ପାଇବ, ତ ସେ କାହାକୁ ନା କାହାକୁ ଭଲ ପାଇଛି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଠିକ ଏହି ଶ୍ଳୋକର ଅନୁବାଦ ଦେଉଛନ୍ତି। ବେଦ ନିଷ୍ଠ ମଧ୍ୟେ ଅର୍ଦ୍ଧେକ ବେଦ ମୁଖେ ମାନେ ଯେକୌଣସି ଲୋକ କହିବେ ସେ ବେଦ କଥା କହିଦେବେ, ପ୍ରବଚନ ଦେଇଦେବେ ଘଣ୍ଟା ଘଣ୍ଟା, କିନ୍ତୁ ସେମାନେ ଶ୍ରେୟ ସାଧନ କରନ୍ତି ନା। ବେଦ ନିଷ୍ଠ ମଧ୍ୟ ଅର୍ଦ୍ଧେକ ବେଦ ମୁଖେ ମାନେ ମୁହଁରେ ବେଦଟାକୁ ମାନୁଛନ୍ତି, କିନ୍ତୁ ବେଦ ନିଷିଦ୍ଧ କର୍ମ କରେ ଧର୍ମ ନାହିଁ। ମୁହଁରେ ବେଦର କଥା କହିବେ କିନ୍ତୁ କଲାବେଳେ ବେଦର ବିରୁଦ୍ଧ କର୍ମ ନାହିଁ କରିବେ। ଆପଣ ଯଦି କହିବେ ଠିକ ଅଛି ଆପଣ ଠାକୁର ପୂଜା କରୁଛନ୍ତି ସବୁ ଭଲ କରୁଛନ୍ତି, ଆମିଷଟା ଖାଆନ୍ତୁନି, ଏଇଟା ବେଦରେ ମନା କରାହେଇଛି, ସେଠୁ ସିଏ ବାହାର କରିବେ ନା। ଦଶରଥ ମହାରାଜ ସିଏ କେମିତି ଖାଇଥିଲେ, ସିଏ ଆଉ କିଏ କୁକୁର ମାଂସ କିଏ ଖାଇଥିଲେ, ସିଏ ସେଠୁ ବାହାର କରିବେ କେଉଁଠି କ'ଣଟା ଅଛି। ବେଦ କେଉଁଠି ଲାଇସେନ୍ସ ଦେଇ ଝାଡ଼ୁ ଖୋଲିଯିବେ, ଯଦି ବେଦ ଲାଇସେନ୍ସ ଦେଇନି ଜବରଦସ୍ତି ସେଠି ଗୋଟେ ଲାଇସେନ୍ସ ତିଆରି କରିବେ ପ୍ରାଣୀ ଘୋଷାରିକି। ଦଶରଥ ମହାରାଜ ଯାଇକି ଶିକାର କରିକି ଯାଇକି ଧରିକି ଆସି ଖାଇଥିଲେ ହରିଣ ମାଂସ। ତୁମେ କେତେଜଣ ହରିଣ ମାଂସ ଖାଉଛ ନା କେତେଜଣ ଘରେ ଧନୁଷୀର ଅଛି ବାହାର କର। ଦଶରଥ ମହାରାଜ ସ୍ୱର୍ଗରେ ଯାଇକି ତାଙ୍କୁ ଦେବତାମାନେ ଇନଭାଇଟ୍ କରିଥିଲେ ଯୁଦ୍ଧ କରିବା ପାଇଁ, ତୁମକୁ କେତେଜଣ ଯୁଦ୍ଧ କରିବ, କେତେଟା ମାୟାବାଦୀ ତୁମକୁ କୋରାପୁଟରୁ ଡାକିଲେଣି କୁହ। ବେଦ ମୁଖରେ କହିବେ, ମୁଖରେ ଧର୍ମ କଥା କହିବେ, ବେଦ ମାନିବେ ମହାପ୍ରଭୁ କହୁଛନ୍ତି, ମୁଖରେ ବେଦର କଥା କହିବେ କିନ୍ତୁ ବେଦ ମୁଖେ ମାନେ ଧର୍ମ ନାହିଁ ଗଣେ। ବେଦ ନିଷିଦ୍ଧ କର୍ମ କରେ ଧର୍ମ ନାହିଁ ଗଣେ, ମଣିଷର ଏ ଅବସ୍ଥା। ଆଉ ଧର୍ମଚାରୀ ମଧ୍ୟ ବହୁତ କର୍ମନିଷ୍ଠ, ଧର୍ମଚାରୀ ଯେଉଁମାନେ ଅଛନ୍ତି ଧର୍ମ ଆଚରଣ କରୁଛନ୍ତି ତା ଭିତରେ ବହୁତ କର୍ମନିଷ୍ଠ, 99% କର୍ମନିଷ୍ଠ। କର୍ମନିଷ୍ଠ ମାନେ ଧର୍ମ ଅର୍ଥ କାମ, ଆମେ ଯେଉଁ ପୂର୍ବରୁ ଆଲୋଚନା କଲେ କର୍ମନିଷ୍ଠ। କୋଟି କର୍ମନିଷ୍ଠ ମଧ୍ୟ ଏକ ଜ୍ଞାନୀ ଶ୍ରେଷ୍ଠ। ଏଇ ଯେଉଁ ମୁକ୍ତି କଥା ଆମେ କହିଲେ, ମୁଖ୍ୟ ଯେଉଁମାନେ ମୁକ୍ତି କରିବା ପାଇଁ ଇଚ୍ଛା କରୁଛନ୍ତି, କୋଟି କୋଟି କର୍ମନିଷ୍ଠ ଭିତରେ ଜଣେ ଜ୍ଞାନୀ ହେଉଛି ଶ୍ରେଷ୍ଠ। କେତେ ଭଗବାନଙ୍କୁ ପାଇବା ପାଇଁ, ଜଣେ ମୁକ୍ତି ପାଇବା ପାଇଁ କେତେ ବିରଳ ଲୋକ ଭକ୍ତ, ସେଥିପାଇଁ ନିରାଶ ହେବା ଉଚିତ ନାହିଁ। ଭକ୍ତ ମହାପ୍ରଭୁ ଯେତେବେଳେ କହିଲେ ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା ଯା, ଜନ୍ମ ସାର୍ଥକ କରିକର ପର ଉପକାର, ପ୍ରଥମେ ଆମେ ଆମର ମୁକ୍ତିର କଥା ଚିନ୍ତା କରିବା ଦରକାର। ଆମେ ଅବଶ୍ୟ ପ୍ରଚାର କରିବା, ସବୁକିଛି କରିବା, ପ୍ରଥମେ ମୁକ୍ତିର ଦ୍ୱାରଟା ଆମେ ଖୋଲିବା ଦରକାର ଆମ ନିଜର। କେତେ ଭକ୍ତ ହେଉଛନ୍ତି, କେତେ ଭକ୍ତ ନ ହେଉଛନ୍ତି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ କୁହନ୍ତି, ଏ ଜଗତର ଲୋକମାନେ ହରିଭଜନ କରୁନାହାନ୍ତି ବୋଲି ଦେଖି କେବେ ନିରାଶ ହେବ ନା। ଲୋକମାନେ ହରିଭଜନ କରୁନାହାନ୍ତି ତାଙ୍କ ପାଇଁ ବ୍ୟସ୍ତ ହେବା ନା। ଆମର ଯେଉଁ ହରିଭଜନ ଆମେ ଯେଉଁ ରାସ୍ତାଟାକୁ ଧରିଛେ, ଆମେ ସିନା ରାସ୍ତାଟା ଏଇଠୁ ନନ୍ଦନକାନନକୁ ଯିବା ରାସ୍ତାଟା ଆମେ ସିନା ଠିକ୍ ସେ ଜାଣିଥିଲେ ଆମ ପଛରେ ଯିଏ ଯିବ ଆମେ ତାକୁ ଧରିକି ନେଇଯିବା, ଆମେ ଯାଉଁ ଯାଉଁ ଚନ୍ଦ୍ରାଗତ ରାସ୍ତା ଭାଙ୍ଗିକି ଆମେ ପଳେଇଯିବା ଆଣେ କଟକ ଆଡ଼େ, ଆମ ପଛରେ ଯାଇଥିବ ସେ କୁଆଡ଼େ ଯିବ, ସିଏ ପୁଣି ବାଟର ଆଉ ଗୋଟେ ରାସ୍ତା କାଟିକି ପୁଣି ଭୁବନେଶ୍ୱର ଆସିକି ପହଞ୍ଚିବ, ଏ ବର୍ତ୍ତମାନ ଏହା ହେଉଛି ନା। ତେଣୁ ବିଶେଷ ଭାବରେ ଯତ୍ନ କରିବାକୁ ପଡ଼ିବ, ଏଠି ସେ କଥା କହୁଛନ୍ତି। କୋଟି କର୍ମନିଷ୍ଠ ମଧ୍ୟ ଏକ ଜ୍ଞାନୀ ଶ୍ରେଷ୍ଠ, କୋଟି କୋଟି କର୍ମନିଷ୍ଠ ଭିତରେ ଜଣେ ଜ୍ଞାନୀ ହେଉଛି ଶ୍ରେଷ୍ଠ, ଆଉ ସେ କଥା ଏଠି କହୁଛନ୍ତି। ପ୍ରାୟଣ ମୁଖ୍ୟ ସ୍ତେଷାମ, କେଚିନେବ ଦିଜତ୍ତମ ମୁମୁକ୍ଷଣାମ ସହସ୍ରେଷୁ କଶ୍ଚିତ୍ ମୁଚ୍ୟତେ ସିଦ୍ଧ୍ୟତେ। ଠିକ୍ ଅଛି, ଆଉ ଗୋଟିଏ ଶ୍ଳୋକ କାଲିଠୁ ବହୁତ ଅନୁରୋଧ ଆପଣମାନେ, ଏହାର ଇଏ କଥା ବହୁତ ବିଶାଳ କଥା, ମୋର ନୋଟ୍ରେ ତ ଇଏ 99 ପେଜ୍ ହେଇଛନ୍ତି କେବଳ, ଆଉ ଟୀକା କିଛି ମୁଁ କହୁନି, 8 ଟୀକା ଅଛନ୍ତି ମୋ ପାଖରେ, ମୁଁ ଏଥର ସବୁଠୁ ଅଧିକ ଟୀକା ଏଇ ଚରିତ୍ରମାନଙ୍କ ରଚନା ଆଣିକି ଯୋଡ଼ିଛି, କିନ୍ତୁ ଗୋଟିଏ ଟୀକା ହିଁ ମୁଁ କହିପାରୁନି, ଦେଖାଯାଉ କେତେ କେଉଁଠି କେଉଁଠି ଲାଗିବେ। 100 ପେଜ୍ ଅଛନ୍ତି, କେବେ ତ ସରି ଅଧା ହିଁ ହେବ ଚିତ୍ରକେତୁ ମହାରାଜାଙ୍କର ଚରିତ୍ର, ଆଉ କାହିଁକି କାହିଁକିନା ବହୁତ ସୁନ୍ଦର ସୁନ୍ଦର ଉପଦେଶ ଅଛି, ସାର୍ପ 7 ଠିକ୍ 7 ଆରମ୍ଭ କରିବାକୁ ପଡ଼ିବ ଆମକୁ, ଆଉ 9 ସରି, କାରଣ ଆପଣମାନଙ୍କର ବ୍ୟସ୍ତ ଜୀବନ, ମନ୍ଦିରରେ ବି ଆମ ମଙ୍ଗଳାରତୀ ଯିବାକୁ ପଡ଼ିବ, ସେବା ସବୁ ଅଛି, ପ୍ରାୟ ସମସ୍ତେ 6:30 ପୂର୍ବରୁ ଆସିବେ, ଠିକ୍ ଜଷ୍ଟ 7 କଥା ଆରମ୍ଭ ହେବ। ଏ ଗୋଟିଏ ଶ୍ଳୋକ କହି ଇଆର ପରେ ଆସିଯିବ କାଲି ଚିତ୍ର କେତେ ଚରିତ୍ର ଆରମ୍ଭ ହେବ। ମାନେ ପରୀକ୍ଷିତଙ୍କର ଯେଉଁ ପ୍ରଶ୍ନ ଥିଲା ସେ ପ୍ରଶ୍ନଟିକୁ ମନେ ରଖିଥିବେ, ରଜତମ ସ୍ୱଭାବସ୍ୟ ବ୍ରହ୍ମାନ୍ ବୃତସ୍ୟ ପାପମନା ଭଗବତେ ନାରାୟଣେ କଥମ ଆସି ଦୃଢ଼ମତୀ। ଗୁରୁଦେବ, ନାରାୟଣଙ୍କ ନିକଟରେ ଦୃଢ଼ମତୀ ରଜତମ ସ୍ୱଭାବ ବୃତର କେମିତି ଆସିଲା? କୋଟି କୋଟି ମୁମୁକ୍ତି, କୋଟି କୋଟି ଲୋକମାନଙ୍କ ଭିତରେ, ଜୀବମାନଙ୍କ ଭିତରେ କେହି କେହି ମନୁଷ୍ୟ ଜନ୍ମ ହୁଅନ୍ତି, ମନୁଷ୍ୟ ଭିତରେ କେହି କେହି ଶ୍ରେୟ ସାଧନ କରନ୍ତି, କୋଟି କୋଟି ମୁକ୍ତିକାମମାନଙ୍କ ଭିତରେ କେହି କେହି ମୁକ୍ତି ରାସ୍ତାରେ ପହଞ୍ଚି ପାରନ୍ତି, ଆଉ ଏଇ କୋଟି କୋଟି ମୁକ୍ତିମାନଙ୍କ ଭିତରେ, ମୁକ୍ତିକାମୀମାନଙ୍କ ଭିତରେ କେହି କେହି ସିଦ୍ଧି ପାଆନ୍ତି, ସମସ୍ତେ ସିଦ୍ଧି ପାଆନ୍ତି। ଏଇ ଶ୍ଳୋକରେ କହୁଛନ୍ତି ମୁକ୍ତାନାମପି ସିଦ୍ଧାନାମ ନାରାୟଣ ପରାୟଣାମ ସୁଦୁର୍ଲଭ ପ୍ରସନ୍ନାତ୍ମା କୋଟି ସୁପୀ ମହାମୁନେ। ଏଠି ଆପଣ ଲକ୍ଷ୍ୟ କରୁଥିବେ ପ୍ରତି ଶ୍ଳୋକରେ ଗୋଟିଏ ଗୋଟିଏ ସମ୍ବୋଧନ ଅଛି, କେଉଁଠି ବ୍ରହ୍ମନ, କେଉଁଠି ଦ୍ୱିଜୋତ୍ତମ, କେଉଁଠି ମହାତ୍ମନମ, କେଉଁଠି, ସବୁ ଗୋଟିଏ ସମ୍ବୋଧନ ନିଜ ଗୁରୁଦେବଙ୍କୁ କହୁଛନ୍ତି। ଗୁରୁଜନଙ୍କୁ, ଗୁରୁଦେବଙ୍କୁ, ପିତାମାତାଙ୍କୁ କିଛି କହିବା ସମୟରେ, ତାଙ୍କୁ ସମ୍ବୋଧନ କରିବା ସମୟରେ, ନିବେଦନ କରିବା ସମୟରେ, ବିଶେଷ କରି କିଛି ଆପତ୍ତି ଜଣାଇଲା ବେଳେ ତାଙ୍କୁ ହାତ ଯୋଡ଼ାଯାଏ, ପ୍ରଣାମ କରାଯାଏ, ଆଉ ଗୌରବ ବାକ୍ୟରେ କୁହାଯାଏ, ଗୌରବ ବାକ୍ୟରେ ପିତାଙ୍କୁ କୁହାଯିବ, ବାବା ଆପଣ ମୋର ଉପଦେଷ୍ଟା, ସେଠି ବାବା ବୋଲି ଡକାଯିବନି, ଆପଣ ମୋତେ କୁହନ୍ତୁ ମୁଁ କ'ଣ କରିବି, ବାବାଙ୍କୁ ସେଠି ଉପଦେଷ୍ଟା ବୋଲି କୁହାଯିବ। ଏ ଗୌରବ ଭାଗବତ ବହୁତ ମର୍ଯ୍ୟାଦା ଅଛନ୍ତି, ପ୍ରତି କଥା ଦ୍ୱିଜୋତ୍ତମ ଏଠି କାହିଁକି କୁହାଗଲା, ବ୍ରହ୍ମନ ଏଠି କାହିଁକି କୁହାଗଲା, ଏସବୁ ଅଛନ୍ତି ଟୀକାରେ, ତାକୁ ଆଲୋଚନା ହିଁ କରିହେଉନି, ଏଠି ସେ କଥା କହୁଛନ୍ତି। ହେ ବ୍ରହ୍ମନ ନା ଏଠି ମହାମୁନି, ମହାମୁନି ଅର୍ଥାତ୍ ଆପଣ ସର୍ବଜ୍ଞ, ମୋର ସନ୍ଦେହକୁ ଆପଣ ନିଶ୍ଚିତ ଭାବରେ ଦୂର କରିପାରିବେ। ଏଠି କହୁଛନ୍ତି ମୁକ୍ତାନାମ ବି ସିଦ୍ଧାନାମ ନାରାୟଣ ପରାୟଣ, କୋଟି କୋଟି ମୁକ୍ତି ପାଇଁ ଯତ୍ନ କରୁଥିବା ଲୋକ ଭିତରୁ, ତା ଭିତରୁ କେହି କେହି ନାରାୟଣ ପରାୟଣ ହୁଅନ୍ତି, କେହି କେହି ଭଗବାନଙ୍କର ପୂର୍ଣ୍ଣ ଭକ୍ତି ହୁଅନ୍ତି ନା, କାହିଁକି ଭଗବାନଙ୍କର ଭକ୍ତ ହେବାଟା କଷ୍ଟ ନା, ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁବି ମହାମୁନି, କୋଟି କୋଟି ସିଦ୍ଧିକାମୀମାନଙ୍କ ଭିତରେ, ମୁଖ୍ୟରେ ସିଦ୍ଧି ପାଇବା ଭିତରେ ନାରାୟଣ ପରାୟଣ, ଯେଭଳି ବୃତାସୁର, ସେ ବୃତାସୁର ଲକ୍ଷ୍ୟ କରି କହୁଛନ୍ତି, ବୃତାସୁର ତ ନାରାୟଣ ପରାୟଣ ଥିଲେ କେମିତି ହେଲେ, କିନ୍ତୁ ସୁଦୁର୍ଲଭ ଆଉ ପ୍ରଶାନ୍ତାତ୍ମା କାମାଦି ରାଗ ରହିତ, କାମ ନାହିଁ ତା, ବୃତାସୁର ଯୁଦ୍ଧ କରୁଛି, ଆମେ ଆମର ଶତ୍ରୁକୁ ଦେଖିଲା ମୁହଁଟା ଶୁଖିଯିବ କି ନାହିଁ, କ୍ରୋଧ ଆସିବ କି ନାହିଁ, ବିଲକୁଲ କ୍ରୋଧ ନାହିଁ, ଭଗବାନ ପୁରା ପ୍ରଫୁଲ୍ଲିତ ମନରେ ଭକ୍ତ ଯେମିତି ଡାକେ ସେଭଳି ଡାକୁଛନ୍ତି, କାହିଁକି ନା ପ୍ରଶାନ୍ତାତ୍ମା, ଇନ୍ଦ୍ର ପ୍ରଶାନ୍ତାତ୍ମା ନାହାନ୍ତି, ଇନ୍ଦ୍ରଙ୍କର ଚିନ୍ତା କେମିତି ବୃତାସୁର ମରିବ ମୁଁ ଯିବି ସ୍ୱର୍ଗକୁ ଯାଇ ରାଜା ହେବି, ତାଙ୍କର ଚିନ୍ତା ଅଛି କିନ୍ତୁ ବୃତାସୁରର ଚିନ୍ତା ନାହିଁ। କୋଟି ସୁପି ମହାମୁନି, କୋଟି କୋଟି ମୁକ୍ତିମାନ କାମୀମାନଙ୍କ ଭିତରେ ଜଣେ ନାରାୟଣ ପରାୟଣ ହେଉଛନ୍ତି ଶ୍ରେଷ୍ଠ, ଜଣେ ଭଗବାନଙ୍କର ଭକ୍ତ ହେଉଛି ଶ୍ରେଷ୍ଠ। ଏ ଶ୍ଳୋକର ବହୁତ ବଡ଼ ଟୀକା ସିଦ୍ଧର୍ଶନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ରଚନା କରିଛନ୍ତି, ଆଉ ଜୀବଗୋସ୍ୱାମୀ କ୍ରମସମ୍ଭାରରେ ବହୁତ ସୁନ୍ଦର ରଚନା କରିଛନ୍ତି। ମୁକ୍ତି ସମସ୍ତେ ପାଇବ ନା, ଯେଉଁମାନେ ଜ୍ଞାନୀ ଅଛନ୍ତି ମୁକ୍ତି ସାଧନ କରୁଛନ୍ତି ସେମାନେ ପାଇପାରିବେ ନା, ମୁକ୍ତି କେମିତି ମିଳେ ଆସନ୍ତାକାଲି ଆମେ ଶୁଣିବା। ମୁକ୍ତିର ଦୁଇଟା ଜିନିଷ ଅଛି, ବହୁତ ସୁନ୍ଦର ଭାବରେ ସିଷ୍ଟମେଟିକାଲି ବ୍ୟାଖ୍ୟା କରିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଆଉ ଏଇ ମୁକ୍ତିକାମୀମାନେ ଯେତେବେଳେ ଭକ୍ତ ସଙ୍ଗ କରିବେ, ଭକ୍ତ ସଙ୍ଗରେ ସେମାନେ କେବଳ ନାରାୟଣ ପରାୟଣ ହୋଇପାରିବେ, ମନ ପରାୟଣ ହୋଇପାରିବେ। ତେଣୁ ଏଇ ପ୍ରଶ୍ନ ପଚାରିଲା ପରେ ପୁଣି ମୂଳ କଥାକୁ ପଳାଇ ଆସିବ। ତାହେଲେ ଆପଣ କୁହନ୍ତୁ, ପରୀକ୍ଷିତ ପଚାରିବେ, ଯଦି ଭକ୍ତିଟା ଏତେ ବଡ଼ ଦୁର୍ଲଭ ଜିନିଷ, ସିଦ୍ଧିକାମୀ ମୁକ୍ତିମାନଙ୍କ ଭିତରେ ଯେଉଁମାନେ ସିଦ୍ଧି ପାଆନ୍ତି, ପୁଣି ସିଦ୍ଧମାନଙ୍କ ଭିତରେ ଯେଉଁମାନେ ଭକ୍ତ ସଙ୍ଗ କରିକି ନାରାୟଣ ପରାୟଣ ହୁଅନ୍ତି, ସେମାନେ ଭଗବାନଙ୍କୁ ଅକିଞ୍ଚନ ଭକ୍ତି ପାଆନ୍ତି, କିନ୍ତୁ ବୃତାସୁର ଯୁଦ୍ଧ କ୍ଷେତ୍ରରେ କିଭଳି ଭକ୍ତି ପାଇଲା, ମୋର ଏଇଟା ସନ୍ଦେହ। ସେଠୁ ଆରମ୍ଭ କରିବେ ସୁଖଦେବ ଗୋସ୍ୱାମୀ, ତୁମେ ସିନା ଭକ୍ତିଟାକୁ ଏବେ ଦେଖିପାରୁନା, ବୃତାସୁରର ଏଇ ଜନ୍ମର ଭକ୍ତିଟାକୁ ଦେଖିପାରୁନା, କିନ୍ତୁ ପୂର୍ବ ଜନ୍ମର ଭକ୍ତି ଅଛି। ତୁମେ ଶୁଣ, ବୃତାସୁର କ'ଣ ଥିଲେ, ଚିତ୍ରକେତୁ କରିଛରେ ତାପରେ ଆସିବ, ଚିତ୍ରକେତୁ ମହାରାଜ କିଭଳି ଆସକ୍ତ ଥିଲେ, କିଭଳି ଅଙ୍ଗିରା ରୋଷେଇ ଆସିବେ, ଉପଦେଶ ଦେବେ, କିଭଳି ତାଙ୍କର ପୁତ୍ର ମରିବ, ପୁଣି ଆସିବେ କେମିତି ସୁନ୍ଦର ଉପଦେଶ ଦେବେ, ନାରଦଙ୍କୁ ସାଙ୍ଗରେ ଧରିକି ଆସିବେ, ଗୋଟିଏ ଉପଦେଶରେ ପ୍ରବଚନ ଶୁଣିକି ଘର ଛାଡ଼ିଦେବେ, ସାକ୍ଷାତ ସେ ମନ୍ତ୍ର ଜପ କରିବା ସମୟରେ ଶଙ୍କର୍ଷଣକୁ ଦେଖିବେ। ଆଉ ସବୁଠୁ ବଡ଼ ତାଙ୍କ ଜୀବନରେ, ଚିତ୍ରକେତୁ ମହାରାଜଙ୍କ ଜୀବନରେ ସବୁଠୁ ବଡ଼ ଜିନିଷ, ସୁନ୍ଦରୀ ରାଜକନ୍ୟାମାନଙ୍କୁ ନେଇ, ଦେବକନ୍ୟାମାନଙ୍କୁ ନେଇ ସ୍ୱର୍ଗରେ ବିମାନ ସବୁବେଳେ ବୁଲନ୍ତି, ସବୁବେଳେ ନାମ କୀର୍ତ୍ତନ କରନ୍ତି, ସବୁବେଳେ ଯିଏ ଏକ ନମ୍ବର ବିଷୟ ଥିଲେ, ସଙ୍କର୍ଷଙ୍କୁ ଦେଖିଲା ପରେ ସବୁବେଳେ ନାମ କୀର୍ତ୍ତନ କରିକି ବୁଲୁଥିଲେ। ଆଉ ସଭା ଭିତରେ ଲାଷ୍ଟ ଅଧ୍ୟାୟ ସବୁଠୁ ଭଲ ଅଧ୍ୟାୟ, ସତୀକୁ କୋଳରେ ବସେଇକି ଶିବଜୀ ପ୍ରବଚନ ଦେଉଛନ୍ତି, ଆଉ ଶୁଣୁଛନ୍ତି କିଏ, ଚତୁର୍ଷଣକର ନୈଷ୍ଠିକ ବ୍ରହ୍ମଚାରୀ, ନାରଦମୁନି ନୈଷ୍ଠିକ ବ୍ରହ୍ମଚାରୀ, ସେମାନେ ଆଗରେ ବସିକି ପ୍ରବଚନ ଶୁଣୁଛନ୍ତି। ଶିବଜୀ ତାଙ୍କର ତ ସ୍ୱର ଚିନ୍ତାରୁ ସେ ମୁକ୍ତ, ସତୀ ବସିଛନ୍ତି କୋଳରେ, ଆଉ ଚିତ୍ରକେତୁ ଉପରେ ବିମାନରେ ଗଲାବେଳେ ଦେଖୁଛନ୍ତି, ଆରେ ଇଏ ଧର୍ମ ମର୍ଯ୍ୟାଦାର ସେତୁ ରଖିଛନ୍ତି ଶିବଜୀ, ସେ ଆଜି ସ୍ତ୍ରୀଙ୍କୁ କୋଳରେ ବସି ପ୍ରବଚନ ଦେଉଛନ୍ତି, ଏଇଟାକୁ କେହି ଦେଖିଲେ ସେ ଧର୍ମକୁ ବିଶ୍ୱାସ କରିବ, ଶିବଜୀଙ୍କୁ ଆଉ ଭଜନ କରିବେ କି? ସେ ଚାହୁଁନଥିଲେ ଶିବଜୀଙ୍କୁ ସେ କ୍ରିଟିସାଇଜ୍ କରିନାହାନ୍ତି, ସେ ଅନ୍ୟମାନଙ୍କୁ ଅପରାଧରୁ ବଞ୍ଚିବା ପାଇଁ ସେ କାମଟା କରିଛନ୍ତି। ମୁଁ ତାଙ୍କର ଗୁରୁ ଭାଇ ନା, ମୁଁ ତାଙ୍କ ସ୍ଥିତି ଜାଣେ, ମୁଁ ତାଙ୍କୁ ଏଇ କଥାଟା କହିଦେଲେ ସେ ଆମେ କାମଟା କରିବେନି, ଆଉ ଅନ୍ୟମାନେ ତାଙ୍କୁ ଯଦି ନିନ୍ଦା କରିବେ ଶିବଜୀଙ୍କୁ, ତାହେଲେ ତାଙ୍କର ବୈଷ୍ଣବ ଅପରାଧ ଲାଗିଲା, ସେ ମରିଯିବ। ସେଇ ଉଦ୍ଦେଶ୍ୟରେ କହିଲେ, ଶିବଜୀ ସବୁ ସହିଦେଲେ, ଏ ସତୀ ସହିପାରିଲେ, ସତୀ ଅଭିଶାପ ଦେଇଦେବେ, ଅଭିଶାପ ଦେଲା ପରେ ମା ବୋଲି ସମ୍ବୋଧନ କରି ମସ୍ତକରେ ଚିତ୍ରକେତୁ ପ୍ରଣାମ କରି ତାଙ୍କ ଅଭିଶାପ ଗ୍ରହଣ କରିବେ। ଶିବଜୀ ସେଠି କହିଲେ, ସତୀ ଦେଖିଲେ ତ ଭକ୍ତିର ମହାତ୍ମା, ନାରାୟଣ ପରାୟଣ ଭକ୍ତଙ୍କର, ଚିତ୍ରକେତୁ ତୁମଠୁ ଶକ୍ତିବାନ, ସିଏ ଚାହିଁଲେ ତୁମକୁ ଅଭିଶାପ ଦେଇପାରିଥାନ୍ତା, କିନ୍ତୁ ସେ ଅଭିଶାପ ଦେଲେ ସେ ଗ୍ରହଣ କର, ତୁମେ ଦେଖିଲ ତ ଭକ୍ତିର ମହାତ୍ମା। ଆଉ ସାଙ୍ଗେ ସାଙ୍ଗେ କହିଲେ, ତୁମେ ଅସୁର ଶରୀରକୁ ଯାଅ, ସେଇ ବିମାନରୁ ବୃତା ସିଏ ଅସୁର ହେଇ ଅସୁର ଯୋନିକୁ ଚାଲିଲେ, କିନ୍ତୁ ଭକ୍ତ ସବୁ ସ୍ଥିତିରେ ହିଁ ଭକ୍ତ, ସେ ଅସୁର ଶରୀର ପ୍ରାପ୍ତ ହେଲେ ହିଁ ଭକ୍ତ, କାରଣ ଭକ୍ତିଟା ଶରୀର ବୃତ୍ତି ନୁହେଁ, ତାଟା ଆତ୍ମାର ବୃତ୍ତି, ସମସ୍ତେ ଭକ୍ତି କରିଛନ୍ତି। ହନୁମାନ ମହାରାଜ କେଉଁ କୂଳରେ ଜନ୍ମ ହେଇଥିଲେ, କପି କୂଳରେ, ସିଏ ଭଲ ଲୋକ କୂଳରେ କିଏ ଜନ୍ମ ହେଇଥିଲେ, ଜାମ୍ବୁବା, ପକ୍ଷୀ କୂଳରେ ଜନ୍ମ ହେଇଥିଲେ, କାକଭୂଷଣ୍ଡି ଗରୁଡ଼, କେଉଁ କୂଳରେ ଭକ୍ତ ନାହାନ୍ତି କହିଲେ, ଭକ୍ତି ଆତ୍ମାର ବୃତ୍ତି, ଆତ୍ମା ଏ ପୋଷା ଗୋଟେ ବିଞ୍ଚି ଦେଖେଇବି ଭକ୍ତିର ମହାତ୍ମାଙ୍କ। ଏଇ ଅଭିଶାପ ପର୍ଯ୍ୟନ୍ତ କଥା ହେଉଛି ଚିତ୍ରକେତୁଙ୍କର, କିନ୍ତୁ କେତେ ବାଟ ଯିବେ ସେଥିପାଇଁ ଆମେ କଥା ସାତ ଦିନରେ କହିବା, ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, 2 ମିନିଟ୍ ନାମ କରିକି ସମସ୍ତେ ଯିବେ, ସମସ୍ତେ ପ୍ରଭୁଙ୍କର ନାମ କରିକି।